जय राधा माधव कुंज बिहारी, जय राधा माधव कुंज बिहारी, जय राधा माधव कुंज बिहारी, जय राधा माधव कुंज Yeah.
सम्मिलितं येन तस्मै श्री गुरुवे नमः। नमो विष्णुपदाय कृष्णपृष्ठाय भूतले श्रीमते गौरगोविन्दस्वामिन्निति नामिने। नमो विष्णुपदाय कृष्णपृष्ठाय भूतले श्रीमते भक्तिवेदान्तस्वामिन्निति नामिने। नमस्ते सरस्वतीदेवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी। जय श्री कृष्ण चैतन्य प्रभु नित्यानंद श्री अद्वैत गदाधर श्रीवासादि श्री गौर भक्त वृंद। हरे कृष्ण 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 हरे हरे, हरे राम 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 हरे हरे। जं प्रवजन्तं मनुपेत्य उपेतकृत्यं दियोपायन विरह कातराजुहाव पुत्रेति तन्मया तया तरवभिनेदु स्तं सर्वभूतहृदयो मुनिमानुतोऽस्मि। नारायणं नमस्कृत्यं नरश्चैव नरोत्तमं देवीं सरस्वतीं व्यासं ततो जयमुदीरयेत्। वेदे रामायणश्चैव पुराण भारते तथा अध्यमध्यं च अन्ते च हरि सर्वत्र गीयते। मुखं करोति वाचालं पङ्गुलङ्घयते गिरिं सत्कृपास्तमहं वन्दे परमानन्दमाधव तमादिदेवं करुणानिधानं तमालवर्णं सुहितावतारम् अपार संसार समुद्र सेतु नमामहे भागवत स्वरूपम् नमामहे भागवत स्वरूपम् नमामहे भागवत स्वरूपम्। ॐ नमो भगवते वासुदेवाय। ॐ नमो भगवते वासुदेवाय। ॐ नमो भगवते वासुदेवाय। सर्वप्रथम आपणमानंकु आमर अंतरराष्ट्रीय कृष्ण चेतना संघ भुवनेश्वर शाखा तरफ धन्यवाद अर्पण करुछि। जेहेतु आपण मैने प्रभु जगन्नाथ मंदिर परिवेश भितर आमको भगवान कथा किसी कहना सुजोग से आपण मान निकट ऋणी तेब ये भागवत कथा अनुष्ठान आरंभ करवा पूर्व मुझे कतोटि अनुरोध करी। मोर प्रथम अनुरोध आपण बहुत प्राचीन अनुष्ठान कारण पीताम्बर बाबू जिते मत प्रथम फोन कले से कहले जे आम एम व्रत करी भागवत शुणी। प्रथम थर पर शुणिले जो व्रत कर भागवत शुणती दिन मान उपवास करते संध्या समय भागवत शुणती जदि मे जून दुई मस मोर के प्रोग्राम रखा सब प्रोग्राम कैनसल कराई कि सपोर्ट करी ना के प्रोग्राम करी मे जून में मोर पढ़ापढ़ी अच्छी जो कहे आम शहे 200 जन पाखापाखि भक्त आम दिन मान उपवास कर भागवत शुणापी से बाध्य चिंता कले ठीक अच्छे भक्त मैंने जी शुणे तेल जावा मुझसे उद्देश्य नहीं आसची वास्तविक मोर ये समय प्रचार कर बाहर को जीवार ना तेरे आपण मान मोर गोटे अनुरोध आपण मैने बहुत कथा श्रवण करेंगे आम कथा टे भिन्न तेना आम विशेषकर बाहर कथा विशेष किसी कहूना जहाँ भागवत संबंधी जहाँ आम जीवन भागवतर कथा आम जीवन परिवर्तन करी आलोकपात कर सामाजिक नैतिक व्यवहार जहाँ लग पार ताकि कहू कारण साधारण आजिकल तो प्रवचन मान गोटे साधारण लोक मैंने मन करते गोटे मनोरंजन भि कि भजन कि गप यह आजिकल प्राय लोक मान अभ्यस्त किंतु एटी आम मान जो आलोचना करा जीवो, इतने से भली कौन सी वस्तु आलोचना करा जीवो नहीं। ବହୁତ ସୁନ୍ଦର ଭାଗବତର କଥା, କିନ୍ତୁ ଆପଣ ଧୈର୍ଯ୍ୟ ଟିକେ ଧରିବାକୁ ପଡ଼ିବ। ପ୍ରଥମ ଥର ପାଇଁ ମୁଁ ଆସୁଛି, ଆଉ ଆପଣ ଥରେ ଶୁଣିଗଲେ ଅଭ୍ୟସ୍ତ ହୋଇଗଲେ ଆପଣମାନେ ଜାଣିପାରିବେ ବାସ୍ତବ ଭାଗବତ କେତେ ମହା। ଭାଗବତର ପ୍ରତି ଶ୍ଳୋକ, ପ୍ରତି ଅକ୍ଷର ଭିତରକୁ ପ୍ରବେଶ କରିବାକୁ ପଡ଼ିବ। କିନ୍ତୁ ଆଜିକାଲି ଲୋକମାନେ ଏଭଳି ପ୍ରବଚନ ପସନ୍ଦ କରୁନାହାନ୍ତି ବା ବକ୍ତାମାନେ ବି ଦେଉନାହାନ୍ତି, କାରଣ ବକ୍ତାମାନେ ଚାହୁଁଛନ୍ତି ଲୋକମାନେ କେମିତି ଖୁସି ହେବେ। ସେମାନେ କମ୍ପ୍ରମାଇଜ୍ କରିକି ଲୋକମାନଙ୍କ ସହିତ ହିଁ କଥା କହୁଛନ୍ତି, କିନ୍ତୁ ଆମର ସ୍ୱଭାବ ତାହା ନାହିଁ। ଆପଣଙ୍କୁ ଟିକେ ଧୈର୍ଯ୍ୟ ଧରିବାକୁ ପଡ଼ିବ। ଆଉ ଏଥିରେ ଆତ୍ମକଲ୍ୟାଣ, ଆମେ ଆସିନୁ ଆପଣଙ୍କୁ ଟିକେ କିଛି, ଯେମିତି ପାଲା ଗାୟକମାନେ କୁହନ୍ତି, ହଁ ଠାକୁରଙ୍କୁ ଡାକ ତୁମର ସବୁ ଉଦ୍ଧାର ହେଇଯିବ, ଭାଗବତ ପଢ଼ିଲେ ଉଦ୍ଧାର ହେଇଯିବ, ତାପରେ ଘରକୁ ଗଲେ ତାଙ୍କ ଧନ୍ଦାରେ ସେ ମାତିବେ। ଆମେ ଏମିତି କିଛି ଗୋଟେ ଫାର୍ସ କରିବା ପାଇଁ ଆପଣଙ୍କ ପାଖକୁ ଆସିନୁ, କିମ୍ବା ଆମେ ପ୍ରଫେସନାଲ ଏଭଳି ପ୍ରବଚକ ନୁହେଁ ଯେ କେବଳ ପଇସା ନେଇ ପ୍ରବଚନ କରୁଛୁ। ଆମେ ଜୀବନରେ ଭାଗବତ ଶିକ୍ଷା କରୁଛୁ, ଭଗବାନଙ୍କୁ ପ୍ରାର୍ଥନା କରୁଛୁ, ଆମେ ଚାହୁଁଛୁ ବାସ୍ତବିକ ଲୋକମାନେ ଭାଗବତକୁ ଅଧ୍ୟୟନ କରନ୍ତୁ, ତାର ଅର୍ଥ ବୁଝନ୍ତୁ, ନିଜ ଜୀବନରେ ଆଚରଣ କରନ୍ତୁ, ସୁଖ ରୁହନ୍ତୁ, ବାସ୍ ଏଇଟା ଆମର ସଂକଳ୍ପ। ଆମେ ଏମିତି ଲୋକମାନଙ୍କୁ ଖୁସି କରିବା ପାଇଁ ଆସିନୁ। ଲୋକମାନଙ୍କର ଖୁସି ମାନେ ଲୋକମାନେ ଯଦି ଭାଗବତକୁ ଗ୍ରହଣ କରିବେ, ଭଗବାନଙ୍କର ଭଜନ କରିବେ, ସେ ସୁଖେ। ଏଇ ସଂକଳ୍ପରେ ଆମେ ପ୍ରତ୍ୟେକ ଜାଗାରେ ଭାଗବତ କଥା କହୁଛୁ। ତେବେ ଏ ସାତ ଦିନ, ଏଇ ପୀତାମ୍ବର ବାବୁ ତ ଆମର କହିଛନ୍ତି 9 ଦିନ କହିବା ପାଇଁ, ଆମେ ଗୋଟିଏ ଚରିତ କେବଳ ଆଲୋଚନା କରାଯିବ, ସୁଦାମା, ଭକ୍ତ ସୁଦାମାର ଚରିତ। ଯଦି ଅଲଗା ଅଲଗା ସ୍ଥାନରେ ଅଲଗା ଅଲଗା କଥା ଆମେ କହୁ, କିନ୍ତୁ ଯେତେବେଳେ ମୁଁ ଶୁଣିଲି ଯେ ସମସ୍ତେ ଉପବାସ କରି ଭାଗବତ ଶୁଣିବେ, ସେଇଠି ମୁଁ ଡିସାଇଡ୍ କଲି ନା ଭକ୍ତି କଥା ଶୁଣିବା ଦରକାର। ଆପଣ ତ ସୁଦାମାଙ୍କର ଜୀବନ ଚରିତ ସମସ୍ତେ ପଢ଼ିଥିବେ, କିନ୍ତୁ ତା ଭିତରେ କେତେ ରହସ୍ୟ ଅଛି, ସୁଦାମା କିଭଳି ଭକ୍ତ, କେଉଁ ଶ୍ରେଣୀର ଭକ୍ତ। ଆଉ ବହୁତ ଲୋକଙ୍କର ପ୍ରଶ୍ନ, ସୁଦାମା ଯଦି ଭଗବାନଙ୍କର ଭକ୍ତ, ସେ ଦରିଦ୍ର କେମିତି ହେଲା? ଏତେ ବଡ଼ ଭଗବାନଙ୍କର ଭକ୍ତ ସଖା, ସେ ଦରିଦ୍ର କେମିତି ହେଲା? ତାହେଲେ ଆମେ ବି ଭଗବାନଙ୍କୁ ଡାକିଲେ ଆମେ ବି ଦରିଦ୍ର ହେଇଯିବୁ, ପ୍ରାୟ ଲୋକଙ୍କର ଏଇ ବିଶ୍ୱାସ। ସେଥିପାଇଁ ପ୍ରାୟ ଅଧିକାଂଶ ଲୋକ କଳିଯୁଗରେ ଶିବଜୀ ଦେବାଦେବୀଙ୍କୁ ପୂଜା କରନ୍ତି, ସେମାନେ ଭାବନ୍ତି ବିଷ୍ଣୁଙ୍କର ପୂଜା କଲେ ଧନ ମିଳିବନି। ଆଉ ଯଦି ସୁଦାମ ଭଗବାନ ବିଷ୍ଣୁଙ୍କର ଭକ୍ତ, କୃଷ୍ଣଙ୍କର ଭକ୍ତ, ଯିଏ ଦ୍ୱାରକାଧୀଶ, ଦ୍ୱାରକାର ଅଧିପତି, ତାଙ୍କର ସଖାର କି ଅବସ୍ଥା ଆପଣମାନେ ଶୁଣିବେ। ତେଣୁ ପ୍ରତି ଶ୍ଳୋକକୁ, ପ୍ରତି ଅର୍ଥକୁ ଆଜି ଗୋଟେ ଦିନ, ଆଉ କାଲି କିଛି ସମୟ ଆପଣ ଟିକେ କଷ୍ଟ ଲାଗିବ, ତାପରେ ବହୁତ ସୁନ୍ଦର ଚରିତ୍ର, ସୁଦାମାଙ୍କ ଚରିତ୍ର ଉପରକୁ ଆସିଗଲେ ବହୁତ ସୁନ୍ଦର ଚରିତ୍ର। ଟିକେ ଧୈର୍ଯ୍ୟ ଧରିବେ ମୋ ସହିତ, ଆପଣମାନେ ବିରକ୍ତି ହେବେ ନା, ମନୋଭାବ ପ୍ରକାଶ କରିବେ ନା, ମୋର ମନୋଭାବ ଟିକେ ବୁଝିବା ପାଇଁ ଚେଷ୍ଟା କରିବେ, କାରଣ ମୁଁ ଆପଣମାନଙ୍କୁ ଶ୍ଳୋକର ନିଜ ଅର୍ଥ ମୁଁ କିଛି କହିବିନି। ଭାଗବତର ପ୍ରଥମ ଟୀକାକାର, ଏପରିକି ଆପଣ ଯେଉଁ ଓଡ଼ିଆ ଭାଗବତ ପଢ଼ୁଛନ୍ତି, ତାକୁ ଓଡ଼ିଆ ଅର୍ଥ ଯେଉଁ ଜଗନ୍ନାଥ ଦାସ କରିଛନ୍ତି, ଜଗନ୍ନାଥ ଦାସ ନିଜ ମନକୁ କରିନାହାନ୍ତି, ସେ ଯାହାର ଟୀକା ବା ଯାହାର ଅର୍ଥକୁ ଅନୁସରଣ କରିଛନ୍ତି, ସେ ହେଉଛନ୍ତି ଶ୍ରୀଧର ସ୍ୱାମୀ, ସମଗ୍ର ବିଶ୍ୱର ସେ ହେଉଛନ୍ତି ପ୍ରଥମ ଆଚାର୍ଯ୍ୟ। ଆଜି ପର୍ଯ୍ୟନ୍ତ ବିଶ୍ୱ ତାଙ୍କ ନିକଟରେ ଋଣୀ, ଯେ ଏତେ ବଡ଼ ବିଦ୍ୱାନ, ଭାଗବତର ପ୍ରଥମ ପ୍ରତି ଶ୍ଳୋକକୁ ସେ ଅର୍ଥ କରିଛନ୍ତି, ପ୍ରତି ଶବ୍ଦକୁ ଅର୍ଥ କରିଛନ୍ତି। ତେଣୁ ଆମେ ଏଠି ଯାହା କହିବା ଆମ ନିଜର ମତ ନୁହେଁ, ଏଇଟା ଏମିତି ହେଇପାରେ, ଏଇଟା ଏମିତି ହବ ନା। 3 ଟୀକା ମୁଁ ବିଶେଷ କରି ଏଠି କହିବି। ଟୀକା ଅର୍ଥ ହେଉଛି ଏ ଶ୍ଳୋକ ଉପରେ କ'ଣ ମତ, ଆଉ 3 ବିଶ୍ୱର ସବୁଠୁ ବଡ଼ ବିଦ୍ୱାନ, କେହି ଆଜି ପର୍ଯ୍ୟନ୍ତ ଏମିତି ନାହାନ୍ତି, ସଂସ୍କୃତରେ ରଚନା କରିଛନ୍ତି, ମୁଁ ତାଙ୍କୁ ଓଡ଼ିଆ ଆକାରରେ କହିବି, ମଝିରେ ମଝିରେ ସଂସ୍କୃତରେ କହିବି, ଶ୍ରୀଧର ସ୍ୱାମୀଙ୍କର ଟୀକା। ଏବଂ ଅତି ରସମୟ ଟୀକା ହେଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର, ଏବଂ ସିଦ୍ଧାନ୍ତମୟ ଜିନିଷ ଜୀବ ଗୋସ୍ୱାମୀ, ସବୁ ସିଦ୍ଧାନ୍ତ ଦିଆଯାଇଛନ୍ତି। ଏଗୁଡ଼ିକୁ ବାସ୍ତବିକ ଶ୍ରବଣ କଲେ ଆମର କଲ୍ୟାଣ ହେବ, କାରଣ ଭଗବାନ ଭଗବାନଙ୍କର ଯେଉଁ କଥା ଶୁଣିବା, ଏଇଟା ପ୍ରଭୁଙ୍କର କଥା, ଏଇଟା ମୋର କଥା ନୁହେଁ, କେହି ଭାବିବା ଉଚିତ ନୁହେଁ ବାବା ଏ ଉପଦେଶ ଦେଉଛନ୍ତି। ବାବା ମାନେ ଗୋଟେ ମାଇକ୍ରୋଫୋନ, ଏ ମାଇକ୍ରୋଫୋନର କ'ଣ ଶକ୍ତି ଅଛି ଆପଣ ବର୍ତ୍ତମାନ କୁହନ୍ତୁ, ମୁଁ କହୁଛି ବୋଲି ଇଏ କହୁଛି, ଏହାର କିଛି ଗୋଟେ ଶକ୍ତି ନାହିଁ, ଗୋଟେ ଜଡ଼ ବସ୍ତୁ। ଏ ଜଗତର ଯେତେ ବ୍ୟକ୍ତି ଅଛନ୍ତି ସମସ୍ତେ ଜଡ଼, ଆମେ ଆମର କି ଶକ୍ତି ଅଛି ଆପଣ କୁହନ୍ତୁ? ଆମେ ଯାହା କହୁଛୁ ଭଗବାନ ଆମକୁ ଶକ୍ତି ଦେଉଛନ୍ତି। ତେଣୁ ଏଇ ଜଗତରେ ଯେତେ ଜଣ ଆଜି ପ୍ରବଚନ ଦେଉଛନ୍ତି, ସମସ୍ତେ ଭଗବାନଙ୍କର ପ୍ରବଚନକୁ କପି କରିଛନ୍ତି, କିନ୍ତୁ ସମସ୍ତେ ଭଗବାନଙ୍କର ପ୍ରବଚନକୁ କପି କଲା ପରେ ଲୋକମାନେ କହୁଛନ୍ତି ବାବାଙ୍କର ଉପଦେଶ। ଆରେ ବାବା କ'ଣ ଉପଦେଶ ଦେବେ? ଉପଦେଶ କେବଳ ଭଗବାନ ହିଁ ଦେଇଛନ୍ତି, ତା ଭାଗବତରେ ଅଛନ୍ତି। ତ ତେଣୁ ସେଇଟାକୁ ଆମେମାନେ ଶ୍ରବଣ କରିବା, ବହୁତ ସୁନ୍ଦର। ତେଣୁ ପ୍ରଥମେ ମୁଁ 2-3 ଶ୍ଳୋକରେ ଭାଗବତର ମହାତ୍ମା କହୁଛନ୍ତି, ତାପରେ ମହାତ୍ମା କହି ମୁଁ ସୁଦାମା ଚରିତ ଆରମ୍ଭ କରିବି। ଏ ଭାଗବତ ଏଭଳି, ଆଜିକାଲି ତ ଲୋକମାନେ ଏ ଯେଉଁ ଆଧୁନିକ ଜୀବନଧାରାରେ ଏଭଳି ଅଭ୍ୟସ୍ତ ହୋଇଯାଇଛନ୍ତି, ଭାଗବତ ଯେ ଆମ ଜୀବନରେ କାର୍ଯ୍ୟରେ ଲାଗିବ ଏମିତି ମନେ କରୁନାହାନ୍ତି। ଏ ଭାଗବତ ଶୁଣିଲା ଆମର କ'ଣ ହବ, ଏଥିରେ ଆମର କ'ଣ ଉପକାର ହବ? ବରଂ ଟିଭି ଦେଖିଲେ ଉପକାର ଅଛି, ଆଉ କିଛି ଚର୍ଚ୍ଚା କଲେ ଉପକାର ଅଛି, ଏଥିରେ ଆମର କିଛି ଉପକାର ନାହିଁ। ଜନସେବା କଲେ ଉପକାର ଅଛି, ଯେତେ ଜଗତରେ ସବୁଠୁ ବଡ଼ ଉପକାର କେବଳ ଯଦି ବ୍ୟକ୍ତି ଭଗବାନଙ୍କର କଥା ଶ୍ରବଣ କରେ, ସବୁଠୁ ନିଜର ଉପକାର ଆଉ ସମାଜର ଉପକାର। ଏ ସମାଜରେ ଦେଖନ୍ତୁ ବର୍ତ୍ତମାନ ଏଭଳି ପରିସ୍ଥିତି, କେତେ ଲୋକ ବି ଚାହିଁଲେ, ଏପରିକି ପିତା ଚାହୁଁଛି ମୋର 5 ପୁତ୍ର ଅଛନ୍ତି, କେବଳ ଗୋଟିଏ ପୁତ୍ରକୁ ମୁଁ ଭଦ୍ର କରିବି, ଆଟଲିଷ୍ଟ ମୋର ଗୋଟିଏ ପୁତ୍ର ଭଦ୍ର ହଉ, ସୁନ୍ଦର ହଉ। ବାବା କେତେ ଚେଷ୍ଟା କରୁଛନ୍ତି ମୋ ପୁଅଟାକୁ ମୁଁ ରାସ୍ତାକୁ ଆଣିବି, ଗୋଟେ ମଣିଷ ଭଳି ମଣିଷ କରିବି। ସେ ଯେଉଁ ସ୍ୱପ୍ନ ଦେଖିଥିଲେ, ତାଙ୍କୁ ୟୁନିଭର୍ସିଟିରେ ପଢ଼େଇଲେ, ସବୁକିଛି କଲେ, ପୁଣି ବି ତାକୁ ରାସ୍ତାକୁ ଆଣିପାରୁନାହାନ୍ତି। ଗୋଟେ ଗୋଟେ ଘରର ପରିସ୍ଥିତି ମୁଁ କହୁଛି, ଆଉ ସମାଜର ପରିସ୍ଥିତି ଚିନ୍ତା କର। ଏ ବିଶ୍ୱରେ ଏଭଳି ଗୋଟିଏ ଶିକ୍ଷା ନାହିଁ ଯେଉଁ ଶିକ୍ଷା ଦ୍ୱାରା ଭଦ୍ର ଏ ଅଭଦ୍ର ଲୋକମାନଙ୍କୁ ଭଦ୍ର କରାଯାଇପାରିବ ନା। କେବଳ ଯଦି ଅଭଦ୍ର ଲୋକମାନଙ୍କୁ ଭଦ୍ର କରାଯାଇପାରିବ, ତାଙ୍କ ପାଇଁ ଗୋଟିଏ ଔଷଧ ଏ ଭାଗବତ, ନଷ୍ଟ ପ୍ରାୟୀଷୁ ଅଭଦ୍ରୀଷୁ ନିତ୍ୟମ ଭାଗବତ ସେବୟା ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ଭବତୀ ନଷ୍ଟିକ। ଏ ଭାଗବତ ଏତେ ଶକ୍ତି ପ୍ରଭୁଙ୍କ କଥାରେ, ତାକୁ ଶ୍ରବଣ କଲା ମାନେ ନଷ୍ଟ ପ୍ରାୟେଷୁ ଅଭଦ୍ରୀଷୁ, ଜଣଙ୍କ ଅନ୍ତର ଭିତରେ ଯେତେ ଅଭଦ୍ରତା ଥାଉ ବା ସାଧକ ଯିଏ ଭଜନ କରୁଛି ତାର ଅନ୍ତର ଭିତରେ ଯେତେ ଅନର୍ଥ ଥାଉ, ସବୁ ଦୂର ହେଇଯିବ। କିଭଳି ଗୋଟେ ଦିନ ଶୁଣିଲେ କି ନା, ନିତ୍ୟ ଭାଗବତ ସେବୟା, ପ୍ରତିଦିନ ଭାଗବତ ଶ୍ରବଣ କରିବାକୁ ପଡ଼ିବ ପ୍ରତିଦିନ। ଆଉ ଭଗବତୀ ଉତ୍ତମ ଶ୍ଳୋକେ ଭକ୍ତିର୍ ଭଗବତୀ ନଷ୍ଠିକି, ଭଗବାନଙ୍କ ଚରଣରେ ଜଣଙ୍କର ଭକ୍ତି ଆସିଲେ, ବହୁତ ଲୋକ ତ ଯୁକ୍ତି କରନ୍ତି ଆମେ ବାବା ମାଆଙ୍କୁ ଭକ୍ତି କରିବୁ, ଆମେ କାହିଁକି ଭଗବାନଙ୍କୁ ଭକ୍ତି କରିବୁ? ଭାଇ ପ୍ରକୃତରେ ଯେଉଁମାନେ ଭଗବାନଙ୍କୁ ଭକ୍ତି କରିନାହାନ୍ତି ସେମାନେ ଜଗତରେ କାହାକୁ ଭକ୍ତି କରିପାରିବେନି, ଏଇଟା ସତ୍ୟ କଥା। ଯେଉଁମାନେ ଭଗବାନଙ୍କୁ ଭଲ ପାଇଛନ୍ତି ସେମାନେ ଜଗତରେ ସମସ୍ତଙ୍କୁ ଭଲ ପାଇପାରିବେ। ଭଗବାନଙ୍କୁ ଯିଏ ଭଲ ପାଇନାହାନ୍ତି ସେ କାହାକୁ ଭଲ ପାଇବେ ନା, ପାର୍ସିଆଲ, ମୋ ନିଜ ଲୋକ, ଇଏ ମୋ ନିଜ ଦେଶ, ଇଏ ମୋ ନିଜ ଜାତି, ଇଏ ମୋ ନିଜ ଗୋଷ୍ଠୀ, ସମସ୍ତେ ଭଗବାନଙ୍କର ସନ୍ତାନ, ଏ ଦୃଷ୍ଟି ଆସିବା। ତେଣୁ ଭାଗବତ ବଡ଼ ଉଦାର ଶିକ୍ଷା ଦେଉଛନ୍ତି, ସମସ୍ତଙ୍କ ପାଇଁ କଲ୍ୟାଣର ଜିନିଷ। ତେଣୁ ଯେଉଁମାନେ ଶ୍ରବଣ କରିବେ ତାଙ୍କର ବହୁତ କଲ୍ୟାଣ ହବ। ଯେତେ ଅଭଦ୍ରତା ଅଛି ଆପଣ 7 ଶୁଣିବେ, ଏ ଶ୍ରବଣର ଫଳ, ଏ ସୁଦାମା ଚରିତ ଶୁଣିବେ, ଭାଗବତରେ ଲୋକମାନେ ତ ଯେଉଁମାନେ ସକାମବାଦୀ ଲୋକ ସେମାନେ କୁହନ୍ତି, ଭାଗବତ ଶୁଣିଲେ ଆମର କ'ଣ ଲାଭ ହବ? ଯଜ୍ଞ କଲେ କିଛି ଫଳ ମିଳିବ, ତପସ୍ୟା କଲେ କିଛି ଫଳ ମିଳିବ, ବା ଦାନ କିଛି ଦେଲେ କେଉଁଠି ଯଜ୍ଞ ହେଉଛି ତାଙ୍କୁ ସେଠି ଫଳ ମିଳେ, ଭାଗବତ ଶୁଣିଲେ କ'ଣ ଫଳ? ଭାଗବତର ପ୍ରତି ଚରିତ୍ରରେ ଶ୍ରବଣର ଫଳ ଅଛି, ଆଉ ଇଏ କୌଣସି କାଳ୍ପନିକ ଜିନିଷ ନାହିଁ। ଆପଣ ଯେଉଁ ଦାନ କରୁଛନ୍ତି, ଦାନ କରିବାର ଫଳଟା ଆପଣଙ୍କୁ ସାଙ୍ଗେ ସାଙ୍ଗେ ମିଳିବ ନା ନାଇଁ? ଆଉ ତ୍ରୁଟି ଦାନ କରିବାରେ ଯଦି କିଛି ତ୍ରୁଟି ରହିଗଲା, ଫଳ ଆପଣଙ୍କୁ ମିଳିବନି। ଯେଭଳି ଦାନ କରୁଛନ୍ତି ଆପଣ, ଯଦି କୁଣ୍ଠା ଅନ୍ତର ଭିତରେ କୁଣ୍ଠା ଚାଲି ଆସିଲା, ଆରେ ମୁଁ ଏତିକି ଦାନ କରିଦେଲା ପରେ ତ ମୋର ବ୍ୟାଙ୍କରୁ ପଇସା କମିଯିବ, ଦାନ କରୁଛନ୍ତି କିନ୍ତୁ ଅନ୍ତର ଭିତରେ ଭାବନା ଚାଲି ଆସିଲା, ଆପଣ ଦାନର ଫଳ ମିଳିବ। ତୀର୍ଥ ଯାଇଛନ୍ତି, ତୀର୍ଥରେ ଯଦି ଅପବିତ୍ର ମନୋଭାବ ଆସିଲା, କାହାକୁ ଉଦ୍ବେଗ ଦେଲେ, ମନ ଭିତରେ ପାପ ଚିନ୍ତାଧାରା ଆସିଲା, ଆପଣ ତୀର୍ଥ ଫଳ ମିଳିବେନି। ବିଗ୍ରହଙ୍କୁ ତୀର୍ଥରେ ଜଗନ୍ନାଥଙ୍କୁ ଦେଖିଲେ ବା ଭଗବାନଙ୍କୁ ଦେଖିଲେ ସେଠି ଦାରୁ ବୁଦ୍ଧି ଆସିଲା, ଗଙ୍ଗାରେ ଜଳବୁଦ୍ଧି ଆସିଲା, ଆପଣଙ୍କୁ ଏ ଫଳ ମିଳିବନି। କିନ୍ତୁ ଭାଗବତ ତାହା ନାହିଁ, ଆପଣ 9 ଭିତରେ, 18 କଥା ହେଲା ଭିତରେ ଯଦି କେହି ଅଧଘଣ୍ଟେ ବି ଠିକ୍ସେ ଶୁଣିଛନ୍ତି, ଆଉ ଅଲଗା ସମୟ କେବଳ ବସିଛନ୍ତି, ସେ କାର୍ଯ୍ୟ ଦେବ। କିନ୍ତୁ ଭାଗବତ ଶୁଣିବାର ଗୋଟିଏ ଜିନିଷ ସବୁଠୁ ବଡ଼ ଯୋଗ୍ୟତା ଦରକାର। ଏ ଯେତେ ଅଛନ୍ତି ଭାଗବତରେ, ଏ ସଦ୍ୟ ପବିତ୍ର କରେ, ତାଙ୍କ ଭିତରୁ ଗୋଟିଏ ଜିନିଷ ବହୁତ ଗୁରୁତ୍ୱ, ଏକାଦଶ ସ୍କନ୍ଧରେ କହୁଛନ୍ତି ନବଯୋଗେନ୍ଦ୍ର ସମ୍ବାଦରେ, ଏ ଭାଗବତ ଧର୍ମ କିଭଳି, ଜଗତରେ ଯେତେ ପ୍ରକାର ଧର୍ମ ଅଛି ସବୁଠୁ ଶ୍ରେଷ୍ଠ ଧର୍ମ ଭାଗବତ ଧର୍ମ, ଆଉ অতি শীঘ্র জনে পবিত্র হওয়া কন কন না শ্রুত্বানুপডিত ধ্যাত আদ্রুত বা অনুমোদিত সদ্য পুনাতি সদ্ধর্মম দেব বিশ্বদ্রোহ অপি। বহুত লোক তো কুহন্তি আজ্ঞা এত পাপ গ্রহ দিয়েছেন এত ঠক লোক সে ভাগবত শুণুছি তা কোন ফল মিলব এমতি কুহন্তিনি। হ্যাঁ সে লোকটা এমতি বদমাস লোক সে তো ভাগবত শুণুছে তা কোন ফল মিলব এমতি সব ভগবান ডাকলে বা ভাগবত শুনলে কোন ফল মিলে না। নবযোগেন্দ্র সম্বাদরে ভাগবত ধর্ম বিষয়ে কুযাই শ্রুত যে শ্রবণ করুছি অনুপঠিত যে পাঠ করুছি ধ্যাত যে শুনি সারা পরে চিন্তা করুছি আচ্ছা ভগবান লীলা এত সুন্দর কেবল চিন্তা করুছি আদ্রুত এর ভিতরে সবঠু বড় গুণ এটা যে কিছু করিপারুনি এটিকে আসি পারুনি কিন্তু এই ঘর ভিতরে বসি টিভি দেখুছি বা বজার বসছি কিন্তু সে আপনার কমেন্ট কু ধন্যবাদ দেউ যা আম অঞ্চলের গোটে এত সুন্দর কার্য হচ্ছে সে কিছু করুনি সহজ করুনি কেবল আদ্রুত করুছে ভাগবত এত মাহাত্ম তার সিদ্ধর স্বামী আদ্রুত শব্দের অর্থ রাখছেন আস্তিকি এন গৃহীত জনে ভাগবত কথা কেবল আস্তিকরে গ্রহণ করুছি যা ভাগবতের অনেক সত্য এতিকি যোগ্যতা দরকার কেবল কিছু নকরিপারি যে এতিকি আদ্রুত করুছি অনুমোদিত অনুমোদিত মানে প্রশংসা করা যে করছেন আমার পণ্ডা করছেন বা তাঁর সমস্ত সম্বন্ধী মানে গ্রুপ লোক মানে করছেন তাঁকু অনুমোদন করা প্রশংসা করা যা ভাই বহুত সুন্দর অনুষ্ঠান করছ আজকাল সব বুড়িগলানি ভাগবত কথা যে এত কুচি বি সদ্য আহিলা ধ্যাত আদ্রুত বা অনুমোদিত সদ্য পুনাতি সদ্ধর্ম ই সদ্য পুনাতি ভাগবত এভাবে জনে শ্রবণ কলা মানে এত প্রকার লোক সদ্য পুনাতি আপনি এই ন দিন শুনবে আপনার কোণী পাপ রহবনি তাপরে আপনি ডিপোজিট করবে সেটা দোসরা জিনিস কিন্তু রহবনি এটা গ্যারেটি। সুখদেব গোস্বামী পরীক্ষিত মহারাজ কুমার যে আজন্ম নৈষ্ঠিক ব্রহ্মচারী আর কাম ক্রোধ লোভ কথা কম কে যা বস্ত্র দিগি হচ্ছে বসন ভরি সভার উলগ্ন হয়ে বসছেন জগতরে ভগবান কথা কুমার কেউ সাধু যা বস্ত্র বি না আমি তো খন্ডে কপড়া পিঁধিকি আসছ কপড়া না মাতৃ গর্ভর ভগবান আহ্বানের যে আসলে সুখদেব সেই নৈষ্ঠিক ব্রহ্মচারী ভগবান কথা কুমার এই কথা কুমার সি এ কোণী মিথ্যা কথা নুহে ঠকিয়া জিনিস না কেন গঙ্গা কূলরে কুমার আবু সাধু ঋষি মুনি মেলরে কুমার সদ্য পুনাতি জনে সাঙ্গে সাঙ্গ পবিত্র হয়ে যা আস্তিকরে গ্রহণ করে নেলা না ভাগবতের এই কথা 100% ঠিক মর পুরা বিশ্বাস যেটি কেবল বিশ্বাস করে নেলা সে পবিত্র। আচ্ছা যেতে বড় পাপি হয়েছিল পবিত্র হয়ে যাব হ্যাঁ সদ্য পুনাতি সদ্ধর্মম দেব বিশ্বদ্রোহী সমগ্র দেবতাঙ্কর দ্রোহী সমগ্র বিশ্বর দ্রোহী হয়েছিল বি সে পবিত্র হয়ে যাব। আকু নারদ মুনি কুমার ভগবান পিতা বসুদেব বসিকি শুণুছেন এ ভাগবত ধর্ম একাদশ স্কন্ধের নবযোগেন্দ্র সম্বাদ আপনার শুনবে যেত ভাগবত ধর্ম তেমন ভাগবত এত মহান গ্রন্থ তেমন আমি বিশেষ করে এই যে ন দিন শুণবা আপনার মোট অনুরোধ আপনার ধ্যানর সহ শুণবে গোটি দিন কষ্ট লাগবে তাপরে পরে আপনার বহু সুন্দর অভ্যস্ত হয়ে যাব আর কিছু কষ্ট লাগব না। মুবে কথা প্রসঙ্গ উপরক যাচ্ছি আমার চরিত হব সুদামা চরিত এই এই জিনিস আলোচনা করা যাব সুদামা কিভাবে সুদামার কোণ কোণ গুণ লা সে কী দ্বারকা গলে দ্বারকার ভগবান তাঁকু কী পূজা কলে কিভাবে পূজা কলে কী ধন দেলে পছরে কী ধন দেলে সুদামা কিভাবে সম্পত্তি লাভ কলে বহু সুন্দর জিনিস ভক্তর বহু মনমোহন জিনিস তেমন ভাগবত দশম স্কন্ধ হচ্ছেন 90টি অধ্যায় 90 অধ্যায় মধ্যে 38টি অধ্যায় হচ্ছেন গোপলীলা 11টি অধ্যায় হচ্ছেন ମଥୁରା ଲୀଳା ଏବଂ ଆଉ 41 ଅଧ୍ୟାୟ ହେଉଛନ୍ତି ଦ୍ୱାରକା ଲୀଳା। ତେଣୁ ଦ୍ୱାରକା ଲୀଳାରେ 80 ଆଉ 81 ଏ ଦୁଇଟି ଅଧ୍ୟାୟ ଆମର ଆଲୋଚନା କରାଯିବ। 80 ଆଉ 81 ହେଉଛନ୍ତି ସୁଦାମାଙ୍କର ଚରିତ୍ର ଅଛନ୍ତି। ତେଣୁ ଦ୍ୱାରକା ଲୀଳାରେ ଭଗବାନ ଶ୍ରୀକୃଷ୍ଣଙ୍କର ଏଇ ଲୀଳା ଆମମାନେ ପାଠ କରିବା 80 ଅଧ୍ୟାୟ। ମୁଁ ପ୍ରଥମ ଶ୍ଳୋକଟିକୁ ପଢ଼ିବି, ଆପଣମାନେ ଆଜି ପ୍ରଥମ ଶ୍ଳୋକ ମୋ ସାଙ୍ଗରେ ଗୋଟିଏ ଶ୍ଳୋକ ପଢ଼ନ୍ତୁ, ତାପରେ ଆଉ ପଢ଼ିବାକୁ ପଡ଼ିବ ନା। ଶ୍ରୀ ଶୁକ ଉବାଚ ଶ୍ଳୋକ ପ୍ରଥମ 80 ଅଧ୍ୟାୟ। ଭଗବନ୍ ଜାନିଚ ଅନ୍ୟାନି ଭଗବନ୍ ଜାନିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନଃ ବୀର୍ଯ୍ୟାଣି ଅନନ୍ତ ବୀର୍ଯ୍ୟସ୍ୟ ଶ୍ରୋତୁମ୍ ଇଚ୍ଛାମୟେ ପ୍ରଭୋ। ଭଗବାନ୍ ଜାନିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନଃ ବୀର୍ଯ୍ୟାଣି ଅନନ୍ତ ବୀର୍ଯ୍ୟସ୍ୟ ଶ୍ରୋତୁମ୍ ଇଚ୍ଛାମହେ ପ୍ରଭୋ। ଭଗବାନ୍ ଜାନିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନଃ ବୀର୍ଯ୍ୟାଣି ଅନନ୍ତ ବୀର୍ଯ୍ୟସ୍ୟ ଶ୍ରୋତୁମ୍ ଇଚ୍ଛାମହେ ପ୍ରଭୋ। କାହିଁକି ସୁଦାମ ଚରିତ ଭାଗବତ ଆପଣମାନେ ପଢ଼ିଥିବେ ଆଉ ପଢ଼ୁଛନ୍ତି ବି, କିନ୍ତୁ ପ୍ରତ୍ୟେକ ଚରିତ ଆରମ୍ଭ ହେବା ପୂର୍ବରୁ ତାର କାରଣ ଅଛି। 79 ଅଧ୍ୟାୟ ହେଉଛନ୍ତି, ଏ ତ 80 ଅଧ୍ୟାୟ। 79 ଅଧ୍ୟାୟରେ ବଳରାମ ତୀର୍ଥରୁ ଭ୍ରମଣ କରିକି ଫେରିଛନ୍ତି। ସୁଖଦେବ ଗୋସ୍ୱାମୀ କଥାକୁ ଏଠି ରଖିଦେଇଛନ୍ତି, ସୁଦାମ ଚରିତ କାହିଁକି ଆରମ୍ଭ ହେଲେ, ପ୍ରତ୍ୟେକ ଚରିତ ଧ୍ରୁବ ଚରିତ କାହିଁକି ଆରମ୍ଭ ହେଲେ, ପ୍ରହ୍ଲାଦ ଚରିତ କାହିଁକି ଆରମ୍ଭ ହେଲେ, ଅଜାମିଲ ଚରିତ ଭାଗବତରେ କାହିଁକି ଏ ପ୍ରସଙ୍ଗ ଆସିଲା, ଆକୁ ଜାଣିବାକୁ ପଡ଼ିବ। ପ୍ରବଚନ ଦେଉଛନ୍ତି ମାନେ ନୁହେଁ ଗୋଟିଏ ଗଳ୍ପ ଯେ ତାଙ୍କ ମନକୁ ଆସିଲା ସେ ସୁଦାମ ଚରିତ କହିଦେଲେ। କାହିଁକି ଲୋକମାନଙ୍କର ଆଜିକାଲି ଭାଗବତକୁ ବିଶ୍ୱାସ ଆସୁନି, ସେମାନେ ଭାବୁଛନ୍ତି ଗୋଟେ ଯେବେ କବି ଗୋଟେ କିଛି କିଛି କଳ୍ପନା କରି ଲେଖିଦେଇଛନ୍ତି, ଏମିତି ବ୍ୟାସଦେବ କିଛି ଗୋଟେ କଳ୍ପନା କରି ଲେଖିଛନ୍ତି। ନାଇଁ ନାଇଁ, ଏସବୁ ବିଷୟ ସୁଖଦେବ ଗୋସ୍ୱାମୀ କାହିଁକି ବଳରାମଙ୍କର ତୀର୍ଥ ଭ୍ରମଣ ଏବଂ କୌଣସି ଅସୁର ମାରଣ ଲୀଳା ନାହିଁ, ବର୍ତ୍ତମାନ ହଠାତ୍ ପଳେଇ ଆସିଲେ ସୁଦାମ ଚରିତକୁ କାହିଁକି? ଏବଂ ମୁଁ ଶୁକ ଉବାଚ ଭୁଲରେ କହିଦେଲି, ସେ ରାଜ ଉବାଚ ପରୀକ୍ଷିତ ମହାରାଜ ପ୍ରଶ୍ନ କରୁଛନ୍ତି। 80 ଅଧ୍ୟାୟ ଆରମ୍ଭରେ ପ୍ରଥମେ ପ୍ରଶ୍ନ କରୁଛନ୍ତି, ଭଗବାନ ଜାଣିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମା, ଭଗବାନ ଅର୍ଥ ସର୍ବଜ୍ଞ, ଭଗବାନ ନୁହେଁ ଭଗବାନ। ହେ ଗୁରୁଦେବ, ପରୀକ୍ଷିତ କହୁଛନ୍ତି, ଆପଣ ସର୍ବଜ୍ଞ, ସର୍ବଜ୍ଞ ଅର୍ଥ ମୋର ମନୋଭାବ ଜାଣନ୍ତି ଏବଂ ଶାସ୍ତ୍ର ତତ୍ତ୍ୱବେତା ଆପଣ, ଆଉ ମହାଦୟାପାତ୍ର ସୂଚିତମ ଜୀବ ଗୋସ୍ୱାମୀ କହୁଛନ୍ତି, ଆପଣ ବହୁତ ଦୟା କରୁଛନ୍ତି ନା କାହିଁକି? ପରୀକ୍ଷିତ ନିଜକୁ କୃତକୃତ୍ୟ ମନେ କରୁଛନ୍ତି, ଆପଣଙ୍କ ଭଳି ଜଣେ ନୈଷ୍ଠିକ ଆଉ ବିରକ୍ତ ବ୍ରହ୍ମଚାରୀ ଭକ୍ତ ମୋ ଭଳି ବ୍ରହ୍ମବିଶାପ ହେଇଛି, ମୋତେ ବ୍ରହ୍ମବିଶାପ ହେଇଯାଇଛି। ଯାହାକୁ ବ୍ରହ୍ମବିଶାପ ହେଇଛି ତାର ମୁଖ କେହି ଦର୍ଶନ କରିବା ଉଚିତ ନୁହେଁ, ମୁଁ କ୍ଷତ୍ରିୟ ଅଧମ, ଠିକ କ୍ଷତ୍ରିୟ ବି ନୁହେଁ, କାରଣ ଜଣେ ବ୍ରାହ୍ମଣଙ୍କୁ ମୁଁ ସମ୍ମାନ ଦେଇପାରିଲିନି, ଶ୍ରମିକ ଋଷିଙ୍କୁ ମୁଁ ଉପଯୁକ୍ତ ସମ୍ମାନ ଦେଇପାରିଲିନି, ତେଣୁ ମୋ ଭଳି କ୍ଷତ୍ରିୟ ଅଧମକୁ ଆପଣ ଭାଗବତ କଥା କହୁଛନ୍ତି, ତେଣୁ ମୋର କେତେ ବଡ଼ ଭାଗ୍ୟ ଆଉ ଆପଣ କେତେ ବଡ଼ ମହାନ। ତେଣୁ ଏ ଶ୍ଳୋକ କାହିଁକି ପଚାରୁଛନ୍ତି? ଜାନିଚ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନମ, ମୁଁ ଆଉ କାହା କଥା ଶୁଣିବା ପାଇଁ ଚାହୁଁନି, କାରଣ କୃଷ୍ଣଙ୍କ କଥା କହୁଁ କହୁଁ ହଠାତ୍ ସୁଖଦେବ ଗୋସ୍ୱାମୀ ବଳରାମଙ୍କ ତୀର୍ଥ ଭ୍ରମଣକୁ ପଳାଇଗଲେ, ବଳରାମ କଥା ଭିତରେ ପଶିଗଲେ, ଏବଂ ବଳରାମ କଥା ଭିତରେ ପଶିଗଲା ପରେ ସୁଖଦେବ ପରୀକ୍ଷିତ ଭାବୁଛନ୍ତି ବୋଧେ ବର୍ତ୍ତମାନ ଭାଗବତ ଶେଷ ହେଇଗଲେ। ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, କଥା ସମାପ୍ତି ଆଲକ୍ଷ୍ୟମ, କଥା ସମାପ୍ତି ଏବଂ ଆଲକ୍ଷ୍ୟମ ସ ଉତ୍କଣ୍ଠା ପୃଚ୍ଛତି, ତାଙ୍କର ଉତ୍କଣ୍ଠା ଆସିଗଲା କାହାର? ପରୀକ୍ଷିତ ମହାରାଜଙ୍କର। କାହିଁକି ନା ଏଇ ଯେଉଁ କଥା ଶୁଣୁଛନ୍ତି ଇଏ 7 ଦିନର କଥା, ଦଶମ ସ୍କନ୍ଧ ଆରମ୍ଭ ହେଇଛି 4th ଦିନରେ ଏବଂ 5ମ 6ଷ୍ଠ 7ମ 3 ଦିନ ଭିତରେ ଏସବୁ ସରିଛି। ତେଣୁ ଆଜି ଯେଉଁ ସୁଦାମ ଚରିତ ପଢ଼ିଛନ୍ତି, ଆଜି ଶେଷ ଦିନରେ ସୁଦାମ ଚରିତ 1ଦଶମ 2ଦଶମ ସବୁ ଯାଇଛନ୍ତି, ତେଣୁ ସିଏ ଭାବୁଛନ୍ତି ଆଜି ତ ଶେଷ ଦିନ, ବୋଧ ହୁଏ ଏଇଠି କଥାକୁ ରଖିଦେଲେ ସୂର୍ଯ୍ୟ ତ ଅସ୍ତ ହେଇନାହାନ୍ତି, ତେଣୁ ତାଙ୍କର ଏତେ ଉତ୍କଣ୍ଠା ଆସିଛି ପରୀକ୍ଷିତ ମହାରାଜଙ୍କର, ସିଏ ପଚାରୁଛନ୍ତି କ'ଣ ଆପଣ ଏଠି କଥାକୁ ବିଶ୍ରାମ ଦେଇଦେବି କି ନା କାହିଁକି ନା, ୟା ପୂର୍ବ ଅଧ୍ୟାୟରେ ଗୋଟିଏ ଶ୍ଳୋକ କହିଦେଲେ ଯେ ସେଇ ଶ୍ଳୋକରୁ ପରୀକ୍ଷିତ ମହାରାଜ ବୁଝିଗଲେ ଯେ ବୋଧହୁଏ ବର୍ତ୍ତମାନ ସୁଖଦେବ ଗୋସ୍ୱାମୀ କଥାକୁ ବିଶ୍ରାମ ଭାଗବତକୁ ସାରିଦେବେ। ସେ ଶ୍ଳୋକଟି କ'ଣ ନା ବଳରାମ ଚରିତ୍ରରେ କହୁଛନ୍ତି, ଯୋ ଅନୁସ୍ମରେତ୍ ରାମସ୍ୟ କର୍ମାଣି ଅଦ୍ଭୁତ କର୍ମଣ ସାୟଂ ପ୍ରାତ୍ୟ ଅନନ୍ତସ୍ୟ ବିଷ୍ଣୁ ସ ଦୈତ ଭବେ। ପରୀକ୍ଷିତକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି 79 ଅଧ୍ୟାୟ ଶେଷ ଶ୍ଳୋକରେ, ହେ ପରୀକ୍ଷିତ, ସେ ଅନନ୍ତଙ୍କର ବଳରାମଙ୍କର ପ୍ରିୟ ହବ ଯେ ସକାଳ ସମୟରେ ଏବଂ ସନ୍ଧ୍ୟା ସମୟରେ ଏ ବଳରାମଙ୍କର ଚରିତ୍ର ଶୁଣିବ। ପରୀକ୍ଷିତ ଭାବିଲେ ବୋଧହୁଏ ଏଇଠି କଥାଟା ସରିଯିବ, ତେଣୁ ତାଙ୍କର ବହୁତ ଉତ୍କଣ୍ଠା ଆସୁଛି ଏବଂ ସେଥିପାଇଁ ସେ ପ୍ରଶ୍ନ କରୁଛନ୍ତି, ଜାଣିଛ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମନ, ଯାହା ଆଉ ଲୀଳା ଭଗବାନ ଶ୍ରୀକୃଷ୍ଣଙ୍କର ଅଛି ମୋତେ ସବୁକିଛି କୁହନ୍ତୁ। ତେଣୁ ପରୀକ୍ଷିତ ମହାରାଜ ଯେଉଁ ଭାବଧାରାରେ ଶୁଣୁଥିଲେ ସୁଖଦେବ ଗୋସ୍ୱାମୀ କଥାକୁ ବଦଳେଇଲେ, କୃଷ୍ଣଲୀଳା ସାରିଥିଲେ ଆପଣ ଦେଖିବେ 79 ଅଧ୍ୟାୟରେ ବଳରାମଙ୍କର ଲୀଳା ଅଛନ୍ତି, ବଳରାମଙ୍କ ଲୀଳା ପରେ ପୁଣି କୃଷ୍ଣଲୀଳାକୁ ଆସିଲେ, ସୁଦାମା ଚରିତ୍ରକୁ ଆସିଲେ। ତେଣୁ ସୁଦାମା ଚରିତ୍ରକୁ କାହିଁକି ଆସିଲେ ନା କୃଷ୍ଣଙ୍କର ଅବଶିଷ୍ଟ ଲୀଳା ବର୍ତ୍ତମାନ କହୁଛନ୍ତି, ଏ ସୁଦାମା ଚରିତ୍ର ଲୀଳା ଶ୍ରୀଧର ସ୍ୱାମୀ ତାଙ୍କର ପ୍ରଥମ ଏ ଅଧ୍ୟାୟ ଆରମ୍ଭରେ ଲେଖୁଛନ୍ତି, ଅଥ ଅସିତମେ କୃଷ୍ଣମ ଶ୍ରୀଦାମା ଗୃହମା ଆଗତମ। ଏ 80 ଅଧ୍ୟାୟରେ ଭଗବାନ ଶ୍ରୀକୃଷ୍ଣଙ୍କର ପାଖକୁ ସୁଦାମା ବର୍ତ୍ତମାନ ଯିବେ ଏବଂ ସମ୍ପୂଜ୍ୟ ଅପୃଚ୍ୟତ ଅର୍ଥେ ଅର୍ଥେ ଇପ୍ସୁମ ଗୁରୁବାସ କଥା ମୁଦ। ଅତି ଆନନ୍ଦରେ ଭଗବାନ ଶ୍ରୀକୃଷ୍ଣ ଏ ଅର୍ଥ ପାଇବା ପାଇଁ ଯେଉଁ ସୁଦାମା ଯାଇଛନ୍ତି ତାଙ୍କୁ ଦୁଇଟା ଜିନିଷ କରିବେ, କ'ଣ କରିବେ, ଆନନ୍ଦରେ କଥା ପଚାରିବେ, କେଉଁ କଥା, ଗୁରୁକୁଳ, ଗୁରୁକୁଳରେ ଆମେ କେମିତି ପଢ଼ୁଥିଲେ ଏ କଥା ପଚାରିବେ, ଏବଂ ଦ୍ୱିତୀୟ କଥା ସମ୍ପୂଜ୍ୟ, ବହୁତ ସୁନ୍ଦର ଭାବରେ ତାଙ୍କୁ ପୂଜା କରିବେ। ସୁଦାମାର ବେଶ କିଭଳି ଥିବ ଆଉ ଭଗବାନ କେଉଁଠି ବସି ପୂଜା କରିବେ, କିଏ ବି ଜଗତରେ ଏଭଳି ଭଗବାନଙ୍କ ଭଳି ଭକ୍ତ ବତ୍ସଳ ଅଛି କେହି ନାହାନ୍ତି, କୌଣସି ଦେବାଦେବୀ କ'ଣ କହିବେ। ବିଷ୍ଣୁ ଅବତାରରେ ବି ଭଗବାନ ବିଷ୍ଣୁଙ୍କର ଯେତେ ଅବତାର ହେଇଛନ୍ତି, ଭକ୍ତ ବତ୍ସଳ କେବଳ ଭଗବାନ ଶ୍ରୀକୃଷ୍ଣ, ଅତି ଭକ୍ତ ବତ୍ସଳ। ସୁଦାମାର ବେଶ ଦେଖିବେ ଆପଣ, ତାଙ୍କର ଯୋଗ୍ୟତା ଦେଖିବେ, ସମସ୍ତେ ପୁରବାସୀମାନେ କିଭଳି ଆଶ୍ଚର୍ଯ୍ୟ ହେଉଥିବେ, ଆରେ ଏଭଳି ଗୋଟିଏ ଭିକ୍ଷୁକ ଲୋକ କ'ଣ ଦ୍ୱାରକାଧିପତି ତାଙ୍କୁ ଅର୍ଚ୍ଚନ କରୁଛନ୍ତି, ତାଙ୍କର ପାଦର ଜଳକୁ ନେଇ ମସ୍ତକରେ ଦେଉଛନ୍ତି ଏବଂ ତାଙ୍କୁ ଆଳତୀ କରୁଛନ୍ତି ଏବଂ ରୁକ୍ମିଣୀ ଦେବୀ ବ୍ୟଜନ ଦେଉଛନ୍ତି, ମିଞ୍ଚଣା ମିଳୁଛନ୍ତି, ସମସ୍ତେ ଆଶ୍ଚର୍ଯ୍ୟ ହୋଇକି ଚାହିଁଥିବେ ଏବଂ ଭଗବାନ ତାଙ୍କୁ ଆଲିଙ୍ଗନ କରି ଭୋ ଭୋଇ କାନ୍ଦୁଛନ୍ତି। ଦ୍ୱାରକାବାସୀମାନେ ପାଗଳ ହୋଇଯିବେ ଏ ଲୀଳା ଦେଖି, ଆଉ ସୁଦାମାର ସେତେବେଳେ ବସ୍ତ୍ର ବି ଦେଖିବେ, ଶୁଣିବେ ଭାଗବତରେ କିଭଳି ବସ୍ତ୍ର ଅଛି, ଏତେ ଭକ୍ତ ବତ୍ସଳ ଭଗବାନ। ତେଣୁ ଭଗବାନ ଏଇ ଅଧ୍ୟାୟରେ ଗୁରୁକୁଳର କଥା ପଚାରିବେ, ସୁଦାମାଙ୍କୁ ପୂଜା କରିବେ ଏବଂ ସୁଦାମା ଯାଇ ଦ୍ୱାରକାରେ ପହଞ୍ଚନ୍ତି ଏବଂ ସୁରାରୀ ମାରକ ହରି ପୁରା ଚକାରମ ସଂସତାମ, ଆଗରୁ ସାଧୁମାନଙ୍କୁ ରକ୍ଷା କରିବା ପାଇଁ ମୁରାରୀ ସୁରଙ୍କର ଯେ ଅରି ରାକ୍ଷସମାନଙ୍କୁ ଭଗବାନ ମାରିଛନ୍ତି, କିନ୍ତୁ ବର୍ତ୍ତମାନ ଯେଉଁ ଲୀଳା କହିବେ, ଅତ ପରଂ ବିନେବ ତତ୍ ନିଜ ଉପକାର ଆଚରେ, ବର୍ତ୍ତମାନ ନିଜ ଭକ୍ତଙ୍କର ଉପକାର କ'ଣ କରିଛନ୍ତି ଏ ଅଧ୍ୟାୟରେ ଆମେ ଶୁଣିବା, ସୁଦାମାର କ'ଣ ଉପକାର କରିଛନ୍ତି, ଭଗବାନ କିଭଳି ନିଜ ଭକ୍ତର କେତେ ଉପକାର କରନ୍ତି, ଆଉ ସବୁକିଛି ଭକ୍ତର ସେବା କରିସାରିଲା ପରେ ଜଗତରେ କିଏ କାହାକୁ ବି କ'ଣ ଦେଇଦେଲା ପରେ ନିଜକୁ ବଡ଼ ବୋଲି ମନେ କରେ, ଦେବତା ଦେବାଦେବୀମାନେ ବି ହିରଣ୍ୟକଶିପୁକୁ ବର ଦେଇ ସାରିଲା ପରେ ବ୍ରହ୍ମାଜୀ ଭାବୁଛନ୍ତି ମୁଁ ବହୁତ ଯାହା ମୋ ଭକ୍ତକୁ ବହୁତ କିଛି ଉପକାର କଲି, କିନ୍ତୁ ଭଗବାନ ସୁଦାମାଙ୍କୁ ସବୁକିଛି ଦେଇସାରିଲା ପରେ ବହୁତ ମନ ଦୁଃଖ କରିଥିବେ ଯେ ମୁଁ ସୁଦାମାଙ୍କୁ କିଛି ଦେଇପାରିଲି, ଲଜ୍ଜା ବହୁତ କରିଥିବି, ସେଥିପାଇଁ ପଛରେ ଧନ ଦେଲେ। ଆପଣ ଶୁଣିବେ ସବୁ ଟିକି ଟିକି କରି କଥା ଆସିବ। ତେଣୁ ବର୍ତ୍ତମାନ ଶ୍ଳୋକରେ କହୁଛନ୍ତି, ପ୍ରଥମ ଶ୍ଳୋକରେ ଭଗବାନ ଜାଣିଛ ଅନ୍ୟାନି ମୁକୁନ୍ଦସ୍ୟ ମହାତ୍ମାନ, ଭଗବାନଙ୍କର ବିଶେଷଣ ଏଠି ହେଉଛି ମୁକୁନ୍ଦ, ଭଗବାନଙ୍କର ଗୋଟିଏ ନାମ ମୁକୁନ୍ଦ, କାହିଁକି ନା ଯେତେ ଦେବତା ଅଛନ୍ତି କେହି ମୁକ୍ତି ପ୍ରଦାନ କରିପାରିବେ, ଜୀବକୁ ମୁକ୍ତି ବ୍ରହ୍ମାଜୀ ଶିବଜୀ ପର୍ଯ୍ୟନ୍ତ ଏମାନଙ୍କର ବି ଶକ୍ତି ନାହିଁ ଜୀବକୁ ମୁକ୍ତି ଦେବା, ମୁକ୍ତି କେବଳ ଭଗବାନ ବିଷ୍ଣୁ ହିଁ ଦେବେ, କୃଷ୍ଣ ହିଁ ଦେବେ, ସେଥିପାଇଁ ତାଙ୍କର ନାମ ମୁକୁନ୍ଦ। ଏବଂ ମୁକୁନ୍ଦ ଶବ୍ଦର ଅର୍ଥ ମୁକ୍ତି ଆଉ ଆନନ୍ଦ ଦିଅନ୍ତି, ପରମାନନ୍ଦପ୍ରଦ। ଆପଣ କହିବେ ଦେବତାମାନେ କ'ଣ ଆନନ୍ଦ ଦିଅନ୍ତି ନା? ନା, ଦେବତାମାନେ କେବେ ହେଲେ ଜୀବକୁ ଆନନ୍ଦ ଦିଅନ୍ତିନି, ଯେତିକି ଆନନ୍ଦ ଦିଅନ୍ତି ଦୁଃଖ ବି ସେତିକି ଦିଅନ୍ତି। ଭଗବାନ ଆଉ ଦେବତାଙ୍କ ଭିତରେ କ'ଣ ପାର୍ଥକ୍ୟ ଆପଣ ଶୁଣନ୍ତୁ, ବିଷ୍ଣୁ ଆଉ ତାଙ୍କର ପ୍ରତିନିଧି ଦେବତା ତାଙ୍କ ଭିତରେ ବହୁତ ପାର୍ଥକ୍ୟ। ଯାହା କୁହନ୍ତି ଭଗବାନଙ୍କ ଘରେ, ଜଣେ ଆମର ମହାରାଜ କୁହନ୍ତି, ପୂଜ୍ୟପାଦ ରାଧାଗୋବିନ୍ଦ ମହାରାଜ କୁହନ୍ତି, ଭଗବାନଙ୍କ ଘରେ ଦେର ଅଛି କିନ୍ତୁ ଅନ୍ଧାର ନାହିଁ, ଡେରି ହୁଏ ଭଗବାନଙ୍କ ଘରେ କିନ୍ତୁ ଅନ୍ଧକାର ନାହିଁ, କିନ୍ତୁ ଦେବତାଙ୍କର ତ ସାଙ୍ଗେ ସାଙ୍ଗେ ଲାଇଟ୍ ଜାଳିଦେବେ, କିନ୍ତୁ ପରିଣାମ ତ ବହୁତ ଖତରନାକ। ଭଗବାନ ଯେତେବେଳେ ବର ଦିଅନ୍ତି ବହୁତ ହିସାବ କରିକି ବର ଦିଅନ୍ତି, ଆକୁ ମୁଁ ବର ଦେବି ୟାର କ'ଣ କଲ୍ୟାଣ ହବ, ଇଏ କ'ଣ ଆନନ୍ଦ ପାଇବ, କିନ୍ତୁ ଦେବାଦେବୀ ମାନେ ତା ନୁହେଁ, ଦେବାଦେବୀ ମାନେ ସାଙ୍ଗେ ସାଙ୍ଗେ ପ୍ରସନ୍ନ ହେବେ ବର ଦେଇଦେବେ, କିନ୍ତୁ କଲ୍ୟାଣ ଚିନ୍ତା କରିବେ। ଭୂତାନାମ ଦେବଚରିତ ସୁଖାୟ ଅଛ ଦୁଃଖାୟ ଅଛ, ଭାଗବତ ମାନେ କହୁଛନ୍ତି, ସୁଖାୟ ଏବ ହି ସାଧୁ ନାମ ତାଦୃଶ ଅଚ୍ୟୁତାତ୍ମା ନାମ। ଭଗବାନଙ୍କର ଭକ୍ତ ଆଉ ଭଗବାନଙ୍କର ଗୁଣ ଆଉ ଦେବତାମାନଙ୍କର ଗୁଣ ଭିନ୍ନ। ଦେବତାମାନେ ଜୀବର ସୁଖ ଦୁଃଖ ଦୁଇଟା ଦିଅନ୍ତି। ଆପଣ ଶିବଜୀଙ୍କି ପୂଜା କରୁଛନ୍ତି ବା ମାଙ୍କୁ ପୂଜା କରୁଛନ୍ତି, ଯେଉଁ ଦେବାଦେବୀକି ପୂଜା କରୁଛନ୍ତି, ସୁଖାୟଚ ଦୁଃଖାୟଚ, ଆପଣଙ୍କୁ ସେ ପର୍ଯ୍ୟନ୍ତ ଫଳ ମିଳୁଥିବ ଯେ ପର୍ଯ୍ୟନ୍ତ ଆପଣ ତାଙ୍କୁ ପୂଜା କରୁଥିବେ ସୁଖ ମିଳୁଥିବ, ପୂଜା ବନ୍ଦ ହେଇଗଲେ ସାଙ୍ଗେ ସାଙ୍ଗେ ଦୁଃଖ। କିନ୍ତୁ ସୁଖାଇବ ସାଧୁ ନା ତାଦୃଶ ଅଚ୍ୟୁତାତ୍ମା, ସାଧୁମାନେ ଭଗବାନଙ୍କର ଅଚ୍ୟୁତାତ୍ମାମାନେ କେବଳ ଜୀବର ସୁଖ ଚାହାନ୍ତି, ଦୁଃଖ କେବେ ଚାହାନ୍ତି କେବେ ନା। ମୁଁ ସବୁବେଳେ ବହୁତ ସୁନ୍ଦର ମୋତେ ଲାଗେ ଉଦାହରଣ ଦେବା ପାଇଁ, ଯେଭଳି ଦେଖନ୍ତୁ ଆପଣ ଦଶମ ସ୍କନ୍ଧରେ ପଢ଼ିଥିବେ, ଇନ୍ଦ୍ରଙ୍କର ପୂଜା ଗୋଟେ ବର୍ଷ ପାଇଁ ବନ୍ଦ କରିଦେଲେ କିଏ, ନନ୍ଦ ମହାରାଜ। ସେଇ ଇନ୍ଦ୍ରଙ୍କର ପୂଜା କେତେ ଆଡମ୍ବରରେ କରୁଥିଲେ ପ୍ରତି ବର୍ଷ, ପୁଣି ଭଗବାନ ଶ୍ରୀକୃଷ୍ଣ ତାଙ୍କର ପୁତ୍ର ହୋଇଛନ୍ତି, ଭଗବାନ ଶ୍ରୀକୃଷ୍ଣ ନିଜେ କହିଲେ ଏ ଇନ୍ଦ୍ରଙ୍କର ପୂଜା କରିବା ଦରକାର ନାହିଁ, ଇନ୍ଦ୍ର ବି ଜାଣିବା ଦରକାର ଇଏ ମୋ ଭଗବାନ ମୋର ପ୍ରଭୁଙ୍କର ବାପା, ତାଙ୍କ ହାତରୁ ମୁଁ କେମିତି ପୂଜା ନେବି। ସେ ଇନ୍ଦ୍ର ନିଜେ ଯାଇ କ୍ଷୀରସାଗର ତଟରେ ବ୍ରହ୍ମାଙ୍କ ସହିତ ଡାକିଛନ୍ତି, ପ୍ରଭୁ ଆପଣ ଅବତାର ହୁଅନ୍ତୁ। କିନ୍ତୁ ପୋଷ୍ଟ ଗୋଟେ ଏମିତି ଜିନିଷ, ଆପଣ ଯେତେବେଳେ ପଦବୀ ପାଇବେ ଜଗତରେ ଏମିତି କେହି ଲୋକ ନାହିଁ ଯେ ପଦବୀ ପାଇକି ତାର ଗର୍ବ ଆସିନି। ତୁଳସୀଦାସ ତାଙ୍କର ରାମଚରିତ ମାନସରେ ଲେଖୁଛନ୍ତି ନା, ଆଉ କାହା କଥା କହିବା, ଶିବଜୀ ଭଳି ଲୋକ ଯାହାଙ୍କର ଘରଦ୍ୱାର ନାହିଁ, ବସ୍ତ୍ର ନାହିଁ, କେବଳ ଭଗବାନଙ୍କର ଭଜନ କରନ୍ତି, ଯାହାଙ୍କର ଜଗତରେ କାହା ପ୍ରତି ଈର୍ଷା ନାହିଁ, ତାଙ୍କୁ ନିନ୍ଦା କଲେ ଦକ୍ଷ। ଦକ୍ଷ ଆଜି ନିନ୍ଦା କଲେ ଶିବଜୀଙ୍କୁ ଯିଏ ଅନିନ୍ଦୁକ। ଶିବଜୀ କେବେ କାହାକୁ ନିନ୍ଦା କରନ୍ତି ନା, ତାଙ୍କୁ ନିନ୍ଦା କରିଦେଲେ କାହାର ଦୋଷ ଦେଖନ୍ତି ନା, ଦକ୍ଷ କାହିଁକି ନା ପଦବୀରେ ରହିଲେ। ଇନ୍ଦ୍ର ଭଗବାନଙ୍କର ଭଗବାନ ଆଦେଶ ଦେଉଛନ୍ତି ତାଙ୍କର ବାପାଙ୍କୁ ତୁମେ ପୂଜା କର ନା ଇନ୍ଦ୍ରଙ୍କୁ, ଇନ୍ଦ୍ର ଏତେ କୋପ କଲେ ଦେଖନ୍ତୁ ସାତ ଦିନ ବର୍ଷା କରେ, ଭଗବାନ ସେଠି ନିଜେ ଅଛନ୍ତି, ଗୋବର୍ଦ୍ଧନ ଧାରଣ କରେ ଭଗବାନ ନିଜେ, ଚିନ୍ତା କର। କିନ୍ତୁ କେବେ ଇନ୍ଦ୍ର ଚିନ୍ତା କଲେନି, ଠିକ ଅଛି ପ୍ରତି ବର୍ଷ ତ ପୂଜା କରିଛନ୍ତି, ଏ ବର୍ଷଟା ପୂଜା ନ କରନ୍ତୁ ଅସୁବିଧା କ'ଣ ହେଲା, ପର ବର୍ଷକୁ କାଳେ ପୂଜା କରିବି। ଗୋଟିଏ ବର୍ଷ ପୂଜା ବନ୍ଦ ହେଇଗଲା ସାଙ୍ଗେ ସାଙ୍ଗେ ଦଣ୍ଡ ଆରମ୍ଭ ହେଇଗଲେ, କିନ୍ତୁ କଂସ କେବେ ପୂଜା କରିଛି, କଂସ ଇନ୍ଦ୍ରକୁ ପୂଜା କରିନି, କିନ୍ତୁ ବର୍ଷା ଗୋକୁଳ ଭିତରେ ହେଉଛି ମଥୁରା ନଗରରେ, ସେ ପୂଜା ନ କରିକି ଆରାମରେ ରହିଲା। ଇଏ ଆଙ୍କର ସବୁ ବର୍ଷ ନନ୍ଦବଂଶରେ ସମସ୍ତେ ପୂଜା କରୁଥିଲେ, ଗୋଟେ ବର୍ଷ ପୂଜା ବନ୍ଦ କଲେ ସେଇ ଭଗବାନ ତାଙ୍କୁ ଦଣ୍ଡ ଦେଲେ ଇନ୍ଦ୍ର, କିନ୍ତୁ ଭଗବାନ ତାହା ନୁହନ୍ତି, ଭଗବାନ ବର ଦେବା ପୂର୍ବରୁ ଭକ୍ତକୁ ବହୁତ ଚେକ୍ କରିକି ଦିଅନ୍ତି, ବହୁତ ସାବଧାନ ୟାର କିଭଳି ଅନିଷ୍ଟ ନ ହେବ କିଭଳି ଆନନ୍ଦ ରହିବ, ଦେବତାମାନେ ଏ ଚିନ୍ତା କରନ୍ତି, ବିନା ଚିନ୍ତାରେ ବର ଦେଇଦିଅନ୍ତି। ସେଥିପାଇଁ ଭଗବାନ ବାର ବାର ଡାଣ୍ଟିକି ଦେବତାମାନଙ୍କୁ କୁହନ୍ତି, ବ୍ରହ୍ମାଜୀବୀ କୁହନ୍ତି, ବ୍ରହ୍ମାଜୀ ମୁଁ କେତେବାର ମନା କଲି ତୁମେ ଅସୁରମାନଙ୍କୁ ବର ଦେବ ନା, ଚିନ୍ତା କରି ବର ଦେବ, କିଭଳି ହିରଣ୍ୟକଶିପୁ ଏଭଳି ବର ଦେଇଦେବ, ତାଙ୍କ ପାଇଁ ମୋତେ ନୃସିଂହ ଅବତାର ଭକ୍ତ ଭଗବାନ ବାର ବାର କୁହନ୍ତି। ପୁଣି ବି ଦେବତାମାନେ ଏ ପଦବୀରେ ରହି ଯେତେବେଳେ କିଛି ପାଇଯାଆନ୍ତି ଭଲ ପୂଜା ଉପାସନା ଭୁଲିଯାଆନ୍ତି, କିନ୍ତୁ ଭଗବାନ ତାହା ନୁହନ୍ତି। ସେଥିପାଇଁ ଭଗବାନ ପରୀକ୍ଷିତ କହୁଛନ୍ତି ମୁଁ ତାଙ୍କର କଥା ଶୁଣିବା ପାଇଁ ଚାହୁଁଛି, କାହାର କଥା ନା ମୁକୁନ୍ଦସ୍ୟ, ମୁଁ ଆଉ କାହା କଥା ଶୁଣିବା ପାଇଁ ଚାହୁଁନି। ଯିଏ ମୁକ୍ତି ପ୍ରଦାନ କରନ୍ତି ଆଉ ପରମାନନ୍ଦ ପ୍ରଦସ୍ୟ, ଯାହାଙ୍କର କଥା କେବଳ ଆନନ୍ଦ, ଜୀବର କଥା ଭଗବାନଙ୍କର କଥା ଶୁଣିବାଟା ଆନନ୍ଦ। ଆପଣ କୁହନ୍ତୁ, ଯେଉଁ ପରୀକ୍ଷିତ ମହାରାଜ ଗୋଟିଏ ମୁହୂର୍ତ୍ତ ଜଳପାନ ନ କରିପାରିଲେ ବୋଲି ତାଙ୍କର କ୍ରୋଧ ଆସିଲା, ସମୀକ ଋଷିଙ୍କ ବେକରେ ସର୍ପ ଦେଇଦେଲେ, ତ ସେ ସାତ ଦିନ ନିରାମ୍ଭୁ ଭାଗବତରେ ଲେଖା ହେଇଛନ୍ତି, ଜଳପାନ କରିନାହାନ୍ତି। ପରୀକ୍ଷିତ ସୁଖଦେବ ଗୋସ୍ୱାମୀ ତ ଚାହୁଁଛନ୍ତି ମଝିରେ ମଝିରେ କଥାକୁ ବନ୍ଦ କରିଦେବା ପାଇଁ, କାହିଁକି ତ ସାତ ଦିନ କଥା ଶୁଣିଲେଣି, ଏ ଜଳ ବି ପାନ କରିନାହାନ୍ତି। ସେ ପରୀକ୍ଷିତକୁ ଲକ୍ଷ୍ୟ କରିକି କଥା ବନ୍ଦ କରିଦିଅନ୍ତି, କିନ୍ତୁ ପୁଣି ପରୀକ୍ଷିତ ପ୍ରଶ୍ନ କରନ୍ତି, ଗୁରୁଦେବ ମୋତେ କ୍ଷୁଧା ତୃଷ୍ଣା ବାଧୁନି, ଆପଣ ଭଗବାନ କଥା କୁହନ୍ତୁ, ଏତେ ଆନନ୍ଦ ପାଉଛନ୍ତି। ତେଣୁ ଭଗବାନଙ୍କର ଗୋଟେ ନାମ ମୁକୁନ୍ଦ, କାହିଁକି ନା ପରମାନନ୍ଦପ୍ରଦ। ତେଣୁ ପରୀକ୍ଷିତ କହୁଛନ୍ତି, ଭଗବାନ ଜାଣିଚ ଅନ୍ୟାନି, ଯେତେ କୃଷ୍ଣଙ୍କର ଲୀଳା ଅଛି ମୋତେ ସବୁ ସେଇ ଲୀଳା କୁହନ୍ତୁ। ସୁଖଦେବ ଗୋସ୍ୱାମୀ ପ୍ରଶ୍ନ କରିବେ, ଜୀବ ଗୋସ୍ୱାମୀ ପ୍ରଶ୍ନ ଉଠାଉଛନ୍ତି, କେତେ ସୁନ୍ଦର କଥା। ସୁଖଦେବୀ ପଚାରିବେ, ପରୀକ୍ଷିତ ତୁମେ କିନ୍ତୁ ପାଗଳ ହେଇଗଲେଣି, ତୁମର ବା ଆଜି ଶେଷ ଦିନ, ତକ୍ଷକ ଆସିବ ତୁମକୁ ଦଂଶନ କରିବ, ଆଉ ତୁମେ ସବୁ ଲୀଳା କେମିତି ଶୁଣିବ। ଏ ଶ୍ଳୋକରେ ଅଛନ୍ତି, ଶ୍ରୁତମ ଇଚ୍ଛା ମହେ ପ୍ରଭୁ, ହେ ଗୁରୁଦେବ ସେ ପ୍ରଭୁ ନା, ସେ ମୋର ଇଷ୍ଟ, ମାତୃଗର୍ଭରୁ ଆପଣ ମୋତେ ବ୍ରହ୍ମ ଅଭିଶାପରୁ ଭୟ କରୁଛନ୍ତି। ଆରେ ମୁଁ ତ ମାତୃଗର୍ଭରେ ସେଇ ବ୍ରହ୍ମ ଅସ୍ତ୍ରରେ ମୋର ଶରୀର ଦଗ୍ଧ ହେଇଯାଇଥିଲା, ମାତୃଗର୍ଭରେ ଅସୁସ୍ଥାମାର ଅସ୍ତ୍ରରେ ମୋର ଶରୀର ଦଗ୍ଧ ହେଇଥିଲେ କି ନାହିଁ। ଆଉ ମୋର ପ୍ରଭୁ, ମୋର ଇଷ୍ଟ ଯିଏ ମୋତେ ବଞ୍ଚେଇଥିଲେ, ସେ କାହିଁ କ'ଣ ଏ ସାତ ଦିନ ଆୟୁଷଟା କ'ଣ ଦଶ ଦିନ କରିପାରିବେନି, ଏମିତି ଯୁକ୍ତି ଦେଉଛନ୍ତି କଥା ଶୁଣିବା ପାଇଁ କେବଳ, ବଞ୍ଚିବା ପାଇଁ ନୁହେଁ। ପରୀକ୍ଷିତ ମହାରାଜ ବଞ୍ଚିବା ପାଇଁ ଯଦି ଉପାୟ କରିଥାନ୍ତେ, ସେ ହଜାର ଉପାୟ କରିଦେଇଥାନ୍ତେ। ତାଙ୍କ ରାଜ୍ୟରେ ବି ସେଭଳି ଲୋକ ଥିଲେ ଯେ ତକ୍ଷକର ଦଂଶନକୁ ନଲିଫାଇ କରିଦେଇଥାନ୍ତେ, ପ୍ରତିଷେଧ କରିଦେଇଥାନ୍ତେ, କିନ୍ତୁ ତା କଲେ ନା। କଥା ଶୁଣିବା ପାଇଁ ସେ ଏତେ ପାଗଳ ହେଇଯାଇଛନ୍ତି, ସେ କହୁଛନ୍ତି ପ୍ରଭୁ, ସେ କେବଳ ଭଗବାନ ମୁକୁନ୍ଦ ନୁହନ୍ତି, ଆନନ୍ଦ ଦିଅନ୍ତି, ଆଉ ସିଏ ମୋର ପ୍ରଭୁ, ମୋର ଇଷ୍ଟ, ଆଉ ମୋର ଆୟୁଷ ସାତ ଦିନ ଆପଣ କାହିଁକି ଭାବୁଛନ୍ତି, ମୋର ଆୟୁଷ ସାତ ଦିନ ନୁହେଁ, କାରଣ ମୋତେ ମାତୃଗର୍ଭରେ ମୋ ଶରୀର ଦଗ୍ଧ ହେଇଥିଲା। ଏବଂ ଭାଗବତରେ ଟୀକାକାର ଚକ୍ରପାତ କହୁଛନ୍ତି, ଭଗବାନ ଦଶ ମାସ ପର୍ଯ୍ୟନ୍ତ ଉତ୍ତରାର ଗର୍ଭରେ, ଯେ ପର୍ଯ୍ୟନ୍ତ ଭଗବାନ ଉତ୍ତରାର ଗର୍ଭରୁ ପରୀକ୍ଷିତ ମହାରାଜ ନ ଆସିଛନ୍ତି, ସେ ପର୍ଯ୍ୟନ୍ତ ଭଗବାନ ଗଦା ଧରିକି ତାଙ୍କ ଗର୍ଭ ଭିତରେ ରହିଥିଲେ, ସେ ପର୍ଯ୍ୟନ୍ତ। ପରୀକ୍ଷିତଙ୍କର ଆବିର୍ଭାବ ହେଇଛି ଭଗବାନ କାଳେ, କାରଣ ଭଗବାନ ବିଶ୍ୱାସ କରିପାରୁନଥିଲେ ଏ ଅସୁସ୍ଥାମା ଏତେ ଖତରନାକ, ଏ ବ୍ରାହ୍ମଣର ଦ୍ରୋଣାଚାର୍ଯ୍ୟଙ୍କର ପୁତ୍ର ହିଁ ମଧ୍ୟ ସିଏ ଏତେ ପାଣ୍ଡବମାନଙ୍କ ପ୍ରତି ଏତେ ଦ୍ରୋହୀ ହେଇଯାଇଛି, ମୁଁ ଦ୍ୱାରକା ପଳେଇଗଲା ପରେ ଯେକୌଣସି ସମୟରେ ଇଏ ପୁଣି ଉତ୍ତରାର ଗର୍ଭକୁ ନଷ୍ଟ କରିପାରେ। ସେଥିପାଇଁ ଭଗବାନ ଦଶ ମାସ ପର୍ଯ୍ୟନ୍ତ ଉତ୍ତରାର ଗର୍ଭ ଭିତରେ ପ୍ରବେଶ କରିନଥିଲେ, ସେଥିପାଇଁ ପରୀକ୍ଷିତ ମହାରାଜ ମାତୃଗର୍ଭରେ ଦେଖିଥିଲେ, ସେଥିପାଇଁ ତାଙ୍କ ନାଁ ପରୀକ୍ଷିତି ନା, ପରୀକ୍ଷିତ ମାତୃଗର୍ଭରେ ତାଙ୍କୁ ଦର୍ଶନ କରିଥିଲେ। ସେଥିପାଇଁ ବାହାରିଲା ପରେ ସେ ଯାହାଙ୍କୁ ଚାହାନ୍ତି ବହୁ ସମୟ ଚାହିଁକି ରୁହନ୍ତି, ପରିମାନେ ସୁନ୍ଦର, ଇକ୍ଷିତ ମାନେ ଦର୍ଶନ, ସବୁବେଳେ ଚିନ୍ତା କରନ୍ତି, ଯାହାଙ୍କୁ ଚାହାନ୍ତି ସେମିତି ଚାହିଁକି ରୁହନ୍ତି, ମୁଁ ମାତୃଗର୍ଭରେ ଯାହାଙ୍କୁ ଦେଖିଥିଲି ଇଏ ସେଇ କି। କାରଣ ଦଶ ମାସ ପର୍ଯ୍ୟନ୍ତ ଭଗବାନ ଗୋଟିଏ ଛୋଟ ଗଦାଧରି କନିଷ୍ଠ ଅଙ୍ଗୁଷ୍ଠୀ ପରିମାଣ ହିଁ ତାଙ୍କୁ ରକ୍ଷା କରିଛନ୍ତି, ଆଉ ମାତୃଗର୍ଭରୁ ସେ ଦର୍ଶନ କରିକି ଆସିଛନ୍ତି। ସେଇ ପରୀକ୍ଷିତ ଆଜି ସୁଖଦେବ ଗୋସ୍ୱାମୀଙ୍କୁ ଟକ୍କର ମାରିକି କହୁଛନ୍ତି, ଗୁରୁଦେବ ଆପଣ କାହିଁକି ଭାବୁଛନ୍ତି ଆଜି ମୋର ଶେଷ ଆୟୁଷ ବୋଲି, ସେ ମୋର ପ୍ରଭୁ, ସେ ଚାହିଁଲେ ମୋର ଆୟୁଷକୁ, ଏଠି ଜୀବ ଗୋସ୍ୱାମୀ କହୁଛନ୍ତି, ଆୟୁଷ୍ୟାପି ଯଥେଷ୍ଟ ଦାତୁମ ସପ୍ତସ୍ୟ ଇତି ଅର୍ଥ, ତାଙ୍କର ଶକ୍ତି ଅଛି, ସେ ଚାହିଁଲେ ଯଥେଷ୍ଟ ଆୟୁଷ ଦେଇପାରିବେ, ସାତ ଦିନ ନାହିଁ, ଏଇଭଳି ମୁଁ ଚାହିଁଲେ ସାତ ବର୍ଷ ଆପଣଙ୍କ ମୁଖରୁ କୃଷ୍ଣ କଥା ଶୁଣିବି, ଆପଣ କଥା ବନ୍ଦ କରନ୍ତୁ। କାହା କଥା ଶୁଣିବି ନା, ମୁକୁନ୍ଦଙ୍କର କଥା, ପରମାନନ୍ଦ ପ୍ରଦଙ୍କର କଥା, ମୁକ୍ତିପ୍ରଦଙ୍କର କଥା, ଆଉ ସିଏ କିଏ, ମହାତ୍ମନ। ଭାଗବତର ପ୍ରତି ଶ୍ଳୋକର ଅର୍ଥ ଦେଖନ୍ତୁ କେତେ ଗରିଆନ, ମୁଁ ତ ପ୍ରତି ଶ୍ଳୋକ କଥା କହିବାକୁ ଗଲେ ମୋଟେ ସରିବନି। ମହାତ୍ମନ ଶବ୍ଦ ଅର୍ଥ ମୁଁ ଏଇଥିପାଇଁ ଟିକିନିକ ବୋଲି କହୁଛି, ଆପଣମାନଙ୍କୁ ଟିକେ କଷ୍ଟ ଲାଗିବ, କିନ୍ତୁ ଆପଣମାନେ ବୁଝିବା ଦରକାର, ଆପଣମାନେ ଶିକ୍ଷିତ ଲୋକ, ଆପଣମାନେ ଯାହା କୁହନ୍ତି ଯେତିକି ଆସୁଛନ୍ତି ବହୁତ, ଆପଣମାନେ ଭାଗବତ ପ୍ରତି ଶ୍ରଦ୍ଧା ଅଛି, ଆପଣମାନେ ଶୁଣନ୍ତୁ ଆଉ ଯଥାଯଥ ଭାବରେ ଏଟା ପ୍ରଚାର କରନ୍ତୁ। ମହାତ୍ମନ ମାନେ ଆଜିକାଲି ଯେକୌଣସି ଲୋକ ବି ଗୋଟେ ବେଶ ପିନ୍ଧିଦେଲା ମାନେ ପ୍ରବଚନ ଦେଲା, ହଁ ଇଏ ଆଜ୍ଞା ମହାତ୍ମା ଲୋକ, ଆପଣ କଣ ମହାତ୍ମା ନୁହନ୍ତି? କଣ ପ୍ୟାଣ୍ଟ ସାର୍ଟ ପିନ୍ଧିଲେ କେହି ମହାତ୍ମା ହେବେନି? ମହାତ୍ମା କିଏ, ଦୁରାତ୍ମା କିଏ? ଭଗବାନ ଗୀତାରେ ସଂଜ୍ଞା ଦେଇଛନ୍ତି, ମହାତ୍ମା କେବଳ ଭଗବାନ, ଭଗବାନଙ୍କ କୃପାର ଜଣେ ମହାତ୍ମା ହୁଅନ୍ତି। ଭଗବାନଙ୍କର କେଉଁ କର୍ମ କଲେ ଜଣେ ମହାତ୍ମା ହୁଏ? ମହାନ ଆତ୍ମା, ମହାତ୍ମା ନୁହେଁ ଯେ ଏପଟେ ନାଲି କପଡ଼ା ପିନ୍ଧି ଲୋକଙ୍କ ଉପଦେଶ ଦେଇ ଦେଇ ପଳେଇ ଯାଇକି ବସି ଗଞ୍ଜେଇ ଖାଇବ। ହଁ ଆଜ୍ଞା, ମହାତ୍ମା ଲୋକ ସେ, ଲୋକ ତ ବେଶ ଦେଖି ମହାତ୍ମା କହୁଛନ୍ତି। ଭଗବାନ ଗୀତାରେ ମହାତ୍ମାର ସଂଜ୍ଞା ତା ଦେଇନାହାନ୍ତି। ମହାତ୍ମାସ୍ତମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତମ୍ ଭଜନ୍ତି ଅନନ୍ୟ ମନସା ଜ୍ଞାନ୍ତା ଭୂତାଦି ଅବ୍ୟୟମ୍। ମହାତ୍ମା କାହାକୁ କୁହାଯାଏ? ଏ ଶ୍ଳୋକ ଭଗବାନ ଗୀତାରେ କହିଲେ। ଆପଣ ଏ ମା ମାନେ ଯେ ମହାତ୍ମା ନୁହନ୍ତି ତା ନୁହେଁ, ଆପଣମାନେ ଯେ ମହାତ୍ମା ନୁହନ୍ତି ତା ନୁହେଁ। ମହାତ୍ମା କିଏ? ମହାତ୍ମାନାସ୍ତମାଂ ପାର୍ଥ ଦୈବୀ ପ୍ରକୃତି ଆଶ୍ରିତମ୍। ଯାହା ନିକଟରେ ସବୁ ଦୈବ ଗୁଣ ଥାଏ, ସୁନ୍ଦର ଭଗବାନଙ୍କର ଯେତେ ସୁନ୍ଦର ସୁନ୍ଦର ଗୁଣ, ସବୁ ଗୁଣ ଯାହା ନିକଟରେ ଥାଏ, ଦୈବୀ ପ୍ରକୃତି ଆଶ୍ରିତମ୍। ଯେତେ ଜଗତରେ ଦୈବୀ ପ୍ରକୃତି ଅଛି ତାଙ୍କ ନିକଟରେ ଆଶ୍ରିତ ହୋଇକି ରହିଥାଏ। କିଭଳି ରହିଥାଏ ନା? ଭଜନ୍ତି ଅନନ୍ୟ ମନସା, ଭଗବାନଙ୍କୁ ଅନନ୍ୟ ଭାବରେ ଭଜନ କରେ। ଯିଏ ଭଗବାନଙ୍କୁ ଯେଉଁ ପରିସ୍ଥିତିରେ ଭଗବାନଙ୍କୁ ଅନନ୍ୟ ଭାବରେ ଡାକୁଛି, ପ୍ରଭୁ ଆପଣ ମୋର ଇଷ୍ଟ, ଆପଣ ମୋର ପ୍ରଭୁ, ଯିଏ ଭଗବାନଙ୍କୁ ଭଜନ କରୁଛି ସିଏ ହେଉଛି ମହାତ୍ମା। ଆଉ ସବୁ ଦୈବ ଗୁଣ ତା ନିକଟରେ ଆସିକି ଆଶ୍ରିତ ହୋଇଯିବ। ଆପଣ ଦେଖନ୍ତୁ କେତେ ବହି ବାହାରୁଛି ଆଜିକାଲି, ସତ୍ୟ କଥା କୁହ, ଚୋରି କର ନା, ସବୁ କଥା, ଧୂମ୍ରପାନ କର ନା, ଟ୍ରେନ କତୁଆ, ସବୁଆଡ଼େ ସବୁ କିଛି ଲେଖାଯାଉଛି। କେତେ ଜଣ ଲୋକ ପାଳନ କରୁଛନ୍ତି? ଲେଖିବା ଲୋକ ହିଁ ପାଳନ କରୁନି। କାହିଁକି? ଦୈବ ପ୍ରକୃତି ତାଙ୍କ ନିକଟରେ ନାହିଁ ନା, ଆସୁରୀ, ଆସୁରୀ ପ୍ରକୃତି ଅଛି ନା। ଆସୁରୀ ପ୍ରକୃତି ଥାଏ, ଆପଣ ଯେତେ ଉପଦେଶ ଦେଲେ ବି, ଯେତେ ଉପଦେଶ ଶୁଣିଲେ ବି କ'ଣ ହବ? ଏଇଟା କିଛି କାମ ଦେବନି। ଏବେ ପୋଷି ଲକ୍ଷ ଲକ୍ଷ ପ୍ରବଚନ ଚାଲିଛି ଟିଭି ଗୁଡ଼ାକରେ, ତ କ'ଣ ଗୋଟେ ଚ୍ୟାନେଲ ଗୋଟେ ଅଛି ନା ସଂସ୍କାର, ତ କେତେ ବର୍ଷ ହେଲା ଚାଲିଲାଣି, କ'ଣ ସଂସ୍କାର ସମାଜରେ ହେଉଛି, ଲୋକମାନଙ୍କର କ'ଣ ଚାରିତ୍ରିକ ପରିବର୍ତ୍ତନ ହେଉଛି, ଲୋକ ଏବେ କାନବାଟେ ଶୁଣିବେ ସେବେ ବାହାର କରିଦେବେ। ବରଂ ଲୋକ ଲୋକମାନେ ଯେତେ ଧର୍ମ ସହିତ ସେତେ ଇନକ୍ଲିଣ୍ଡ ଅଛନ୍ତି, ଯେତେ ଯୁକ୍ତ ହେଇକି ରହିଛନ୍ତି, ପ୍ରାୟ ଧର୍ମ ନାମରେ ଲୋକମାନେ କରପ୍ସନ୍ ଚଲେଇଛନ୍ତି। ମୋର ତ ଗୋଟେ ସାଙ୍ଗ ଅଛି, କହିଲା ମୁଁ ବାବାଙ୍କର ଭକ୍ତ, କିନ୍ତୁ ଗଭର୍ଣ୍ଣମେଣ୍ଟରୁ ଚାରିଜଣ ମିଶିକି 100 କୋଟି ଟଙ୍କା ମାରି ନେଇଛନ୍ତି, ଜେଲ ଭିତରେ ପଶିକି ବାହାରିଲା। ଏବେ 5-5 ହୋଟେଲ ସବୁଆଡ଼େ ଗଭର୍ଣ୍ଣମେଣ୍ଟରୁ 20 କୋଟି ଟଙ୍କା ଚୋରି କରି ନେଇଗଲା। ଆଉ ବାବାଙ୍କ ପାଇଁ ମୁଁ ମନ୍ଦିର କରୁଛି, ମୁଁ ତ 1 ନମ୍ବର ଡକାଏ। ତୁ କି ଧାର୍ମିକ ଲୋକ? ତୁ ସାଧାରଣ ଲୋକମାନଙ୍କର ଅର୍ଥକୁ ଚୋରି କରି ନେଇ ଆସୁଛୁ, ତ ପିଲା ଛୁଆମାନେ କି ଅବସ୍ଥାରେ ରହିବି? ତ ବଂଶ ପରମ୍ପରା ସମସ୍ତେ ତ ନଷ୍ଟ ହୋଇଯାଏ ଧନରେ ନା, ଚିନ୍ତା କରନ୍ତୁ। କିନ୍ତୁ ସିଏ ବି ଧାର୍ମିକ କହୁଛି, ମୁଁ ବି, ଆରେ ଲୋକ ଉପଦେଶ ଶୁଣି ଧାର୍ମିକ ହେଇପାରିବନି, ମହାତ୍ମା କେବଳ ହବ ଭଜନ୍ତି ଅନନ୍ୟ ମନସା। ଯେତେବେଳେ ଜଣେ ଜଗନ୍ନାଥଙ୍କୁ ନିଜର ପ୍ରଭୁ ବୋଲି କହି ଅନନ୍ୟ ଭାବରେ ଭଜନ କରିବ, ଭଗବାନଙ୍କର ଭଜନ କଲେ ସବୁ ଦୈବ ଗୁଣ ଗୁଡ଼ାକ ଆଶ୍ରିତ ହୋଇଯାଏ। ଲୋକ ଶୁଣିକି ମୁଁ ସତ କଥା କହିବି, ସତ କଥା କହିକି ଯେତେ ପ୍ରତିଦିନ ବହି ପଢ଼ୁଥିବ ସତ କଥା କହିବି, ସାର୍ ଦେଇ ପଚାରିବେ ଆଜ୍ଞା କାହିଁକି ଆଜି ଡେରି ହେଲା, ଅଫିସ୍ ଆସିବା କାହିଁକି ଡେରି ହେଲା, ସାଙ୍ଗେ ସାଙ୍ଗେ ମିଛ କଥା, ଆଜ୍ଞା ପୁଅକୁ ଜ୍ୱର ହେଇଛି, ମିଛରେ ପୁଅକୁ ଜ୍ୱର ହେଇନଥିବ। ଇ ପ୍ରାକ୍ଟିସ୍ କରିକି କେହି, ଶୁଣିକି କହିକି କେହି ନିଜର ଅସୁର ଗୁଣକୁ ପରିବର୍ତ୍ତନ କରିପାରିବେ ନା। ଭଗବାନଙ୍କର ଭଜନ ନ କଲେ ଦୈବ ଗୁଣ ଆଶ୍ରିତ ହେବା, ଲୋକ ଶୁଣୁଛନ୍ତି ବହି ବାହାରୁଛି ସତ କଥା କୁହ ଏଇଟା କର, ହବନି। ମହାତ୍ମା ସିଏ ହବ ଯେ ଭଗବାନଙ୍କର ଭଜନ କରିବ। ଅଜ୍ଞାତା ଭୂତାଦି ଅବ୍ୟୟମ୍, ଭଗବାନ ସବୁଆଡ଼େ ଅଛନ୍ତି ଜଗତରେ, ଏଇଟା ଜାଣିକି ଯିଏ ଭଜନ କରେ ସେ ହେଉଛି ମହାତ୍ମା। ତେଣୁ ଏଠି ଯେଉଁ ମହାତ୍ମା ଏଠି କହୁଛନ୍ତି ଭଗବାନ ପ୍ରକୃତ ମହାତ୍ମା। ଏଇ ମହାତ୍ମା ଶବ୍ଦର ଅର୍ଥ କ'ଣ? ଅପରିଚ୍ଛିନ୍ନ ବୁଦ୍ଧି ଯଶ୍ୟ। ଆତ୍ମା ଶବ୍ଦର ଅର୍ଥ ଗୋଟେ ହେଉଛନ୍ତି ମହାନ ଆତ୍ମା। ଆତ୍ମା ଶବ୍ଦର ଅର୍ଥ ଶରୀର, ଆତ୍ମା ଶବ୍ଦର ଅର୍ଥ ବୁଦ୍ଧି, ଆତ୍ମା ଶବ୍ଦର ଅର୍ଥ ଜୀବାତ୍ମା, ଆତ୍ମା ଶବ୍ଦର ଅର୍ଥ ମନ। ଭଗବତ ଗୀତାରେ ଆପଣ ଦେଖିନାହାନ୍ତି, ବହୁତ ବାର ପ୍ରସଙ୍ଗ ଆସିଛି। ତେଣୁ ପରୀକ୍ଷିତ କହୁଛନ୍ତି, ହେ ଗୁରୁଦେବ, ସେ ମହାତ୍ମା ମହାନ ଅପରିଚ୍ଛିନ୍ନ ବୁଦ୍ଧି ଯାହାଙ୍କର, ଭଗବାନଙ୍କର ବୁଦ୍ଧି ଏଭଳି, ଜୀବର କି ବୁଦ୍ଧି ଅଛି? ଜୀବ ଗୋଟେ ମୋବାଇଲ ଫୋନ ତିଆରି କରିକି ଆଜିକାଲି କେତେ ଗର୍ବ କରୁଛି ଦେଖନ୍, ପୁଣି ଯେଉଁ ମୋବାଇଲ ଫୋନ ପ୍ରତି 15 ମିନିଟରେ କହୁଛି ନେଟୱାର୍କ ଫେଲ, ବିଜି, କ'ଣ କହୁନି, କ'ଣ ନମ୍ବର ବର୍ତ୍ତମାନ ବିଜି, ଆପଣ କିଛି ସମୟ ପରେ ଟ୍ରାଏଲ କରନ୍ତୁ। ଇଏ ପୁଣି ଚାଲିଛି କେଉଁ କେଉଁ ଶକ୍ତିରେ? ବିଦ୍ୟୁତ ଶକ୍ତିରେ ନା। ବିଦ୍ୟୁତ ଶକ୍ତିରେ ଚାଲିଛି, ବାୟୁ ତରଙ୍ଗରେ ଚାଲିଛି, କିନ୍ତୁ ମଣିଷ କହୁଛି ମୁଁ କେତେ ବୁଦ୍ଧିମାନ, କିନ୍ତୁ ଦ୍ରୌପଦୀ କେଉଁ ଫୋନ କରିଥିଲେ? ଦ୍ରୌପଦୀ ମୋବାଇଲ ନମ୍ବର ଡାକିଥିଲେ ନା ଗଜେନ୍ଦ୍ର ମୋବାଇଲ ଧରିଥିଲେ? ଭଗବାନଙ୍କର ଗୋଟେ ମିନିଟ୍ ତାଙ୍କର ସେଠି କହିଛି, ଭଗବାନ ଗଜେନ୍ଦ୍ର ଡାକିଲା ବେଳେ ଭଗବାନଙ୍କର ଟାୱାର ଫେଲ୍ ହେଇଥିଲା। ଅପରିଚ୍ଛିନ୍ନ ବୁଦ୍ଧି, ଭଗବାନଙ୍କର ବୁଦ୍ଧି ଭିତରେ ମଣିଷର ବୁଦ୍ଧି ପ୍ରବେଶ କରିପାରିବ ନା। ମଣିଷର ବୁଦ୍ଧି, ମଣିଷ ଜଣେ ପଣ୍ଡା ବସିକି ସେଠି ପ୍ରବଚନ ଦଉଛି, ମୁଁ ବାଇଶ ପାଞ୍ଚରେ ଆସୁଛି, ସେ ଲୋକଙ୍କୁ ବୁଝାଉଛି ବ୍ୟାସଦେବ କଣ ଯାହା ଲେଖିଛନ୍ତି ସବୁ ଠିକ, ସେ କଣ ଯାହା ଲେଖିଛନ୍ତି ଆମେ ସମ୍ମାନ ନବୁ। ମୁଁ ସେଠୁ ଯାଉଥିଲି, ମୋତେ ଜଣେ ଜାଣନ୍ତି, ମୁଁ ସେ ଡାକିନେଲି, କହିଲେ ଆସିଲା ଲୋକ ଟିକେ ବୁଝେଇବ। ମୁଁ ତାଙ୍କୁ କହିଲି ତୁମେ ପ୍ରବଚନ ଫ୍ରବଚନ ଦିଅ କି? ନା ମୁଁ ପଢ଼େ। ମୁଁ ତୁମେ କାହିଁ ପଢ଼େ, ତୁମେ ଲେଖୁନା, ତୁମେ ବ୍ୟାସଦେବଙ୍କ କଥା ଉପରେ ଓପିନିଅନ୍ ଦେବ, ବ୍ୟାସଦେବ ଯାହା ଲେଖିଛନ୍ତି କ'ଣ ସବୁ ଠିକ, ମୋତେ ଏଇଟା ବିଶ୍ୱାସ ହେଉଛି ଏଇଟା ଠିକ, ଯେଉଁଟା ବିଶ୍ୱାସ ହେଉନି ସେଇଟା। ମୁଁ କହିଲି ତୁମେ ଗୋଟେ ଗୀତା ଲେଖୁନା, ବିଶ୍ୱରେ ଏତେ ପଣ୍ଡିତ ବାହାରିଲେଣି, କାହିଁ ଗୋଟେ ଗୀତା ନୂଆ ଗୀତା ଲେଖୁନାହାନ୍ତି? ସେଇ ଗୀତାର ସେଇ ଶ୍ଳୋକ କାହିଁ ଲେଖୁଛନ୍ତି? ତୁମର ମଣିଷର ବୁଦ୍ଧି, ମୁଁ ତାଙ୍କୁ କହିଲି ଆପଣ ଏଇଠି ବସିଛନ୍ତି ଜଗନ୍ନାଥଙ୍କୁ ପଛ କରିକି, ଆପଣ ବର୍ତ୍ତମାନ ମୋତେ ଆପଣଙ୍କ ପଛ ସାଇଡ଼ଟା କଳା କି ଧଳା ମୋତେ କହିଲେ, ଆପଣଙ୍କ ପଛ ପଟରେ ପାନ ଛାପ ପଡ଼ିଛି କି ଆପଣଙ୍କ ଡ୍ରେସ୍ରେ କ'ଣ ପଡ଼ିଛି ଆପଣ କହିପାରିବେ? ଆପଣଙ୍କ ବ୍ୟାକ୍ ସାଇଡ଼କି ଆପଣ ଦେଖିପାରୁନାହାନ୍ତି, ଆପଣଙ୍କର କି ଜ୍ଞାନ ଅଛି? ସୀମିତ ଜ୍ଞାନ। ଭଗବାନଙ୍କର ବୁଦ୍ଧି ତାହା ନାହିଁ, ଅପରିଚ୍ଛିନ୍ନ ବୁଦ୍ଧି, ମହାତ୍ମା ଅପରିଚ୍ଛିନ୍ନ ବୁଦ୍ଧି। ତେଣୁ ତାଙ୍କର କଥା ମୁଁ ଶୁଣିବା ପାଇଁ ଚାହୁଁଛି। ପରୀକ୍ଷିତ କହୁଛନ୍ତି, ମୁଁ ସବୁ ଶ୍ଳୋକକୁ ସବୁ ଅର୍ଥକୁ ବ୍ୟାଖ୍ୟା କରୁନି, ଭଗବାନଙ୍କର ଯେଭଳି ମହାତ୍ମା, ଭଗବାନଙ୍କର କଥା ସେଭଳି ଅପରିଚ୍ଛିନ୍ନ, ଆଉ ଭଗବାନଙ୍କର କଥା ସେଭଳି ଆନନ୍ଦପ୍ରଦ। ଏଠି କହୁଛନ୍ତି ବୀର୍ଯ୍ୟାଣି ଅନନ୍ତ ବୀର୍ଯ୍ୟ। ଆଉ ମୁଁ କାହା କଥା ଶୁଣିବା ପାଇଁ ଚାହୁଁଛି ନା, ଯେଉଁ କୃଷ୍ଣ ଯେଉଁ ମୁକୁନ୍ଦ ଅନନ୍ତ ବୀର୍ଯ୍ୟବାନ, ବୀର୍ଯ୍ୟବାନ ଏଠି ପ୍ରଭାବ, ଭଗବାନଙ୍କର କଥାର ଏତେ ପ୍ରଭାବ, ଭଗବାନଙ୍କର ଯେଭଳି ପ୍ରଭାବ ଭଗବାନଙ୍କ କଥାର ସେଭଳି ପ୍ରଭାବ। ଆପଣ ପ୍ରମାଣ ଦେଖନ୍ତୁ, ଭଗବାନଙ୍କ କଥା ବଳରେ 70 ବର୍ଷରେ ବୃଦ୍ଧ ଆମ ସଂସ୍ଥାର ଆଚାର୍ଯ୍ୟ ଜଣେ ପ୍ରଭୁପାଦ ଜୀ ମହାରାଜ ଏଇ ସାଇଡ଼ରେ ଅଛନ୍ତି, ହସୁଛନ୍ତି କି ବାବା, 70 ବର୍ଷରେ ଜଗତରେ ସବୁ ଅଭଦ୍ର ଯଦି ଲୋକ କେହି ଥାନ୍ତି ସେ ଆମେରିକାରେ, ଆମ ଭାରତ ଲୋକ ତ ଭାବୁଛନ୍ତି ଆମେରିକାନ ଲୋକମାନେ ସବୁଠୁ ବଡ଼ ଭଦ୍ର ଲୋକ, ଇଏ ବାସ୍ତବିକ କଥା, ସେମାନେ ଅଭଦ୍ର। ଆରେ ସେମାନେ ଝାଡ଼ା ଯାଇ ଶୌଚ ହୁଅନ୍ତି ନା, ସ୍ୱାମୀ ସ୍ତ୍ରୀ ଭିତରେ ସମ୍ବନ୍ଧ ନାହିଁ, ପିତାମାତା ଉପରେ ସମ୍ବନ୍ଧ ନାହିଁ, ପ୍ରତି କଥାରେ କିଏ ଛିଙ୍କିଲେ କାଶିଲେ ବି ଏକ୍ସକ୍ୟୁଜ୍ ମି, ଏକ୍ସକ୍ୟୁଜ୍ ମି, ମୋତେ କ୍ଷମା କର, ମୋତେ କ୍ଷମା କର, ଏତେ ରାଗି ସେମାନେ। ଭଦ୍ରତା ବୋଲି କୌଣସି ଗୋଟେ ବସ୍ତୁ ନାହିଁ, ପିଲା 12 ବର୍ଷ 14 ବର୍ଷ ହେବ ସେ ତାର କାହା ସାଙ୍ଗରେ କୋଜକୁ ଧରିଲା ଚାଲିଲା, କାହା ସହିତ କାହାର ସମ୍ପର୍କ ନାହିଁ, ଜାତି ବର୍ଣ୍ଣ ଏସବୁ କିଛି ନାହିଁ। ସେଭଳି ଦେଶରେ ପ୍ରଭୁପାଦଜୀ ମହାରାଜ 10,000 ଲୋକଙ୍କ ଆମିଷ ଛଡ଼େଇ ମହାମନ୍ତ୍ର ମାଳି ପିନ୍ଧେଇ ତିଳକ କରିକି ଆସିଲେ, କାହା ଦ୍ୱାରା? କେବଳ ଭଗବାନଙ୍କ କଥା, ନାମ ଆଉ କଥା, କେତେ ଶକ୍ତି ଦେଖନ୍ତୁ। 70 ବର୍ଷରେ ବୁଦ୍ଧ ପ୍ରଭୁପାଦଙ୍କୁ ପଚାରିଲେ ଆପଣ କ'ଣ ମ୍ୟାଜିକ୍ କରୁଛନ୍ତି? ଆପଣ ଭାରତୀୟ ବାବାମାନେ ଆସୁଛନ୍ତି ବହୁତ ମ୍ୟାଜିକ୍ ଦେଖାଉଛନ୍ତି, ହାତରେ ଲଡ଼ୁ ତିଆରି କରିଦେଉଛନ୍ତି, ସୁନା ତିଆରି କରୁଛନ୍ତି, ଆପଣ ତ କିଛି ମ୍ୟାଜିକ୍ ଦେଖାଇପାରନ୍ତି, ଆପଣ କି ବାବା ହେଇଛନ୍ତି? ପ୍ରଭୁପାଦ କହିଲେ ସେମାନେ ଯେଉଁ ମ୍ୟାଜିକ୍ ତିଆରି କରୁଛନ୍ତି ସେମାନେ ଜଡ଼ ବସ୍ତୁରେ ମ୍ୟାଜିକ୍ ତିଆରି କରିଛନ୍ତି, ଗୋଟେ ସୁନା ବା ଗୋଟେ ଲଡ଼ୁ ଏଇଟା ଜଡ଼ ବସ୍ତୁ, ତାକୁ କିଛି ପରିବର୍ତ୍ତନ କରିପାରିବେ? ଗୋଟେ ମଣିଷକୁ ପରିବର୍ତ୍ତନ କରିପାରିବେ? କିନ୍ତୁ ଦେଖ ମୋର ମ୍ୟାଜିକ୍, ମୁଁ କେବଳ ଭଗବାନଙ୍କର ନାମ କରୁଛି, ମୋ ପ୍ରଭୁଙ୍କର ନାମ କରୁଛି, ଏ ଯେତେ ଧଳା ହାତୀ ଅଛନ୍ତି ଦେଖ ଏ ସବୁ ନାଚୁଛନ୍ତି, ଇଏ ଭଗବାନଙ୍କର ନାମରେ ନାଚୁଛନ୍ତି, ଭଗବାନଙ୍କ ନାମର କଥାର କେତେ ଶକ୍ତି, ୟାଠୁ ବଡ଼ ମ୍ୟାଜିକ୍ କ'ଣ ଅଛି? ତେଣୁ ଇଏ ଭଗବାନଙ୍କର କଥା, ଭଗବାନ ଯେଭଳି ଶକ୍ତିମାନ, ଭଗବାନ କଥା ସେଭଳି ଶକ୍ତିମାନ। ସମାଜରେ ଲୋକମାନଙ୍କର ଚାରିତ୍ରିକ ପରିବର୍ତ୍ତନ ନ ହେବାର ଗୋଟିଏ କାରଣ, ଲୋକମାନେ ଭଗବାନଙ୍କର କଥା ଶୁଣୁନାହାନ୍ତି। ପିଲା ଛୁଆ ସମସ୍ତଙ୍କୁ ଧରିକି ଆସିବା ଦରକାର, ବସ ପିଲାଙ୍କର ଇଚ୍ଛା ନଥିଲେ ତାଙ୍କୁ ପଛରେ ବସିବେ, ଜବରଦସ୍ତି ବସ ଏଇଠି ଶୁଣ, ଗୋଟିଏ କଥା ତା କାନରେ ପଡ଼ିଯିବ ନା, ଜୀବନରେ ନିଶ୍ଚିତ ତାର କାର୍ଯ୍ୟରେ ଲାଗିବ, ନିଶ୍ଚିତ ତାର କାର୍ଯ୍ୟରେ ଲାଗିବ। ମୀରାବାଇ ଆଜି ଏତେ ବଡ଼ ଭକ୍ତ ହେଇଥିଲେ ଛୁଆଟି ବେଳୁ, ଛୁଆଟି ବେଳୁ ତାଙ୍କ ମୁଣ୍ଡରେ ତାଙ୍କ ମା ପୁରେଇ ଦେଲେ ତୋର ବର, କାରଣ ବରଯାତ୍ରୀ ଯାଉଛନ୍ତି ପ୍ରସେସନ ହେଇକି, ଏ ତ ରାଜା ଘରର ଝିଅ, ମା ତାକୁ ଉଠେଇକି ଉପରେ ଦେଖୁଛୁ, ଛୋଟ ପିଲାମାନେ ସବୁ ବାଧ୍ୟଫାଦ ବାଜନ ପ୍ରସେସନକୁ ଦେଖିବା ପାଇଁ ବହୁତ ଆଗ୍ରହ, କହିଲା ମା ଇଏ କ'ଣ ହେଉଛି? ନା ପ୍ରସେସନ ହେଉଛି, ବିବାହ ପାଇଁ ଯାଉଛନ୍ତି, ନା ସେ ସେଠି ପାଲିଙ୍କି ଭିତରେ କିଏ ବସିଛି ନା ବର ବସିଛି, ମୋର ବର କିଏ ହବ? ଏତେ ବଡ ଛୋଟ ପିଲାଟାକୁ ତାର ମା କଣ କହିବି ତୋର ବର କିଏ ହବ? ଗୋଟେ ଛୋଟ ପିଲାର ହୃଦୟ ଅତି କୋମଳ, ତା ଭିତରେ ଆବିଡ଼ତା ନାହିଁ, ତାକୁ ଏ ଟିଭି ଫିଭି ଏସବୁ ଜିନିଷରେ ଭର୍ତ୍ତି ନକରି ଏ ଭଗବାନଙ୍କର କଥା ସବୁବେଳେ କହିବା ଦରକାର, ଭଗବାନଙ୍କର କଥା ସବୁବେଳେ ଶୁଣେଇବା ଦରକାର, ତାର ପ୍ରତିଫଳନ କରିବ। ହେଲେ ମା କ'ଣ କହିବି, ମା ବୁଝିବା ପାଇଁ ରାଜା ଘରର ଝିଅ କ'ଣ ଅଭାବ ଅଛି? କହିଲେ ମୀରା ତୋର ସ୍ୱାମୀ କିଏ ହବ କ'ଣ କହିବି? ମନେ ମନେ ଚିନ୍ତା କରି କହିଲେ, ସେ ତ ଏଭଳି ଆଜିକାଲି ସାଧାରଣ ନାରୀ ନୁହେଁ, ତାଙ୍କ ମା ବି ବହୁତ ଉନ୍ନତ ନା, ତାଙ୍କ ଘରେ ବିଗ୍ରହ ଗୋପାଳ ଥାନ୍ତି, ତାଙ୍କର ନାମ ଗିରିଧାରୀ। ସେ କହିଦେଲେ ରେ ମା ତୋର ବର ଆଉ କିଏ, ତୋ ଘରେ ଆମର ଘରେ ଯେଉଁ ଅଛନ୍ତି ଗିରିଧାରୀ ଗୋପାଳ, ସିଏ ହିଁ ତୋର ବର। ମୀରାଙ୍କର ଛୋଟ ବେଳୁ ତାଙ୍କ ମୁଣ୍ଡରେ ସେଇ କଥା ଟିକେ ଢୁକିଛି, ମୁଁ ବି ବାହା କ'ଣ କରିବି, ମୋ ମା ତ କହିଲେ ମୋର ବର ହେଉଛନ୍ତି ଗିରିଧାରୀ ଗୋପାଳ। ଛୋଟ ପିଲାବେଳୁ ଅନ୍ତର ଭିତରେ ଭଗବାନ କଥାର ମା ସାଧୁ ନୁହେଁ, ଗୋଟେ ଜଣେ ସାଧାରଣ ନାରୀ, ସୁଖଦେବ ଗୋସ୍ୱାମୀ ଜଣେ ସାଧୁ, ସିଏ କଥା କହୁଛନ୍ତି, ସେ କଥାଟା କେତେ ପ୍ରବେଶ କରୁଥିବ ପରୀକ୍ଷିତ ମହାରାଜଙ୍କର ଅନ୍ତର ଭିତରେ ଆପଣ ଚିନ୍ତା କରନ୍ତୁ। ଜଣେ ସାଧାରଣ ନାରୀ ସିଏ ପୁଣି ମିଛ କଥାରେ କହୁଛନ୍ତି ଭଗବାନ କଥାଟାକୁ, ନିଜର ଝିଅକୁ ଭୁଲେଇବା ପାଇଁ କହିଦେଉଛନ୍ତି ତୋର ବର ହେଉଛନ୍ତି ଗିରିଧାରୀ ଗୋପାଳ, କିନ୍ତୁ ଗୋପାଳ ଆଉ ଗିରିଧାରୀ ଏ ନାମଟାକୁ ନେଇ ମିଛ କଥାଟା କହିଦେଲେ, କିନ୍ତୁ ମୀରାର ହୃଦୟ ଭିତରେ କେତେ ପ୍ରଭାବ ପକେଇଦେଲା ଦେଖ। ଜୀବନ ସାରା ସେ ପ୍ରଭୁଙ୍କୁ ନିଜର ସ୍ୱାମୀ ବୋଲି ଗ୍ରହଣ କରେ। ଭଗବାନଙ୍କର ନାମର ଭଗବାନ କଥାରେ ଶକ୍ତି ଅଛି। ସେଠି ପରୀକ୍ଷିତ ମହାରାଜ କହୁଛନ୍ତି ବୀର୍ଯ୍ୟାଣି ଅନନ୍ତ ବୀର୍ଯ୍ୟ, ଯେ ଅନନ୍ତ ବୀର୍ଯ୍ୟ ପ୍ରଭା ପ୍ରଭୁ ତାଙ୍କର କଥା ମୋତେ ଟିକେ କୁହନ୍ତୁ, କାରଣ ସେ କଥା ମୁଁ ଶୁଣିଲେ ବ୍ୟକ୍ତି ଯେପର୍ଯ୍ୟନ୍ତ ଭଗବାନ କଥା ଶୁଣିନି ତାର ଜୀବନ ପ୍ରକୃତରେ ନାହିଁ, ସେ ସଂସାରରେ ଥିଲେ ବି ମୃତ୍ୟୁ ପ୍ରାପ୍ତ। ଆଉ ଯେଉଁମାନେ ପ୍ରତିଦିନ ଭଗବାନ କଥା ପଢ଼ୁଛନ୍ତି, ଭଗବାନଙ୍କ ନାମ କରୁଛନ୍ତି, ଭଗବାନ କଥା ଶୁଣୁଛନ୍ତି, ସେମାନଙ୍କର ଜୀବନ ଅଛି, ସେମାନଙ୍କର ଶକ୍ତି ଅଛି। ଆଉ ଶ୍ରୋତମ ଇଚ୍ଛା ମୋ ହେ ପ୍ରଭୁ, ହେ ପ୍ରଭୁ ମୁଁ ଶୁଣିବା ପାଇଁ ଚାହୁଁଛି, ବଡ଼ ବିନୟରେ କହୁଛନ୍ତି, ବହୁତ ଦୟାରେ କହୁଛନ୍ତି, ଏ ଆପଣ ଦୟା ପାତ୍ର, ମୁଁ ଦୟାର ପାତ୍ର, ଆପଣ ଦୟା ସାଗର, ଆପଣ ମୋତେ ଟିକେ ଭାଗବତ ଭଗବାନଙ୍କର କଥା କୁହନ୍ତୁ, ମୁକୁନ୍ଦଙ୍କର କଥା କୁହନ୍ତୁ। ଏବଂ ଯେତେବେଳେ ଏଇ କଥା କହିଛନ୍ତି, ତ ବହୁତ କଥା କହିବାର ଅଛି, ମୁଁ ଧୀରେ ଧୀରେ ଯାଉଛି, ଆପଣ ଏଇ ପ୍ରସଙ୍ଗ ଉପରେ ମୁଁ ଗୋଟେ କଥା କହିବି। ଆପଣମାନେ ଯେତେ ବସିଛନ୍ତି ଆପଣ ଦେଖନ୍ତୁ, କଥା ଆମକୁ ଶୁଣିବା ପାଇଁ ଯେତେ ଆନନ୍ଦ ଲାଗୁନି, ଭଗବାନ କଥା ବିଶେଷ କରି, ବାହାର କଥା ଶୁଣିବାକୁ କଷ୍ଟ ଲାଗୁଛି? ଏଠି ଯଦି ବାହାରକୁ ରାଜନୀତି କଥା ହୁଏ ବା କେଉଁ ଫିଲ୍ମ କଥା ହୁଏ ବା ଗାଁର କଥା ହୁଏ, ଏଠି ଘଣ୍ଟା ଘଣ୍ଟା କଥା ଜଣେ କହିଲେ ବି ତାକୁ ବିରକ୍ତି ଲାଗିବନି ବା ଶୁଣିବାକୁ ବିରକ୍ତି ଲାଗିବନି, କିନ୍ତୁ ଭଗବାନଙ୍କର କଥା କହିବାକୁ ସବୁ ଲୋକ ଯିଏ ବି କହୁଛି ତାକୁ ବି ଭଲ ଲାଗୁନି କି ଶୁଣିବା ପାଇଁ ବି ଲୋକକୁ ଭଲ ଲାଗୁନି, ଅଳ୍ପ ସମୟ ଶୁଣିଗଲା, ହଁ ହେଇଗଲା, ଆମେ ଏତେ କଥା କ'ଣ ଶୁଣିବା, ସେହି ତ କୃଷ୍ଣ କଥା ଆଉ କ'ଣ ଅଛି, ଭାଗବତରେ ଆଉ କ'ଣ ଅଛି? ସାତ ଦିନ ଶୁଣିଗଲେଣି ପୁଣି ବି ସେ କହୁଛନ୍ତି ନାଇଁ ମୋର ଭଗବାନ ମୋ ଆୟୁଷ ବଢ଼େଇଦେବେ, ଆପଣ ଭଗବାନ କଥା କୁହନ୍ତୁ, ପାଣି ବି ପିଉନାହାନ୍ତି, କେତେ ଆନନ୍ଦ ପାଉଛନ୍ତି କୃଷ୍ଣ କଥା, କିନ୍ତୁ ଆମକୁ ଲାଗୁଛି କ'ଣ ଏଥିରେ ଅଛି ଭାଗବତରେ, ଆମକୁ ଆନନ୍ଦ ଲାଗୁଛି। ସମସ୍ତଙ୍କ ପାଇଁ ଗୋଟେ କଥା କୁହାଯାଇଛି, ଜଣେ ଜୀବନରେ ଭକ୍ତି ଆଚରଣ କରୁଛି ବୋଲି କେମିତି ଜାଣିବେ, ସେ ଭକ୍ତ ବୋଲି କେମିତି ଜାଣିବେ, ତାର ଗୋଟିଏ ମେଜର ନାହିଁ, କିଏ ଭଗବାନଙ୍କର କଥା ଶୁଣିବା ପାଇଁ ଆଉ କହିବା ପାଇଁ ଭଲ ପାଉଛି? ଯିଏ ଭଗବାନଙ୍କର କଥାକୁ ଯେତେ କହିବା ପାଇଁ ଆଉ ଯେତେ ଶୁଣିବା ପାଇଁ ଭଲ ପାଉଛି, ତାକୁ ଜାଣିବେ ସିଏ ସେହି ପରିମାଣରେ ଭଗବାନଙ୍କୁ ଭକ୍ତି କରୁଛି, ଏଇଟା ମେଜରମେଣ୍ଟ ରହିବ। ଭଗବାନ ମୁଁ କହୁନି ଭାଗବତରେ କହୁଛନ୍ତି, ଧର୍ମ ସ୍ୱନିଷ୍ଠିତମ ପୁଂସ ବିକ୍ଷତ ସେ ନ କଥା ସୁଜ ନ ଉତ୍ପାଦୟ ଯଦିରତି ଶ୍ରମ ଏବ ହି କେବଳ। ପ୍ରଥମ ସ୍କନ୍ଦ ଭାଗବତ ସୁତ ଗୋସ୍ୱାମୀ ସୋନୁ ଗାଦି ଋଷିମାନଙ୍କୁ କହୁଛନ୍ତି, ଜଣେ ଧର୍ମ କରୁଛି, ଲୋକ କହୁଛନ୍ତି ହଁ ମୁଁ ଦେବତାଙ୍କୁ ପୂଜା କରୁଛି, ମୁଁ ଯଜ୍ଞ କରୁଛି, ମୁଁ ଦାନ କରୁଛି, ବ୍ୟକ୍ତି ଯାହା କିଛି କରୁ ଏଇଟା ହେଉଛି ୟୁଜଲେସ୍, ଶ୍ରମ ଏବ ହି କେବଳ। ଆପଣ କହିବେ ମୁଁ ଯଜ୍ଞ କଲି, ମୁଁ ଦାନ କଲି, ସବୁ କଲି, ଏଇଟା ଶ୍ରମ, ଏଇଟା ଶ୍ରମ, ଆପଣ ଦାନ ଯଜ୍ଞ ସବୁ କିଛି କରି ଆପଣ ସ୍ୱର୍ଗକୁ ଯିବେ ନା? ସ୍ୱର୍ଗକୁ ଗଲେ ବି ସେଠି ଟେନସନ୍ ଅଛି, ୟାଠୁ ବଡ଼ ବେଶୀ ଟେନସନ୍ ଅଛି, ଆପଣ ପୁଣ୍ୟ କରିକି ସ୍ୱର୍ଗଠୁ ଉଚ୍ଚ ଲୋକକୁ ଯାଇପାରିବେନି, ଅତି ବେଶୀରେ ନିଷ୍କାମ ଭାବରେ ପୁଣ୍ୟକର୍ମ କଲେ ବ୍ରହ୍ମ ଲୋକ ବ୍ରହ୍ମାଙ୍କ ପାଖକୁ ଯିବେ, ଚଉଦ ବ୍ରହ୍ମାଣ୍ଡରେ ବାହାରକୁ ଯାଇପାରିବେନି। ଆଉ ସ୍ୱର୍ଗ ଲୋକକୁ ଗଲେ ତ ବହୁତ ବଳି ମହାରାଜ ଇନ୍ଦ୍ରଦେବଙ୍କର କେତେଥର ପୋଷ୍ଟ ପଳାଉଛି, କେତେଥର ବଳି ମହାରାଜ ଆକ୍ରମଣ କରୁଛନ୍ତି, କେତେବେଳେ ଅସୁର ଆକ୍ରମଣ କଲାଣି, ସେଠି ବି ସେ ସମସ୍ୟା ଅଛି ନା, ସେଥିପାଇଁ ଭାଗବତ କହିଲେ ଏଇଟା ସମୟ ବହି କେବଳ ଧର୍ମ ସୁନିଶ୍ଚିତଂ ପୁଂସ ବ୍ୟକ୍ତି ଚାରି ବର୍ଣ୍ଣାଶ୍ରମରେ ଜଣେ ସାଧୁ ହେଇକି ବି ସେ ଭାବିବ ନା ମୁଁ ବ୍ରହ୍ମଚାରୀ ମାନେ ମୋର ହେଉଛି ଏଇ କାମ ମୁଁ ଗୀତା ଭାଗବତ ପଢ଼ିବି ମୋର ଭଗବାନ କଥା ପ୍ରତି ମୋର ରୁଚି ନାହିଁ ସନ୍ନ୍ୟାସୀ ହଉ ଗୃହସ୍ଥ ହଉ ବାନପ୍ରସ୍ଥୀ ହଉ ବା ବ୍ରାହ୍ମଣ କ୍ଷତ୍ରିୟ ବୈଶ୍ୟ ଶୂଦ୍ର ସିଏ ଯିଏ ବି ହଉ ବିଶ୍ୱକ୍ସେନ କଥା ସୁଜ ବିଶ୍ୱକ୍ସେନ ମାନେ ଭଗବାନ ଭଗବାନଙ୍କର କଥା ପ୍ରତି ଯଦି ରୁଚି ନ ଆସିଲା ନ ଉତ୍ପାଦେ ଯଦି ରତି ଯଦି ରତି ଉତ୍ପାଦନ ନ ହେଲା ସମୟ ହୋଇ କେବଳ ଯାହା କିଛି କରିଛନ୍ତି ଚଷୁ କୁଟିବ ଆଉ ଭଲ ପାଏ ଭଗବାନଙ୍କୁ ଭଲ ପାଉଛନ୍ତି ମାନେ ଯେମିତି ଆମର ପିତାମ୍ବର ରାମ କହିଲେ ଆମେ ମୁଁ ତ ପ୍ରଥମ ଥର ପାଇଁ ଶୁଣିଲି ଉପବାସ କରି ଦିନମାନେ ଆମେ ରାତିରେ ଭଗବାନ ଭଗବାନଙ୍କୁ କଥା ଶୁଣିବା ଆରେ ଯିଏ ଭଗବାନଙ୍କୁ ଭଲ ପାଇନି ସେ କାହିଁକି ଏତେ ଉପବାସ କରି କଷ୍ଟ ସହିବ ସେ ଭାବୁଥିବ ମୁଁ କିଛି ପୁଣ୍ୟ ପାଇଲି ଆରେ ପୁଣ୍ୟ ଗୋଟେ କ'ଣ କହିବେ ଆପଣ ବତ୍ସ୍ୟର ବାଛୁରୀ ଦେଖିଛନ୍ତି ନା ବାଛୁରୀ ପାଦରେ ପକେଇଦେବ ତା ଦେହରେ କେତେ ପାଣି ରହିବ ବାଛୁରୀ କାଦୁଅରେ ଗୋଟେ ପାଦ ପକେଇଦେଲା ତା ଦେହରେ କେତେ ପାଣି ରହିବ ଦୁଇ ଆଞ୍ଜୁଳା ପାଣି ରହିବ ପୁଣ୍ୟଟା ଏଇଭଳିଆ ଗୋଟେ ବସ୍ତୁ ଭାଗବତ ଆଗରେ ଭାଗବତ ଯିଏ ଶୁଣୁଛି ପୁଣ୍ୟ କିଛି ନୁହେଁ ଇଏ ଅନନ୍ତ ପୁଞ୍ଜି ରାଶି ଭକ୍ତିନୁମୁଖୀ ସ୍ୱୀକୃତି କି ଭାବିବାକୁ ତୁମେ ଯେତେ ପୁଣ୍ୟ ଆପଣ ଜୀବନରେ କରିଛନ୍ତି ସବୁ କିଛି କେବଳ ଭାଗବତ ଶ୍ରବଣରେ ଅଛି ଇଏ କି ପୁଣ୍ୟ ପୁଣ୍ୟ କେଉଁଠି ଆଉ ଭାଗବତ ସାଗର କୃପାର ସାଗର ଇଏ ଛୋଟ କଥା ନାହିଁ ଭାଗବତ ଭଗବାନଙ୍କର କଥା ଶୁଣିବା ବହୁତ ବଡ଼ ପୁଣ୍ୟର ଜିନିଷ କୋଟି ଜନ୍ମ ସ୍ୱୀକୃତି ନ ଲଭ୍ୟତେ କୋଟି ଜନ୍ମର ଯାହାର ସ୍ୱୀକୃତି ଅଛି ସେ ଭାଗବତ କଥା ଶୁଣିପାରିବ ଆପଣ ଜାଣିଛନ୍ତି କି ମୁଁ ଏଇ ପ୍ରସଙ୍ଗକୁ ପୁଣି ଫେରୁଛି ଯେଉଁ ସମୟରେ ସୁଖଦେବ ଗୋସ୍ୱାମୀ ଆରମ୍ଭ କଲେ ପ୍ରବଚନ ପରୀକ୍ଷିତ ମହାରାଜଙ୍କୁ ଭଗବାନଙ୍କ କଥା କହିବେ ଦେବତାମାନେ ଚାଲି ଆସିବେ ଦେବତାମାନେ ବଡ଼ ଚାଲା ମଣିଷ ଭାବୁଛି ମୁଁ ସବୁଠୁ ବେଶୀ ଭଗବାନଙ୍କ କଥା ଶୁଣୁଛି ଯଦି ମଣି ଭଗବାନଙ୍କ ବିଷୟରେ କେହି କମ୍ ଜାଣିଥାଏ ଆଉ ଭଗବାନଙ୍କର ନାମ ଭଗବାନଙ୍କର କଥା କେହି କମ୍ କଥା ସେ ହେଉଛି ମଣିଷ ଆଉ ସବୁ ଲୋକରେ ଭଗବାନଙ୍କର କଥା ଭଗବାନଙ୍କର ନାମ ଅଧିକ ଆଉ ଲୋକମାନଙ୍କର ଅଧିକ ସ୍ପୃହା ଅଛି ସୁଖଦେବ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କ କଥା କହିବା ପାଇଁ ପରୀକ୍ଷିତ ମହାରାଜଙ୍କୁ ପ୍ରସ୍ତୁତ ହେଇକି ବସିଛନ୍ତି ସେ ସମୟରେ ଦେବତାମାନେ ଆସିଗଲେ କେମିତି ଆସୁଛନ୍ତି ନା ସୁରା କୁମ୍ଭ ଧରିକି ଅମୃତର ଭାଣ୍ଡ ଧରିକି ଆସିଛନ୍ତି କାହିଁକି ତାଙ୍କର ଧାରଣା ଯେ ପରୀକ୍ଷିତ ମହାରାଜଙ୍କୁ ତ ସର୍ପଦଂଶନ କରିବ ତେଣୁ ସର୍ପଦଂଶନ କଲେ ବ୍ୟକ୍ତି ମୃତ୍ୟୁବରଣ କରିଯିବ ତେଣୁ ସୁଖଦେବ ଗୋସ୍ୱାମୀ ମଧ୍ୟ ତାଙ୍କୁ ବଞ୍ଚେଇବା ପାଇଁ ହରି କଥା କହୁଛନ୍ତି ଭାଗବତ କଥା କହିବେ ତେଣୁ ଆମେ ଅମୃତ ପରୀକ୍ଷିତ ମହାରାଜଙ୍କୁ ଦେଇଦେବା ପରୀକ୍ଷିତ ମହାରାଜ ବଞ୍ଚିଯିବେ ପରୀକ୍ଷିତ ମହାରାଜଙ୍କୁ ବିଦା କରିଦେଇକି ଆମେ ବସିକି ଭାଗବତ ଶୁଣିବା ତେଣୁ ପରୀକ୍ଷିତେ କଥା ବକ୍ତୁମ୍ ସଭାୟାମ୍ ସଂସ୍ଥିତେ ସୁକେ ସୁରା କୁମ୍ଭମ୍ ଗୃହିତେ ଦେବାସ୍ତତ୍ର ସମାଗତମ୍ ସବୁ ଦେବତା ଇନ୍ଦ୍ରଙ୍କ ସହିତ ସବୁ ଦେବତା ଆସିଗଲେ କେଉଁଠି ପରୀକ୍ଷିତ ସଭା ଯେଉଁଠି ସୁଖଦେବ ଗୋସ୍ୱାମୀ ବସିଛନ୍ତି ପ୍ରବଚନ ଆରମ୍ଭ ହେଲେ ଆସି କ'ଣ କହୁଛନ୍ତି ନାଇଁ ବଡ଼ କାର୍ଯ୍ୟ ଦେବତାମାନେ ବଡ଼ କାର୍ଯ୍ୟ ସିଦ୍ଧି ଜାଣିଛନ୍ତି ତ ଆରେ ଭାଗବତ କଥା ସୁଖଦେବ ଗୋସ୍ୱାମୀ କହିବେ ଏ ଭାଗ୍ୟ ଆମକୁ ଆଉ କେଉଁଠି ମିଳିବ ଆମେ ସାତ ଦିନ ଶୁଣିବା ପରୀକ୍ଷିତକୁ ଅମୃତ ଦେଇଦେଇକି ପଠେଇଦେବା ତେଣୁ ସିଏ କହୁଛନ୍ତି ହେ ସୁଖଦେବ ଆପଣ ଗୋଟେ କାର୍ଯ୍ୟ କରନ୍ତୁ ଏବଂ ବିନିମୟ ଯାତେ ସୁଧାରାଜ୍ଞା ପ୍ରପୀତତାମ ପ୍ରପାୟମ୍ ବୟମ୍ ସର୍ବେ ଶ୍ରୀମଦ ଭାଗବତମ୍ କଥାମୃତମ୍ ହେ ଗୁରୁଦେବ ସୁଖଦେବ ସ୍ୱାମୀ ଦେବତାମାନେ କହୁଛନ୍ତି ଆପଣ ଗୋଟେ କାମ କରନ୍ତୁ ଆମେ ଯେଉଁ ଅମୃତ ଆଣିଛୁ ଏଇ ଅମୃତଟାକୁ କାହାକୁ ପିଇ ଦିଅନ୍ତୁ ପରୀକ୍ଷିତ ଆଉ ଆମକୁ କ'ଣ ପିଅନ୍ତୁ ନା ଭାଗବତ ଅମୃତ ଭାଗବତ କଥା ରୂପକ ଯେଉଁ ଅମୃତଟାକୁ ଆମକୁ ପାନ କରାନ୍ତୁ ଆଉ ଆମେ ଯେଉଁ ସ୍ୱର୍ଗ ଲୋକରୁ ଯେଉଁ ଅମୃତ ଆଣିଛୁ ଏଇଟା କାହାକୁ ଦେଇଦିଅନ୍ତୁ ପରୀକ୍ଷିତ ଯେତେବେଳେ ଏତିକି ଶୁଣିଦେଲେ ସୁଖଦେବ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ପ୍ରଥମ ଆରମ୍ଭରେ ତାଙ୍କର କ୍ରୋଧ ଆସିଗଲା କ୍ରୋଧ ମାନେ ଆମ ଭଳି ସେ କ୍ରୋଧୀ ନୁହନ୍ତି ସେ ବହୁତ ଦୁଃଖିତ ହେଇଗଲା ଆରେ ଏମାନେ ଦେବତା ଦେବଲୋକ ରହୁଛନ୍ତି ଇଏ ଭାଗବତକୁ ଗୋଟେ ଅମୃତ ସହିତ ତୁଳନା କଲେ ହଁ ସାଙ୍ଗେ ସାଙ୍ଗେ କହିଲେ କୋ ସୁଧା କୋ କଥା ଲୋକେ କୋ କାଚ କୋ ମଣି ମହାନ ବ୍ରହ୍ମରାତ୍ର ବିଚାର୍ଯ୍ୟତେ ତଦା ଦେବା ଅଞ୍ଜହା ସତ ଦେବତାଙ୍କୁ ଚାହିଁକି ସୁଖଦେବ ଗୋସ୍ୱାମୀ ହସିଲେ କହିଲେ ତୁମେ ଦେବତା ଆଣିଛ ତୁମର ବୁଦ୍ଧି ଟିକେ ନାହିଁ को सुधा केउठी अमृत केउठी कृष्ण कथा आ का सहित तुलना कले स्वर्ग लोकर अमृत टा को काच सहित तुलना कले को काच को मणि महा ভাগবত কথা হচ্ছে মণি তুমি ধরিকি আসছ কাচ আচটা দিয়ে বিনিময় তুমি মণি পাই চাহছ তুমি এত চালাক পুরো তুমি ভাগবত অমৃত কু মণি কু তুমি কাচ সহ তুলনা করে দেল তুমি ভাগবত শুনিবার অধিকার নেই হসিলে সুখদেব গোস্বামী তুমি ভাগবত শুনিবার অধিকার নেই তুমি যাও এবং সেটি সিধা ভাগবত মহাত্মার কুয়াই অভক্তা অভক্তশ্চায়ম ন দদৌ সৌ কথা অমৃত সুখদেব গোস্বামী কে তুমি অভক্ত ভাগবত কথা কু মণি কু তুমি কাচ সহ তুলনা করে দেল তুমি ভক্ত নু তুমি ভাগবত শুনিপার না শ্রীমদ ভাগবতম বার্তা শুরাণাম অপি দুর্লভ দেবতা মানে বি ভাগবত কথা শুনিয়া পাতে সে আপনার শুনে ভাগবতরে ভগবান পরশুরাম এত রাগি লোক যে তপস্যা করুলে সে বি সব ছাড়িকি আসি বসি ভাগবত শুনছেন বেদব্যাস নারদ সমস্ত ঋষি মানে বসছেন সব বস তেমন শ্রীমদ ভাগবত বার্তা শুরাণাম অপি দুর্লভ দেবতা মানক দুর্লভ এই বার্তা তেমন মানুষ যা কার্য করুছি সে বিচার করা দরকার মোর ভগবান প্রতি কত ভক্তি আসছি না মু ভগবান কথা কত ভালো পাচ্ছি কারণ যে ভগবান কথা কু ভালো পায়ে জাঁয়া পড়ে মোটর সেতিক ভক্তি হয়েছে যেমন গোটে ছোট উদাহরণ প্রভুপাজী মহারাজ দিকে যেমন আপনার ঝিউক আপনার ভালো পাওয়া বা আপনার স্ত্রী কু আপনার ভালো পাওয়া আপনার যুয়াড়ে যাবে অফিস কি গলে বি টিকি যদি সাংস সাংে কথাবার্তা করা সুযোগ পাবি সাংে সাংে কেবি মো ঝিউ না এমতি কথা কুচি সেটি অফিস কথা কেবি কারণ আপনার আপনার ঝিউক ভাল পাইছেন মথার সবুজ ঝিউর কথা মো ঝিউ এমতি এমতি কথা কুচি এমতি এমতি লেখুছি এমতি এমতি কনভেন্ট কু যাচ্ছি এমতি যা কু ভালো পাইবে মন মন গোটে এমতি বস্তু সে যা কু ভালো পাইব তার কথাই কহব তেমন জনে ভগবান কু ভালো পাইছে বলে কেমতি জাঁবে সে ভগবান কথা কত কুচি কত শুণুছি তেমন পরীক্ষিত মহারাজ এটি কুচান যে প্রভু মতো ভগবান কথা মতো পান করতে এবং ভাগবত কুয়াগাল যদি আমি জীবন সারা ভগবান কথা প্রতি রুচি ন আনলে আমি যা কিছু ধর্ম করেছি শ্রম এবহি কেবল কেবল বৃথাশ্রম হয়ে যাবে কারণ এগুলো আমি মুক্তি প্রদান করব না এবং দ্বিতীয় শ্লোকরে কেছেন আমি তো এই প্রসঙ্গ যাই পুঁ পছ পলাই গেলি কারণ কথা কে আমি ভয় লাগুছে আপনার মানুষ কারণ প্রথম ধর কুচি তো ধৈর্য আপনার রহব না রহব আমি কথা ভগবান নাম করা ভগবান কথা শুনিয়া এইপাই ভাল লাগুনি আমি বিষয় প্রতি আবিষ্ট হয়েছে কৃষ্ণ কথা যদি অমৃত হল ভাগবত কথা অমৃত হল অমৃতটা কাহ ভাল লাগবে যদি গোটে রসগোলা এত মিঠা লাগুছি ভগবান কথা কিন্তু মিঠা লাগুনি কাই ভাল লাগুনি ভগবান নাম করা কিন্তু আমি ভাল লাগুনি ফোনরে কত কথা কে ভাল লাগুছি এণু তেণু কথা হওয়া ভাল লাগুছে ভগবান নাম করা কিন্তু ভাল লাগুনি ভক্তি সিদ্ধান্ত সুশ্রী ঠাকুর আমার প্রভুপাদ গুরুদেব গোটে ছোট গল্প কুহতি গোটে তুলনাত্মক গল্প ইয়ে কোটে জাতি ভেতর গল্প নাই গোটে তুলনা দিয়ে কুহতি গোটে গাঁরে জনে শুকুয়া বিক্রি করে স্ত্রী লোকটে এটি মু এই প্রসঙ্গে কুচি যে কাহিকি আজিকাল লোক মান বা আমার মতি কৃষ্ণ কথার শুনে ইচ্ছা হওনি বা কৃষ্ণ কথা নাম করা ভগবান কথা করা ইচ্ছা হওনি কেউথি সুন্দর তুলনা দিয়ে গোটে গল্প কেছেন ইয়ে বাস্তবিক জিনিস তেমন সে শুকুয়া বিকা স্ত্রী লোকটি যাতে সে কোণ করেছেন না বিক্রি করা নিজ গাঁরু আজ শুকুয়া বিক্রি হয়নি বলে বহু দূরক পড়েছেন আত দূরক পড়েছেন সন্ধ্যা হয়েছে আেরি পারি না যেতে ফেরি পারি না সে যে সাইরে পশুন সে সাইটা হচ্ছে মাড়ি সাই মাড়ি সাইরে সমস্ত ফুল ঠাকুর ফুল গুঁথাগুঁথি করতে রাখতে তেমন কে রাত্রি হয়ে গেল পরে আশ্রয় দেব না ঘরে রুহ বললি স্ত্রী লোক তেমন ইয়ে ফেরি পার না জনে দয়াড়ু পুরুষ লে সে স্বামী স্ত্রী দুইজন অনেক সে দেখলে ইয়ে স্ত্রী লোকটি বুলুছেন কে মা তুম ঘর কেউ না আমার ঘর বহু দূরে এমতি নিচ জাতির লোক মুখে শুকুয়া বিক্রি করা আনিলি আমার তো আজ বিক্রি হল দূরক পড়ে আসছি মো স্বামী ঘরে অনেক আর কে মতো আশ্রা দৌ না রাতেটা কটাই পড়েছি ইয়ে গৃহস্থ লোক হলো ঠিক আছে মোর পিঠার তুমি বস শুয়ে যাও এই পিঠার যা ইয়ে খুশি হল যা মতো আশ্রয় দেলা କିନ୍ତୁ ଯେତେବେଳେ ରାତ୍ରିବେଳ ହେଇଗଲା, ଏମାନେ ଦୁଇ ଜଣ ସ୍ୱାମୀ ସ୍ତ୍ରୀ ରୋଷେଇ କରିସାରିଲେ, ସେମାନେ ବି ଆଣି ଶୁଖା ବାଲି ଖାଇବାକୁ ଦେଲେ, ଖାଇ ଦେଇଥିଲେ, କବାଟ ବନ୍ଦ କରିବାକୁ ଯାଇଛନ୍ତି। ତାଙ୍କର ଟିକେ ମନ ଦୁଃଖ ଆସିଲା, ଏ ସ୍ତ୍ରୀ ଲୋକଟା ଏକାଏକି କେମିତି ବାହାରେ ଶୋଇବ, ଆମେ କେମିତି ଭିତରେ ଶୋଇବୁ। ତେଣୁ କହିଲେ, ଶୁଖା ବାଲି କହିଲେ, ମା ତୁ ଶୁଖୁଆ ବୁଝଟାକୁ ବାହାରେ ରଖିଦେଇ ତୁ ଆସି ଘର ଭିତରେ ଶୋ, କାରଣ ଆମର ଠାକୁରଙ୍କର ଫୁଲ ଏଠି ରହୁଛି, ଆମେ ମାଳି ଘର। ତେଣୁ ଶୁଖୁଆ ବାଲି କ'ଣ କଲା, ତା ବୁଝଟାକୁ ରଖିଦେଲା, ରଖିଦେଇ ଆସି ଘର ଭିତରେ ଶୋଇଲା। ତେଣୁ ସ୍ୱାମୀ ସ୍ତ୍ରୀ ଗୋଟେ ଘର ରହିଲେ, ତାକୁ ଦାଣ୍ଡ ଘରଟା ଦେଇଦେଲେ, ସେ ତାର ଦାଣ୍ଡ ଘରେ ଶୋଇଲା। କିନ୍ତୁ ସିଏ କହିଥିଲା, ମୁଁ ଭୋର ଭୋର ଉଠିକି ଯିବି। ଇଏ ଦୁଇଜଣ ସ୍ୱାମୀ ସ୍ତ୍ରୀ ଦୁଇଜଣ ଇଏ ଉଠିଲେଣି ସକାଳୁ ଫୁଲ ଗୁନ୍ଥିବା ପାଇଁ, ଦେଖିଲା ବେଳକୁ ସିଏ କ'ଣ କରିଛି ନା ଘୁଙ୍ଗୁଡ଼ି ମାରିଛି। ଇଏ ତାକୁ ଡାକ, ତାକୁ ଛୁଇଁବେନି, ତାକୁ ଡାକୁଛନ୍ତି, ଏ ମା ଏ ଶୁଖୁଆ ବାଲି ଉଠୁ, ଦିନ ସାତଟା ବାଜିଲାଣି, ତୋର ନିଦ ଭାଙ୍ଗୁନି। ସିଏ ତାର ଆଖି ଲାଲ, ସିଏ ହାଇ ମାରିକି ଉଠୁଛି, କହିଲା କେତେଟା ବାଜିଲାଣି, ନା ସାତଟା, ନା କାହିଁକି ଏତେବେଳେ ହେଇଗଲାଣି, ନା ହଁ, କହିଲା ମୋତେ କ'ଣ ରାତି ମାନେ ନିଦ ହେଇଛି କି, ଆଉ ଘର ବି ଘରୁ ବି ଶୁଖୁଆ ଗନ୍ଧ ଆସୁଛି। ଇଏ ଆଶ୍ଚର୍ଯ୍ୟ, ଆରେ ଶୁଖୁଆ ଗନ୍ଧ କେଉଁଠୁ ଆସିଲା, ଇଏ କ'ଣ କହୁଛି ରାତି ମାନେ ମୁଁ ଶୋଇନି। ଶୁଖୁଆ ବାଲି କହୁଛି, ମୋତେ ରାତି ମାନ ନିଦ ହେଇନି, ମୁଁ ରାତି ବାରଟା ପରେ ଶୋଇଛି। ନା କାହିଁକି ବାରଟା ପରେ ଶୋଇଛ, ନା ତୁମ ଘରେ ଯେଉଁ ଫୁଲ ଗୁଡ଼ାକ ରଖିଛ, ତୁମ ଫୁଲ ବାସନାଟା ମୋତେ ଭଲ ଲାଗେ। ଆରେ ଫୁଲ ବାସନା ଗୋଟେ କେତେ ସୁନ୍ଦର, ଫୁଲର ବାସନା ଅଛି, ଫୁଲ ବାସନା କ'ଣ ଖରାପ, କିନ୍ତୁ ଶୁଖୁଆ ବାଲି କାହିଁକି ଭଲ ଲାଗୁନି, ସେଥିରେ ଅଭ୍ୟସ୍ତ ନୁହେଁ ନା। ତେଣୁ ସିଏ କ'ଣ କହିଲା, ଆଜ୍ଞା ଆପଣଙ୍କ ଘର ଯେଉଁ ବାସନା ଆସୁଛି, ମୋତେ ମୋଟେ ରାତିରେ ନିଦ ହେଉନି, କାରଣ ମୁଁ ତ ଆମ ଘରେ ଶୁଖୁଆ ସବୁ ରହେ, ବୁଝ ପାଖରେ ମୁଁ ଶୁଏ, ଆପଣ କହିଲେ ବୋଝଟାକୁ ବାହାର ରଖିବା ପାଇଁ, ମୋତେ ନିଦ ହେଉନି। ତେଣୁ ରାତି ବାରଟା ପର୍ଯ୍ୟନ୍ତ ମୁଁ ଗଡ଼ ପଢ଼ାଇ ଚିନ୍ତା କଲି, ମୋତେ ରାତି ନିଦ୍ରା ହେବି। ମୋ କବାଟ ଧୀର କିଣି ଖୋଲି ଯାଇ ଶୁଖୁଆକୁ ଢାଙ୍କେ ଯେଉଁ କପଡ଼ାଟା, ସେଇଟାକୁ ଆଣି ମୋ ମୁହଁରେ ଦେଲି, ମୁଁ ସେଇଟାକୁ ଦେଇକି ଶୋଇଲି, ତାପରେ ମୋର ଯାଇ ନିଦ ହେଲା ନା। କାହିଁକି ନା ମୁଁ ଶୁଖୁଆ ବୁଝ ଉପରେ, ଶୁଖୁଆ ବୁଝ ପାଖରେ ଶୋଇବାର ମୋର ଅଭ୍ୟାସ ଅଛି ନା, ତାର ବାସନା ବିନା ମୁଁ ଶୋଇପାରିବି ନା। ଏଠି ଭକ୍ତି ସିଦ୍ଧାନ୍ତ ଧର୍ମ ଠାକୁର ଶିକ୍ଷା ଦିଅନ୍ତି, ଶୁଖୁଆ ବୁଝଟା କ'ଣ ନା ବିଷୟ, ବିଷୟରେ ଯେଉଁମାନେ ଆବିଷ୍ଟ ହେଇଯିବେ, ମୋର ଘର, ମୋର ଧନ, ମୋର ଟଙ୍କା, ମୋର ପଇସା, ଏଇ ଏଇ ଚିତ୍ତ ପ୍ରତି, ଏମାନଙ୍କ ପ୍ରତି, ଏଇଟା ହେଉଛି ଶୁଖୁଆ ବଳ। ଯେଉଁମାନେ ଏତିର ଗ୍ରାହକ, ଯେଉଁମାନେ ଏଇଟାକୁ ସବୁବେଳେ ବିକ୍ରି କରି ଏହା ସହିତ ଯୁକ୍ତ ହେଇକି ରହିଛନ୍ତି, ତାଙ୍କୁ ଏ ଭାଗବତ କଥା ହେଉଛି ଅମୃତ, ଭଗବାନଙ୍କ ନାମ ହେଉଛି ଅମୃତ, ଇଏ ଫୁଲ ବାସନା, କି ତାଙ୍କୁ ଭଲ ଲାଗିବ, କାରଣ ସେ ବା ସବୁବେଳେ ଶୁଖୁଆ ବୁଝ ପାଖରେ ଶୋଉଛନ୍ତି, ତାଙ୍କୁ ଭଲ ଲାଗିବ। ସେଥିପାଇଁ ଭଗବାନ କଥାଟା ଅମୃତ ହେଲେ ବି ବିଷୟ ଆବିଷ୍ଟ, ଯେଉଁମାନେ ବିଷୟରେ ଆବିଷ୍ଟ ତାଙ୍କର ଚିତ୍ତ ହେଇଯାଇଛି, ତାଙ୍କୁ ଆନନ୍ଦ ଲାଗେ, ତାଙ୍କ ପାଇଁ ଏଇଟା ବହୁତ କଷ୍ଟଦାୟକ ହବ। ସେଥିପାଇଁ ଆଜିକାଲି ଯେଉଁଠି ପ୍ରବଚନ ଦିଆଯାଉଛି, ଲୋକମାନେ ଭଗବାନ କଥା କହୁନାହାନ୍ତି, ସଂସାର କଥା ତାଙ୍କର କେମିତି, ସିଏ ବି ସେ ଭଗବାନ ପ୍ରବଚନ ନାମରେ ସେ ଶୁଖୁଆ କଥା ହିଁ କୁହାଯାଉଛି। ତେଣୁ ବାସ୍ତବିକ ଭଗବାନ କଥା ଅମୃତ, କିନ୍ତୁ ଆମର ଚିତ୍ତଟା ବିଷୟରେ ଆବିଷ୍ଟ ହେଇଯାଇଛି ତ, ଆମକୁ ଭଗବାନ କଥା ଶୁଣିବା ପାଇଁ ଭଲ ଲାଗୁନି, ଭଗବାନଙ୍କର ନାମ କରିବା ପାଇଁ ଭଲ ଲାଗୁନି, କେମିତି ଭଲ ଲାଗିବ, ଏଇଟାକୁ ବାର ବାର ଶୁଣିଲେ, ଅଭ୍ୟାସ କଲେ। ଆପଣ ଦେଖିନାହାନ୍ତି, ପୂର୍ବରୁ ବୁଢ଼ୀ ଲୋକମାନେ, ଏ କଲୋନ ଲୋକମାନେ ଥିଲେ, ଆଜି ବି ଅଛନ୍ତି, ସେମାନେ ଏ ମନ୍ଦିରକୁ ପଳେଇ ଆସୁଥିଲେ, ବୁଝନ୍ତୁ ନ ବୁଝନ୍ତୁ ବସି ପ୍ରତିଦିନ ଭାଗବତ ଶୁଣୁଥିଲେ, ଶୁଣୁଥିଲେ କି ନା, ଆଜି ବି ଅଛନ୍ତି, ବଲାଙ୍ଗୀର ଡିଷ୍ଟ୍ରିକ୍ଟରେ ବହୁତ ଲୋକ ଅଛନ୍ତି, ପ୍ରତିଦିନ ଭାଗବତ ଶୁଣିବେ। ଭଗବାନ କଥା ପ୍ରତି ରୁଚି ଆସିବା ପାଇଁ ଗୋଟିଏ ଜିନିଷ, ସେଇଟାକୁ ବାର 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 କରିବାକୁ ପଡ଼ିବ, ତାହେଲେ ରୁଚି ଆସିବ। ଭଗବାନଙ୍କ ନାମ କରିବା ପାଇଁ ଭଲ ଲାଗୁନି, ବାର ବାର ସେ ନାମଟା କଲେ ହିଁ ଭଗବାନଙ୍କର ନାମ ପ୍ରତି ରୁଚି ଆସିବ, ମନ ରୁଚି ଆସିବନି। ଯେମିତି ଜଣ୍ଡିସ ହେଇଯାଏ, ଜଣ୍ଡିସ ଆପଣ ଜାଣିଛନ୍ତି ନା, ଜଣ୍ଡିସ ହେଇଗଲା ପରେ ଆପଣ ଡକ୍ଟର ପାଖକୁ ଯିବେ, ଲିମ୍ବ ପିତାଟା ମିଠା ଲାଗିବ ଆଉ ଚିନିଟା ପିତା ଲାଗିବ, ଚିନିଟା ପିତା ନୁହେଁ, କିନ୍ତୁ ଜଣ୍ଡିସ ହେଇଯାଇଛି ଯେହେତୁ, ଚିନିଟା କ'ଣ ଲାଗୁଛି, ପିତା ଲାଗୁଛି, ଆଉ ଲିମ୍ବ ପିତାଟା ମିଠା ଲାଗୁଛି। ଆରେ ବିପରୀତ ଧର୍ମ କାହିଁକି ହେଇଯାଉଛି ନା, ଆମକୁ ଜଣ୍ଡିସ ହେଇଯାଇଛି, ବସ୍ତୁର ଧର୍ମଟା ତ୍ୟାଗହୀନ। ତେଣୁ ଏ ଯେଉଁ ଧର୍ମଟା, ଭାଗବତ କଥା ହେଉଛି ଅମୃତ, ବିଷୟ କଥାଟା ହେଉଛି ପିତା, କିନ୍ତୁ ବିଷୟ କଥାଟାକୁ ଆମକୁ ଅମୃତ ଲାଗୁଛି, ଭାଗବତ କଥାଟା ଆମକୁ ପିତା ଲାଗୁଛି, କାରଣ ଆମେ ଜଣ୍ଡିସ ରୋଗୀ ହେଇଯାଇଛି। କିନ୍ତୁ ଡକ୍ଟର ପାଖକୁ ଯିବେ, ଜଣ୍ଡିସ ରୋଗୀକୁ ଡକ୍ଟର କ'ଣ ମେଡିସିନ୍ ଦେଇ ଜାଣିଛନ୍ତି, ତାଙ୍କୁ ଯେଉଁ ମେଡିସିନ୍ ଦେବ ତାକୁ କହିବ ତୁ ଚିନି ସହିତ ଖାଇବୁ, କାହିଁକି ତୋତେ ପିତା ଲାଗୁ ଚିନିଟା, ତୁ ଧୀରେ ଧୀରେ ମେଡିସିନ୍ ସହିତ ଚିନି ଖାଇଲା ପରେ ସେଇ ଚିନିଟା ଯେତେବେଳେ ତୋତେ ମିଠା ଲାଗିବ ସେତେବେଳେ ତୁ ଜାଣିବୁ ତୋତେ ଜଣ୍ଡିସ ରୋଗ ତୋର ଭଲ ଲାଗିବ। ତେଣୁ ଭଗବାନ ନାମଟା ଆମକୁ ଭଲ ଲାଗୁନି, ଭଗବାନ କଥାଟା ଭଲ ଲାଗୁନି, କିନ୍ତୁ ବାର ବାର ଏଇଟା କଲା ପରେ ଆମର ରୁଚି ଆସିବ। তোমারে ভুলিয়া অবিদ্যা পীড়ায়ে, তোমারে ভুলিয়া অবিদ্যা পীড়ায়ে, পীড়িত রসনা মোর, পীড়িত রসনা মোর, কৃষ্ণ নাম সুধা ভাল নাই লাগে, 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 বিষয়ে সুখেতে ভোর, আমি বিষয়ে সুখেতে ভোর, তোমার ভুলিয়া অবিদ্যা পীড়ায়ে, তোমার ভুলিয়া অবিদ্যা পীড়ায়ে, পীড়িত রসনা মোর, পীড়িত রসনা মোর, কৃষ্ণ নাম সুধা ভাল নাই লাগে, কৃষ্ণ নাম সুধা ভাল নাই লাগে, বিষয়ে সুখেতে ভোর, আমি বিষয়ে ঠাকুর এ বেঙ্গলরে বহুত সুন্দর শিক্ষা লিখিছেন। মু বেঙ্গলরে আপনার ওড়িয়ার বুঝাই দেবি, কৃষ্ণ নাম সুধা, ভগবান নাম হচ্ছে অমৃত, কৃষ্ণ কথা অমৃত, কিন্তু কাহি আমার রুচি নাই না, অবিদ্যা পীড়ায়, তোমারে ভুলিয়া অবিদ্যা পীড়ায়, পীড়িত রস নাম, ভগবান ভুলিগলা পরে, যেমন জন্ডিস হয়েগলা পরে চিনির প্রকৃত স্বাদটা আমি ভুলিগলে, ছোট পিলাবেলু ভগবান নামর কথা শুনলে না, ভগবান প্রণাম কলে না, ভগবান প্রসাদ পাইলে না, সবু বিপরীত জিনিস পাইলে, নিশা জিনিস আমিষ জিনিস পাইলে, এ পীড়া রসনাটা বিপরীত গুণ হয়ে যাই, জিহ্বা রসনা মানে জিহ্বা, জিহ্বার ধর্ম বিপরীত হয়ে যাই, মন্দির প্রতিদিন লোক মানে আসুলে, প্রতিদিন নণা মাগিকি আজ্ঞা চরণামৃত টিকি দেলে, তুলসী টিকি দেলে, মাগিকি লোক নেই প্রণাম পাওতে, প্রণাম ভগবান প্রণাম করিয়া গীতা ভাগবত পাঠ করিয়া, ইয়ে অবিদ্যা সব দূর করুতলা, কিন্তু আমি তো অবিদ্যা রয়েছে না ভগবান ভুলে কি, সেই কৃষ্ণ নাম হচ্ছে অমৃত সুধা, এটা ভাল লাগু, কাই ভাল লাগু না, বিষয় সুখতে ভর, শুকাওয়ালি বলে বিষয় সুখরে মাতি যাচ্ছে, কেবি কেবি ভাগবত কথা মন্দির কো আসলে বি কেমতি মন্দিরে ঠাকুর গোটে প্রণাম করে দোকান খুলে বি পাঁচ মিনিট সময় বি ভগবান পাখে দেওয়া পাই না, এতে লোক বিষয়ে চিন্তা আবিষ্ট হয়ে রয়েছেন, কিন্তু ভাগবতর শিক্ষা করা দরকার, আপনার কত টঙ্কা আছে, পরীক্ষিত মহারাজ আপনার বড় ধনী কি, পরীক্ষিত মহারাজ আপনার বড় ধনী নুহ তো, পরীক্ষিত মহারাজ কু আলারাম বাজিলা সাত দিন পাই, কাহাকু কেবে যমরাজ ইনভাইটেসন পঠাতে, আজিকালি কলিযুগ লোক পাই যমরাজ ইনভাইটেসন পঠাচ্ছেন তাঁর ডক্টরঙ্ক দ্বারা, এই ডক্টর যে অনেক সে যমরাজ প্রতিনিধি, সে তো কইদেছেন তুমি ক্যানসর হয়ে গেল আনসর নাই ছ মাস মরব, যমরাজ কেবে ইনভাইটেসন লেটর পঠাতে, ইনভিটেসন লেটর ন পঠাইকি লোক জনাই দিয়া তুমি ছ মাস মরব, পুঁ বি লোক জমবাড়ি বিকিকি পুঁ যাই মু আপোলরে আডমিশন করি অপরেসন হয়ে কালে ভালো হয়েছি, পুঁ বিজনেসের লোক লাগিছে, কিন্তু পরীক্ষিত মহারাজ কু কুহাই গেল সাত দিন তোমার আয়ুষ নির্দিষ্ট, কে তুমি মারি পারবে না, পরীক্ষিত মহারাজ খুশি হয়ে গেল, আউ বিশ্বর রাজা সেতবে ভারতবর্ষ মানে সমগ্র বিশ্ব রাজা সাংে সাংে তাঁর পুয় জন্মজয় রাজ্য সিংহাসন বসাই দেয়, জন্মজয় ভগবান মতো করুণা করেছেন ব্রহ্মশাপ ছলনার, কারণ মু বিশ্বের লগ্ন হয়ে রই সবুদিন রাজা হয়ে রয়েছে, ভগবান ভজন করার মতো সুযোগ মিলন থাকা, তুমি আজ রাজা হব, মু ভগবান কথা শুনবি, সাংে সাং চাল গঙ্গা তট, সাংে সাং গঙ্গা তটক চাল, আপনার যে ভাবুছেন যে সাধু মানে আসলে ই কোণ ভাগবত কথা শুনবা আসলে, যে গঙ্গা তটরে যে সাধু মানে আসলে কোণ ভাগবত কথা শুনবা আসলে, এমানে ম্যাজিক দেখা আসলে কোণ ম্যাজিক, এমানে ভাবুলে মাতৃ গর্ভর ভগবান তো পরীক্ষিত রক্ষা করছেন না, উত্তরা গর্ভরে পরীক্ষিত লাগে কি রক্ষা করছেন ভগবান কৃষ্ণ,
আচ্ছা ভগবান কৃষ্ণ যে পরীক্ষিত মাতৃগর্ভ রক্ষা করছেন তাকে ব্রহ্মসাপুর কিভাবে রক্ষা করি আমি সেটা দেখা স্যার এসব কৌতূহলে আসি পঞ্চাইছেন না এখন ভাগ সুখদেব গোস্বামী কেন কে না যাই এটি ভাগবত কথা যেমনি আমার পিতাম্বর আপনার মানে আনাউন্স করছেন এটি ভাগবত কথা হব সুখদেব গোস্বামী কেন সেতবে সমস্ত কেন আনাউন্স করলে না পোস্টর মরা হয়েছিল ভাগবত কথা গঙ্গাকূল হব সমস্ত আসছেন মনে ঋষি না না এমন সব কৌতূহল দেখা আসছেন পরীক্ষিত মহারাজ ভগবান কৃষ্ণ কিভাবে বঞ্চাইবে যাহা মাতৃগর্ভরে ব্রহ্মাস্ত্র রক্ষা করে চাল যা দেখ সমস্তে কৌতূহল দেখা আসছেন কৌতূহল হোক এ বড় কৌতূহলের পশিগলে সুখদেব গোস্বামী তৎক্ষণাৎ আসি পঞ্চাইছেন যা দেখি সমস্তে প্রণাম করে কুমি আপনার ভগবান কথা কুমি কী না সবু সাধু ঋষি আসিকি পৌঁছে গলা পরে তাঙ্ক ভিতরে যুদ্ধ চালছে বাগ বিতরণটা চালছে কারণ পরীক্ষিত সমস্ত পচারছেন মোর সাত দিনের আয়ুষ অছি মু কোন করি তেমন সমস্তে গোটে গোটে মত দেউছেন কে কোজন তুমি দান কর কে কোজন তুমি যজ্ঞ কর কে কোজন তুমি তপস্যা কর পরীক্ষিত আরে মতটা তো গোটি হলে মু করিবি ইয়ে কোন গোটে মত দিলে সে ভিন্ন ভিন্ন বিভাগ হয়ে যাইছেন কিন্তু যে কি পছরে পাটি করছেন তেমন যেতবে সুখদেব গোস্বামী আসি পৌঁছি গলে সাঙ্গে সাঙ্গ দেখিলে সুখদেব গোস্বামী সমস্ত প্রণাম করছেন ব্যাসাসন বসলে পরীক্ষিত সাং সাং প্রশ্ন কর গুরুদেব মতো উত্তর দিওন যে মৃয়মাণ ব্যক্তির কোণ কর্তব্য যে মৃত্যুমুখে পড়ছি সে ব্যক্তির কোণ কর্তব্য সিধা প্রশ্ন এমনে কি কলা যজ্ঞ ইয়ে কলা কি কলা দান কি কলা তপ সমস্ত গোটি গোটি উত্তর দেলে পরীক্ষিত যেত পচারে কিং শ্রোতব্যম কিং জপ্যম কিং কর্তব্যম নুবি প্রভু কিং স্মর্তব্যম বিপর্যয় বা ব্রুহি যদবা বিপর্যয় শ্লোক শেষে অনেক কোণ ব্যক্তি শুণবা দরকার কোণ ব্যক্তি কাহার নাম জপ করা দরকার ব্যক্তি কোণ কর্তব্য করা দরকার আ ব্রুহি যদবা বিপর্যয় আ কোণ ন করা দরকার আপনার কুহ এত যেতবে পচারিছেন পরীক্ষিত সুখদেব গোস্বামী সাংে সাং উত্তর আরম্ভ কর গোটিয়ে প্রশ্ন যেভাবে সিধা উত্তর সেভাবে সিধা সাংে সাং কে তসমাদ ভারত সর্বাত্মা ভগবান ঈশ্বর হরি শ্রোতব্য কীর্তিতব্যশ্চ ধেয় পূজ্যশ্চ নিত্যদা ই পচারে মু কাহার কথা শুণবি না হরিঙ্কর কথা শুণ হরিঙ্কু ধ্যান কর হরিঙ্কর পূজা কর কর্তব্য কোণ না হরিঙ্কর পূজা গোটিয়ে প্রশ্ন সিধা উত্তর সেটি পরীক্ষিত বুঝিদেলে না ইয়ে যা কুমি ঠিক ইয়ে মোর গুরু তেমন আপনার মতো ভাগবত কথা তেমন জন ব্যক্তি ভাল ভাবে বুঝবা দরকার ভাল ভাবে ভগবান কথা বারবার শুণিলা পরে হি রুচি লাগবে নচে কেবে হলে রুচি লাগবে তেমন এই অভ্যাসটা ভগবান কথা শুণবা ভগবান নাম করা প্রতিদিন এটা করা দরকার কিন্তু আমি অবিদ্যা রয়েছে বিষয় রয়েছে পরীক্ষিত মহারাজ এত বড় বিষয়ে লে সাংে সাং পুত্র জন্মজয় রাজা করে দিয়ে পড়ে আসলে গঙ্গাকূল আমি যদি কুয়াছে ভাই সাত দিন টিকি সন্ধ্যা সময় সাতটা নটা আস কে কে মোর বিজনেস হচ্ছে কে কে মোর বাহাগর হচ্ছে কে কে মোর আরে সবুদিন ছাড়িকি আপনার যাওয়া পড়বে না সব বিষয় ছাড়িকি যাওয়া পড়বে না তাপাই এটা প্রস্তুতি এতে জন্য প্রস্তুতি হওয়া দরকার সেটা আমি বিষয়ে যেহেতু রয়েছেন ভগবান কথা ভাল লাগবে আমি ভগবান কথা ভাল লাগবে এটা প্রতিদিন কথা প্রতিদিন যদি আদর করিয়া প্রতিদিন যদি আদর করিয়া সে নাম কীর্তন করে সে নাম কীর্তন শীতপল যে কৃষ্ণরাম সুধা ভালো নাহি লাগে কথা কেতে অমৃত, ভগবান নাম কেতে অমৃত, কিন্তু বিষয় সুখরে লাগে যাইছে। সে প্রতিদিন যদি আদর করিয়া, আমি বাহার কথা শুনে কেতে আদর আমার আসছে, যদি যদি প্রতিদিন জনে আদর করে এটাকে শুনিব, তার রোগ পড়ে। তেমন তার উৎকণ্ঠা আসিও, কিভাবে ভগবান কথা শুনিবি, কিভাবে ভগবান কথা শুনিবি, আউ সংসার রোগ তার নাশ হয়ে যাব। তেমন পরীক্ষিত সেই কথা আমি প্রশ্ন করছেন, এবং এই শ্লোকর মু আরম্ভ করবি। দ্বিতীয় নম্বর শ্লোক, কালে সুখদেব গোস্বামী প্রশ্ন করবে, যে গোস্বামী টিকার উঠাউছেন, পরীক্ষিত তুমি সাত দিন, আজ লাস্ট দিন, কৃষ্ণকর কত লীলা কই সারলে, 80 অধ্যায় পর্যন্ত কৃষ্ণ লীলা কহিলে, তুমি টিকি বিরাম লাগুনি, আমি সাত দিন কৃষ্ণ কথা শুনে দেবা, কম সেই কথা, সেই কথা হচ্ছে না মন আপনার হোনি, আপনার মনে আমি দেখুছি এটা বাস্তবিক কথা, কিন্তু আপনার আজকাল যে ফিল্ম দেখুছ সেটা কম আছে মতো কহিলেন। গোটে ফিল্মে গোটে যুবক গোটে যুবতী পরস্পর ভাল পাওয়া, গোটে হিরো গোটে হিরোইন আর গোটে ভিলিয়ান আসছে, সেটা কি না, তার গোটে ভিন্ন ভিন্ন স্টোরি করা আছে, এইটা কাহ খারাপ লাগেনি কহিলেন। এই যে ফিল্ম প্রড্যুসর অনেক আর যেত বর্তমান ভারত সারা যেতে যুবক কে করে না, ফিল্মটা বন্ধ করে দিয়ে সেটা খারাপ লাগুন, সে গোটে সমান ফ্যাক্ট যা কুহ, কারণ গোটে বোটল ভিতরে যেভাবে কতটা ধরা পা পড়া যাচ্ছে, কতটা কলা পা পড়া যাচ্ছে, কতটা নালি পা পড়া যাচ্ছে, বোটলটা বোটল, তা পা পড়া হয়েছে ডিফরেন্ট কলর, এই বিষয়টা ভিন্ন ভিন্ন মডেল রখা যাচ্ছে, সেটা সুধা লাগুছে, সেটা অমৃত বলে লাগুছে, ভগবান কথা ভাল লাগু। তো পরীক্ষিত মহারাজ কালে কহবে, তুমি এটা পুরোনা লাগুনি, এ সুখদেব কহবে, 80টা অধ্যায় কৃষ্ণ চরিত শুনলি, এবার টিকি রেস্ট নিও, কিছু না, ভগবান কথা কি বিরাম লাভ করে, আর ভগবান কথার উপকার কম শুন, কেতে জীব কষ্ট পাচ্ছে কিন্তু তার উপায় পাই সে আগে দুঃখ ডাকুছে, আমি এত বোকা, এই কথা কে কহ না, এ কথা কহিলে আপনার কি বাবাজী বলে পছন্দ করবে না, বা প্রবচন বলে লোক জ্ঞান করবে, আপনি যদি কহবে মো কতরু প্রবচন শুণ, মো কতরু মন্ত্র নিও, মো কতরু দীক্ষা নিয়ে তোর ধন বড়ি, তাহলে লোক কহবে ইয়ে এক নম্বর বাবা, বাবা আশীর্বাদ হয়ে দেলে, আরে ইয়ে প্রকৃত আশীর্বাদ নয়, কোনসি সাধু কোনসি বিষয় লোক বিষয়মুখ কু ঠেলি দেওয়াটা সাধুর কার্য নয়, সে অসাধু, বিষয় কেবে কাহাকু সুখ দিয়েনি, জীবর জীব এত অজ্ঞানরে পড়েছি, যে বিষয় যে ধন পছরে গোড়াইছি তাকে সববেলে কষ্ট দেউছি, ভাগবত কৌছন্তি ধন লাভ করিয়া পূর্বর ব্যক্তি সুখী থিলা, আরামসে শোই পারুথিলা, আরামসে খাই পারুথিলা, বর্তমান ধন আসিগলা পরে ধনর অর্থর 15টা দোষ, 15টা অনর্থ, তা ভিতর গোটে সবট বড় দোষ তৃষ্ণা, ধন কেবে হলে পাইগলা পরে লোক কুহতিনি, সে বালকৃষ্ণ প্রভু, সে চিন্তা করতে বালকৃষ্ণ প্রভু, হ্যাঁ মু যদি আমার পিতাম্বর প্রভুঙ্ ভাবে লক্ষে টাকার মালিক হইতা, মু কোণ এই চাকরি করতে না, কোণ মু কেবল বসি সববেলে নাম করতে, তাঙ্ক পাখে তো পিতাম্বর বাবুঙ্ ভাবে লক্ষে টাকা হয়ে যাবে, সে সেটা চিন্তা করবে, আরে মু সেই বাবাঙ্ ভাবে কোটি টাকার পাইযিবি, তাহলে মু আউ কাম ছাড়িদেবি, সমস্তে ভাবুছেন মু তাঙ্ক ভাবে টাকা রোজগার করেদেলা পরে মু সুখে যাবি, সে যেমন সুখে আছে, কিন্তু যে কোটি টাকার মালিক হয়েছি সে চাহুছি, যে 10 কোটি টাকার মালিক হয়েছি মু সে 10 কোটি টাকা পাইগলা পরে মু সুখে হয়েছি, কিন্তু সমস্তে বিষয় পছরে ধাউছেন, কিন্তু ধন কেবে কাহাকে শান্ত হবনি, কারণ তৃষ্ণা বড়াইব, ধন নথিয়া পূর্বে আপনি এত সাথে শান্তিরে থিলে, ধন পাইগলা পরে সে তৃষ্ণা বড়াইব, সববেলে অশান্তি, গোটে রিক্সাওয়ালা দিনকু 30 টাকা রিক্সা টাণিকি পাওছি, সেটি গোটে দিনে 30 টাকা ইনকম করিনি, তার যেত দুঃখ হবনি, গোটে কোটিপতি যদি 100 টাকা লস হয়ে যাব সে দিন মানে ঘুষি হব, আজ 100 টাকা লস হয়ে গেল, আরে কোটিপতির 100 টাকা পড়ে গেল কোণ অসুবিধা হয়ে গেল তোমার ভাই, কি 1000 টাকা পড়ে গেলে কোণ লস হয়ে গেল, গোটে রিক্সাওয়ালা 30 টাকা লস হয়ে গেল পরে সে যেতে দুঃখ ভোগ করুনি, গোটে কোটিপতি 1000 টাকা লস করেদেলা পরে তার 100 গুণ দুঃখ ভোগ করছে, এটা ফ্যাক্ট পচার দাম, কিন্তু ভাগবত এ কথা দিয়ে আপনার কহবে লোক কহবে বাবা তো যা কুছ সব বন্ধ হয়ে যাব না, আমি বন্ধ করা কুন, আপনার যেত ভগবান শক্তি দিয়েছেন আপনার সেই উদ্যম করতু, সৎ মার্গরে 6 ঘন্টা পরিশ্রম করবে, যেত আসলে সেতু সন্তুষ্ট হয়ে রুহ। ଆଉ ବିଷ ମାର୍ଗ ପଛରେ ଧାଁନ୍ତୁ ନା, ଆପଣଙ୍କ ପାଇଁ ଅଲଗା କିଛି ଡ୍ୟୁଟି ଅଛି ନା, 6 ଘଣ୍ଟା ଡ୍ୟୁଟି କଲେ ଯାହା ସେଥିରେ ମିଳିଲା। ଡ୍ୟୁଟି ନ କରିକି ଯେଉଁମାନେ ନିଜେ ବଞ୍ଚିବା ପାଇଁ ଡ୍ୟୁଟି କରୁନାହାନ୍ତି ତାଙ୍କୁ ଭଗବାନ ଖାଇବାକୁ ଦେଉଛନ୍ତି, ଆମେ ଡ୍ୟୁଟି କରିଛେ ଆମକୁ କାହିଁକି ଦେବେନି। ବାଘ ଡ୍ୟୁଟି କରୁନି ନନ୍ଦନକାନନରେ, କାରଣ ମଣିଷକୁ ଦେଖିବା ପାଇଁ ଯିଏ ରହିଛି ତାକୁ ମଣିଷ ପୁଣି ବି କୁକୁର ନେଇକି ମାରିକି ଦେଉଛି, ଆଉ ମଣିଷ ତ ପୋଷିଛି। ଜଙ୍ଗଲ ଭିତରେ ବାଘର କିଛି ଡ୍ୟୁଟି ନାହିଁ, ସେ ଜାଣିନି ମୋତେ ଆଜି ମିରିଗ ମିଳିବ କି କ'ଣ ଗଣ୍ଡା ମିଳିବ କି କ'ଣ ମିଳିବ, ଭଗବାନ ତା ମୁଖ ଆହାର ଦେଇଛନ୍ତି। ପାଟି ଦେଲା ବାଲା ଜଣେ, ଦେଖନ୍ତୁ ସବୁଆଡ଼େ ଭଗବାନ ସିଲ୍ କରିଛନ୍ତି, ପାଟି ଦ୍ୱାରାଟାକୁ ଖୋଲିଛନ୍ତି, ଇଏ କେବଳ ଖାଇବ, ଯେ ପାଟିଟାକୁ ମା ପେଟରେ ଖୋଲା କରିକି ଦେଇଛନ୍ତି ସିଏ ଭୋଜନ ରଖିନାହାନ୍ତି, ଇଞ୍ଜିନ୍ ସହିତ ଫିକ୍ସ ହେଇକି ସବୁ ବିଷୟ ରହିଛି। ମଣିଷ ଚାହୁଁଛି ମୁଁ ଅଧିକ ଧନ ରୋଜଗାର କଲି, ମୁଁ ସୁଖୀ ହେବି। ତେଣୁ କେଉଁ ଲୋକମାନେ କୃଷ୍ଣ କଥା ଶୁଣିବା ପାଇଁ ଭଲ ପାଆନ୍ତି ନା, ପରୀକ୍ଷିତ ମହାରାଜ କହୁଛନ୍ତି, କୋନ ଶ୍ରୁତ୍ୱା ସକୃତ ବ୍ରହ୍ମନ୍ ଉତ୍ତମ ଶ୍ଳୋକ ସତ୍କଥା ବୀରମତ ବିଶେଷଜ୍ଞ ଭୀଷଣ କାମ ମାର୍ଗେଣ। ଏ ପରୀକ୍ଷିତ, ଏ ହେ କୃଦେ, ଏ ଯୋଉ କାମ ମାର୍ଗରୁ ଯିଏ ଥରେ ଖସି ଆସିଛନ୍ତି, ଯିଏ ଜୀବନରେ କଷ୍ଟ ପାଇ ଧନ କଷ୍ଟ ପାଇଲା ପରେ ଧନ ରୋଜଗାର କଲା ପରେ ଜାଣିଛନ୍ତି ଏଥିରେ ଶାନ୍ତି ନାହିଁ, ସିଏ ଭଗବାନଙ୍କର ନାମ ଭଜନ କରିଛନ୍ତି କୃଷ୍ଣ କଥା ଶୁଣିଛନ୍ତି, ସିଏ କେବେ ହେଲେ କହିବେନି ମୁଁ ଆଉ ଥରେ ଯାଇ ଧନ ରୋଜଗାର କରିବି, ମୁଁ ଭଗବାନ କଥା ଶୁଣିବି, ମୁଁ ଭଗବାନଙ୍କ ନାମ କରିବି, ଭଗବାନଙ୍କର ସେବା କରିବି। ତେଣୁ ଏଠି କେଉଁ କେଉଁ ଲୋକମାନେ କଥାରୁ ବିରାମ ହେଇଯାଆନ୍ତି, ଥରେ ଶୁଣିଦେବେ ହଁ ମୁଁ ସେ ଭାଗବତ କଥା ତ ଆଉ କ'ଣ ଅଛି, କୋନ ଶ୍ରୁତ୍ୱା ସକୃତ ବ୍ରହ୍ମନ୍, ସକୃତ ମାନେ ଥରେ ଥରେ ଶୁଣିଦେଲେ ହଁ ସେ ଭାଗବତ ପୁରୁଣା କଥା ତୋର କ'ଣ ଅଛି, କ'ଣ ତାକୁ ବାରବାର ଶୁଣିବେ, ଏଥିରେ ବିରାମ ହେଇଯାଆନ୍ତି। କେଉଁମାନେ ନା ଜ୍ଞାନୀମାନେ, ଜ୍ଞାନୀମାନେ ତାଙ୍କର ଭଗବାନ କଥା ଶୁଣିବା ପାଇଁ ରୁଚି ନାହିଁ। ଏଇ ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି, ଅସକୃତ ବି ଶ୍ରୁତ୍ୱାନନୁ ବିରମନ୍ତେ ଅପି ବହବ ଦୃଶ୍ୟନ୍ତେ। ବାରବାର ଶୁଣିଲା ପରେ, ଥରେ ଦୁଇଥର ଶୁଣିଦେଲା ପରେ ବହୁତ ଲୋକ ହେଉଛନ୍ତି ବିତୃଷ୍ଣା, ସେ କ'ଣ ବା ସେ କଥା ଶୁଣିବା, ସେମାନେ କେଉଁମାନେ ନା ନିର୍ବିଶେଷ ତତ୍ତ୍ୱଜ୍ଞାନୀ, ନା ନିର୍ବିଶେଷ ତତ୍ତ୍ୱଜ୍ଞାନୀ ଯେଉଁମାନେ ଧ୍ୟାନ କରନ୍ତି ତାଙ୍କୁ ଏ କୃଷ୍ଣ କଥା ଶୁଣିବାକୁ ଭଲ ଲାଗିବ, ସେ କହିବେ ଆମେ ଧ୍ୟାନ କରିବୁ, ଏଗୁଡ଼ା କ'ଣ ଶୁଣିବୁ ମୁଁ, ଏଇଟା ସମୟ ନଷ୍ଟ। ଆରେ ଧ୍ୟାନ ତୁମେ କାହାକୁ କରିବ, ଜଣେ ଯଦି ଭଗବାନଙ୍କର ରୂପ ଜାଣିନି, ତାଙ୍କର ଗୁଣ ଜାଣିନି, ତାଙ୍କର ଲୀଳା ଜାଣିନି, ସେ ଧ୍ୟାନ କାହାକୁ କରିବ। ଆପଣ ଆଖି ବୁଝିକି ମୁଁ ଯଦି ଆପଣଙ୍କୁ କହିବି ଆପଣ ଧ୍ୟାନ କଲେ, ବର୍ତ୍ତମାନ ଧ୍ୟାନ କଲେ ଆପଣଙ୍କର ରାତି 10ଟାରେ ଯେଉଁ ମିଲ୍ ସେ ଧ୍ୟାନ ସେ ବିଷୟ ଆସିବ, ଏଇଟା ଫ୍ୟାକ୍ଟ। ଜୀବ କେବେ ଧ୍ୟାନ କରିପାରିବ ନା, ଧ୍ୟାନ କାହାକୁ କରିବ, ଯାହା ବିଷୟରେ ଶୁଣିଛି ତାକୁ ଧ୍ୟାନ କରିବ। ଆପଣ ଦେଖନ୍ତୁ ଆଖି ବୁଝିକି ଆପଣ 10 ମିନିଟ୍ ବସିବେ ଧ୍ୟାନ କରିବା ମାନେ, ପୁଅ ସ୍କୁଲ ଗଲା କି ନାହିଁ, 7ଟା ହେଇଗଲା, ରାତି 10ଟା ହେଲା, ଭୋକ ଲାଗିଲାଣି, କ୍ଷୀର ଗରମ ହେଇଯିବ, ଥଣ୍ଡା ହେଇସାରିବେ କି ନାହିଁ, ଆହା ସେ ଜିନିଷ ସ୍ମରଣ ଆସିବ, ନହେଲେ ନିଦ ଆସିବ। ଧ୍ୟାନ ଗୋଟେ ବସ୍ତୁ ନୁହେଁ, ଧ୍ୟାନ ହେଉଛି ତୃତୀୟ ସ୍ତରରେ, ଶ୍ରବଣ କୀର୍ତ୍ତନ ତାପରେ ସ୍ମରଣ, ତାପରେ ଜଣେ ଧ୍ୟାନ କରିବ, ଆଗେ ଶୁଣିବ ତାପରେ ସେଟାକୁ କହିବ, ତାପରେ ସେଟା ତା ଧ୍ୟାନର ବସ୍ତୁ ହବ। ତେଣୁ ବ୍ରହ୍ମବାଦୀମାନେ ନିରାକାରବାଦୀମାନେ ସିଏ ତାଙ୍କୁ ସିଏ ଥରେ ଦୁଇଥର ଶୁଣିଦେବ ଏଇଟା ଦରକାର ନାହିଁ। ଆଉ କେଉଁମାନେ ଏଠି କହୁଛନ୍ତି, ଉତ୍ତମ ଶ୍ଳୋକ ଯତ୍ କଥା ଏ ସତ୍ କଥା, ଭଗବାନଙ୍କର ଗୋଟେ ନାମ, କେହି ଭଗବାନଙ୍କର କଥା ଶୁଣିକି ବିରାମ ହେବେନି, ନିର୍ବିଶେଷ ଜ୍ଞାନୀମାନେ ଶୂନ୍ୟବାଦୀମାନେ ବିରାମ ହେଇଯିବେ, କିନ୍ତୁ ଭକ୍ତ କେବେ ବିରାମ ହେବନି। ଭଗବାନଙ୍କର ଗୋଟିଏ ନାମ ହେଉଛି ଉତ୍ତମ ଶ୍ଳୋକ, କାହିଁକି ଭଗବାନ ବିଷ୍ଣୁଙ୍କର ଗୋଟେ ନାମ, କୃଷ୍ଣଙ୍କର ଗୋଟେ ନାମ ଉତ୍ତମ ଶ୍ଳୋକ। ଉତ୍ତମ ଶ୍ଳୋକ ମାନେ ବାରବାର ଏଇ ଅଧ୍ୟାୟରେ ଆସିଛି, ଉତ୍ତମ ଶ୍ଳୋକ ଯାହାଙ୍କୁ ଜଗତରେ ଯେତେ ଶ୍ଳୋକ ସବୁଠୁ ଉତ୍ତମ ଶ୍ଳୋକରେ ଯାହାଙ୍କୁ ସ୍ତୁତି କରାଯାଇଛି ତାଙ୍କର ନାମ ଉତ୍ତମ ଶ୍ଳୋକ। ଜୀବ ଗୋସ୍ୱାମୀ ଅର୍ଥ କରୁଛନ୍ତି ଯେ ଉତ୍ତମ ଶ୍ଳୋକ ମାନେ ଉତ୍କୃଷ୍ଟ ସର୍ବୋତ୍ତମ କୃଷ୍ଟ ବା ଉଦ୍ଗତମ ତମ ସଂସାର ଅଜ୍ଞାନ ଚଷ୍ମା, ଯାହାଙ୍କର କଥା ଶୁଣିଲେ ବା ଯାହାଙ୍କ କଥାରେ ବା ଯାହାଙ୍କ ନିକଟରେ ସଂସାରର ଅଜ୍ଞାନତା ନାହିଁ। ଜଗତରେ ସମସ୍ତଙ୍କ ନିକଟରେ ସଂସାର ଅଜ୍ଞାନତା ଅଛି, ଭଗବାନ କଥା ଶୁଣିଲେ ସଂସାର ଅଜ୍ଞାନ ନାଶ, ଆଉ ତାଙ୍କ ନିକଟରେ ସଂସାର ଅଜ୍ଞାନତା ନାହିଁ। ଭଗବାନଙ୍କର ଗୋଟେ ନାଁ ଉତ୍ତମ ଶ୍ଳୋକ। ତେଣୁ ପରୀକ୍ଷିତ କହୁଛନ୍ତି, ହେ ଗୁରୁଦେବ, ଏଭଳି ବ୍ୟକ୍ତି କିଏ ଅଛି ଏ ସଂସାର ଅଜ୍ଞାନକୁ ନଷ୍ଟ କରିବା ପାଇଁ ସେ ଥରେ କଥା ଶୁଣିକି ବିରାମ ହେଇଯିବ, ମୋର ବାର ବାର ତ ଶୁଣିବା ପାଇଁ ଇଚ୍ଛା ହେଉଛି, ତେଣୁ ଆପଣ ଭଗବାନଙ୍କର କଥା କୁହନ୍ତୁ। ଆଉ ବିରମେ ତ ବିଶେଷଜ୍ଞ ବିଷନ୍ନ କାମ ମାର୍ଗେଣ, କାମ ମାର୍ଗରୁ ଯିଏ ଥରେ ଖସି ଆସିଛି, ଯେ ସଂସାର ଦୁଃଖ ପାଇ ଏ ବିଷ ମାର୍ଗରୁ ଖସି ଆସିଛି, ସେ କେବେ କୃଷ୍ଣ କଥା କୃଷ୍ଣ ନାମ ଛଡ଼ା ଅଲଗା କାମ କରିବ ନା। ଆଉ ଯିଏ ସଂସାର ମାର୍ଗରେ ଅଛି ସେ କେବେ ଏ ଜିନିଷ କରିବ ନା। ଆପଣ ଯେତିକି ଲୋକ ଆପଣ ଆସୁଛନ୍ତି ଶୁଣିବା ପାଇଁ ଇଚ୍ଛା କରିଛନ୍ତି, ଆପଣଙ୍କୁ ଜାଣିବାକୁ ପଡ଼ିବ ସଂସାର ଆପଣ ସେତିକି ପରିମାଣରେ ଦୁଃଖ ପାଇଛନ୍ତି ବୋଲି ଇଆଡ଼କୁ ମୁଁ ଫେରିଛି। କେହି ସଂସାର ମାର୍ଗରେ ଦୁଃଖ ନ ପାଇଲେ, ବିଷୟ ମାର୍ଗରେ ଦୁଃଖ ନ ପାଇଲେ ସେ କୃଷ୍ଣ କାଡ଼ ମୁଖ ଫେରିବେ, ଭଗବାନଙ୍କର ଏଇଟା ଗୋଟେ ଆଶୀର୍ବାଦ। ଆଉ ଯିଏ ସଂସାର ମାର୍ଗରେ ଦୁଃଖ ପାଇଛି ଏ ସୁଖ ପାଉଛି, ସିଏ କେବେ କୃଷ୍ଣ କଥା ଶୁଣିବା ପାଇଁ ଆସିବେ, ଏଥିରେ କ'ଣ ମିଳିବ? ଚାଲ ଆମେ ବସି ଟିଭି ଦେଖିବା, ଫିଲ୍ମ ଦେଖିବା। ଭାଗବତରେ ଏମିତି ଉଦାହରଣ ଦିଆଯାଇଛି, କେଉଁ ସମୟରେ ବ୍ରହ୍ମା ବିମୋହନ ଲୀଳା କହୁଛନ୍ତି, ପରୀକ୍ଷିତ ସେମିତି ପ୍ରଶ୍ନ କଲେ, ମୋତେ ଗୁରୁଦେବ ଆପଣ ବ୍ରହ୍ମା କିଭଳି ହରଣ କଲେ ମୋତେ ପୁଣି କୁହନ୍ତୁ, ଡିଟେଲ ବ୍ରହ୍ମା ବିମୋହନ ଲୀଳା କୁହନ୍ତୁ। ସେତେବେଳେ ସେ କହିଛନ୍ତି, ସତାମୟଂ ସାରଂ ଭୂତଂ ନିସର୍ଗ ଯଦର୍ଥ ବାଣୀ ଶ୍ରୁତି ଚେତସାମପି ପ୍ରତିକ୍ଷଣଂ ନବବଦ ଅଚ୍ୟୁତସ୍ୟ ଯତ୍ ଶ୍ରିୟାମ୍ବିତାନାମ୍ ଇବ ସାଧୁ ବାର୍ତ୍ତା। ହେ ପରୀକ୍ଷିତ, ତୁମେ ଠିକ ଲୋକ, ତୁମେ ହେଉଛ ସାଧୁ ନା କାହିଁକି ନା, ସ୍ତ୍ରିୟା ବିଟାନାମ୍ ଇବ ସାଧୁ ବାର୍ତ୍ତା, ସ୍ତ୍ରୀଙ୍କର ଚର୍ଚ୍ଚା କେଉଁମାନେ କରନ୍ତି? ବିଟପା ମାନେ, ବିଟପା ମାନେ ଲମ୍ପଟ ପୁରୁଷ। ଆଜିକାଲି ତ ଏଇ ଯେଉଁ କର୍ଣ୍ଣ ପିସାଚି ମୋବାଇଲ, କର୍ଣ୍ଣ ପିସାଚି ଯେଉଁ ବାହାରିଛି, ଏଥିରେ ତ 24 ଘଣ୍ଟା ଏଇଟା ଗୋଟେ ବ୍ୟବହାର କରୁଛନ୍ତି ଏଇ ଯୁବକ ଯୁବତୀମାନେ। କେବେ ବିରାମ ହେଉଛି ସେ କଥାରେ କ'ଣ ଅଛି? ଭାଗବତରେ ଏଇ ଉଦାହରଣ ଦିଆଯାଉଛନ୍ତି, ସାଧୁ ପରୀକ୍ଷିତକୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି, ହେ ପରୀକ୍ଷିତ ତୁମେ ହେଉଛ ସାଧୁ ନା କାହିଁକି ସାଧୁ ନା, ଯେପରି ଗୋଟିଏ ବିଟପ ଗୋଟେ ସ୍ତ୍ରୀ ଲମ୍ପଟ ପୁରୁଷ କେବେ ସ୍ତ୍ରୀ ଚର୍ଚ୍ଚାରୁ କେବେ ବିରତ ହେଉନି, ତାକୁ ପ୍ରତିକ୍ଷଣ ସେ ନୂଆ ନୂଆ ଲାଗୁଛି ସେଇ କଥା, ସେଥିରେ କିଛି ନୂଆ କଥା ଅଛି କି ସେଇ କଥା? କିନ୍ତୁ ସେ ଭାବୁଥିବ କାଲି ତ ମୋତେ ଏ କଥା କହିନି, 24 ଘଣ୍ଟା ସେଇ ଚର୍ଚ୍ଚା ତାକୁ ନୂଆ ଲାଗୁଛି। ଯଦି ଗୋଟେ ସ୍ତ୍ରୀ ଲମ୍ପଟ ପୁରୁଷ ସ୍ତ୍ରୀ ଚର୍ଚ୍ଚା କରୁଛି, ତାକୁ ପ୍ରତି ସମୟରେ ପ୍ରତିକ୍ଷଣ ନବ ନବ ପ୍ରତିକ୍ଷଣରେ ନୂଆ ନୂଆ ଲାଗୁଛି, ତେଣୁ ସାଧୁକୁ କୃଷ୍ଣ କଥା ପ୍ରତିକ୍ଷଣରେ ନୂଆ ନୂଆ ଲାଗିବନି। ସତାମୟଂ ସାରଂ ଭୂତ୍ୱା, କାହାକୁ ଲାଗେ? ସାରଭୂତା, ଯେଉଁମାନେ ସାରବିତ୍ ରସଜ୍ଞ ସେମାନଙ୍କୁ ପ୍ରତିକ୍ଷଣରେ ନୂଆ ନୂଆ ଲାଗେ। ଆଉ ଯତବାଣୀ ଶ୍ରୁଚିତ ଚେତ ସାମର୍ଥ୍ୟ, ଯେଉଁମାନେ ସାଧୁମାନଙ୍କର କାମ ହେଲା ଶ୍ରୁତି କର୍ଣ୍ଣରେ ବାଣୀରେ ଆଉ ଚିତ୍ତରେ, ତିନିଟାରେ କୃଷ୍ଣ କଥାକୁ ଧାରଣ କରିଥିବେ, ଯେଭଳି ଗୋଟେ ସ୍ତ୍ରୀ ଲମ୍ପଟ ପୁରୁଷ ସେ କେବଳ ସେ ଦେଖିବେ ମୋବାଇଲରେ ଆଜିକାଲି କ'ଣ ରିଙ୍ଗଟୋନ୍ ଲୋଡ଼ ହେଲା, ସେଇ କଥା ଶୁଣୁଛନ୍ତି, ସେଇ କଥା କହୁଛନ୍ତି, ସେଇ କଥା ଭାବୁଛନ୍ତି, ସେ ସମାନ କଥା। ଗୋଟେ ପୁଅ ଗୋଟେ ଝିଅର କଥା ଚିନ୍ତା କରୁଛି, ଗୋଟେ ଝିଅ ଗୋଟେ ପୁଅର କଥା ଚିନ୍ତା କରୁଛି, ସେ ସମାନ ଜିନିଷ ଶୁଣୁଛନ୍ତି, କହୁଛନ୍ତି, ଧ୍ୟାନ କରୁଛନ୍ତି, ତାଙ୍କ ପ୍ରତିକ୍ଷଣରେ ନୂଆ ନୂଆ ଲାଗୁଛି। ଗୋଟେ ଜଡ଼ ଜିନିଷ, ଗୋଟେ ବିଷୟ ଜିନିଷ, ଆଉ ସାଧୁଙ୍କ ପାଇଁ କୃଷ୍ଣ କଥାଟା କେମିତି ନୂଆ ନୂଆ ଲାଗିବନି? ଆପଣ କେମିତି କହୁଛନ୍ତି ମୁଁ ବିରାମ ହେଇଯିବି, ପରୀକ୍ଷିତ କହୁଛନ୍ତି, ତେଣୁ ଆପଣ ମୋତେ ଆହୁରି ଭଗବାନଙ୍କର କଥା କୁହନ୍ତୁ। ଆଉ ବିଷନ୍ନ କାମ ମାର୍ଗେଣ, ଏ ଯେଉଁ କାମ ମାର୍ଗ, ଏଠି କାମ ମାର୍ଗ ମାନେ କାମ ମାର୍ଗ ହେଉଛି ଉପଲକ୍ଷଣ, ଆମେ ଯେଉଁ ମାର୍ଗରେ ଚାଲିଛେ ସଂସାର ଜୀବ ଯେଉଁ ମାର୍ଗରେ ଚାଲିଛେ, ମୁଁ ଏଠି କଥାକୁ ଆଜି ଏଠି ବିଶ୍ରାମ ଦେବି, ଆଜି ପ୍ରଥମ ଦିନ, କାଲି ମୁଁ ଏଇ ଶ୍ଳୋକରୁ ପୁଣି ଆରମ୍ଭ କରିବି। ଏଇ ବିଷନ୍ନ କାମ ମାର୍ଗ କଥାରୁ ମୁଁ ଆରମ୍ଭ କରିବି, ବିଷନ୍ନ କାମ ମାର୍ଗ କ'ଣ, ଏଥିରୁ ଯିଏ ବିରାମ ହେଇଛି ସିଏ କେବଳ ଭଗବାନ କଥା ଶୁଣିବ। ଆଜି ଟିକେ କଷ୍ଟ ଆପଣଙ୍କୁ ଲାଗିବ, କାଲି ଏ ସୁଦାମ ଚରିତ ଆସିଯିବେ, ବହୁତ ସୁନ୍ଦର, କାଲିଠୁ ଆଉ ଏତେ କଷ୍ଟ ଲାଗିବନି କି ଏତେ ତତ୍ତ୍ୱ କଥା ଆସିବନି, କାରଣ ଆମର ଅଭ୍ୟାସ ଏସବୁ ଶ୍ଲୋକ ପ୍ରତି ଶ୍ଳୋକ ପ୍ରତି, ମୁଁ ତ ଆପଣଙ୍କୁ ଏଇ ଗୋଟିଏ ଶ୍ଳୋକ ଯଦି କହିବି 2 ଦିନ ଲାଗେ, ଏ ଟିକାଟା କେବଳ ଗୋଟିଏ ପେଜ୍ ଯିବ ଗୋସ୍ୱାମୀଙ୍କର ଅଛି। କେଉଁମାନଙ୍କୁ କୃଷ୍ଣ କଥା ଅଡ଼ଙ୍ଗ ଲାଗେ, ପ୍ରଚୁର ଲାଗେ, 3 ଜଣଙ୍କୁ ମୁଁ ତ କହୁନି ଭୟ କରିକି, ତ୍ରିବିଧାମ ଅଲମ୍ଭବତୀ ଭାଗବତ କହୁଛନ୍ତି, 3 ଜଣ ଲୋକଙ୍କୁ ପ୍ରଚୁର ଲାଗେ। ହଁ ମୁଁ ଏତେ କଥା ଶୁଣିଲୁ, କେଉଁମାନଙ୍କୁ ନା 3 ଜଣଙ୍କର ଉଦାହରଣ ଦେଉଛନ୍ତି, ଯେଭଳି ଉଦରାଦି ଭରଣେନ, ଯେମିତି ଆମେ ଆପଣଙ୍କ ଘରେ ପାଞ୍ଚ ଖାଇକି ଆସିଛନ୍ତି, ପାଞ୍ଚ ବା ମିଠା ଖାଇଛନ୍ତି, ଆପଣଙ୍କୁ ଆଉ ଖାଇବାକୁ ଇଚ୍ଛା ହବ? ଯାହାର ପେଟ ପୁରି ଯାଇଛି ତାକୁ ଖାଇବାକୁ ଇଚ୍ଛା ହବନି, ଉଦର ଭରଣ। ଦ୍ୱିତୀୟ ହେଉଛି ବସ୍ତୁ ସ୍ୱାଦ ନଥିଲେ, ଯଦି ଆପଣଙ୍କର କ୍ଷୁଦା ଥିବ ଖାଇବା ସମୟରେ ଆପଣଙ୍କୁ ଗୋଟେ ଆଣି ଦିଆଯିବ ଲିମ୍ବ ପିତା, ଆପଣ ଖାଇବେ କି? କ୍ଷୁଦା ଥିଲେ ବି ଖାଇବେନି। ଏବଂ ତୃତୀୟ ହେଉଛି ରସଜ୍ଞ, ଆପଣ ଯଦି ରସଜ୍ଞ ହେଇନଥିବେ, ଯେମିତି ପଶୁ ରସଗୋଲାଟା କେତେ ସୁନ୍ଦର ବା କଦଳୀଟା କେତେ ସୁନ୍ଦର କୁକୁର ଆଗରେ ଥୋଇ ଆସି ବୁଝିପାରିବେନି ତାର ମୂଲ୍ୟ। ତେଣୁ ଏ ତିନି ପ୍ରକାର ଲୋକଙ୍କୁ ତାଙ୍କୁ ଅଳଙ୍ଗ ଲାଗେ, କୃଷ୍ଣ କଥାଟା ଏଭଳିଆ ତିନି ପ୍ରକାର ଲୋକଙ୍କୁ ଭଲ ଲାଗିବ। କିନ୍ତୁ ପରିକୀତି କହୁଛନ୍ତି ମୁଁ ଏ ତିନି ପ୍ରକାର ଲୋକ ଭିତରେ ନୁହେଁ, ମୁଁ ଏ ଟିକାରେ ଏଟା କୁହାଏ ପ୍ରଥମ ସ୍କନ୍ଧ ଟିକାରେ ମୁଁ କହୁନି, ଆପଣ ମୋତେ ଭୟ ଲାଗୁଥିବ, ଆପଣମାନେ କାଲି ତ ଆଉ କେହି ଆସିବେନି କି ବାବା କ'ଣ ଏତେ ସବୁ କୁଆଡ଼େ କୁଆଡ଼େ କଥା କହୁଛନ୍ତି ନା। କାଲି କତିରୁ ବହୁତ ସୁନ୍ଦର ସରଳ କଥା ଆସିବ, ବହୁତ ସୁନ୍ଦର ସରଳ ଆଉ ରସମୟ କଥା ଆସିବ। ଉଦର ଭରଣ ପରିକୀତି କେତେ ଯୁକ୍ତି ଦେଇ କହୁଛନ୍ତି, ଆପଣ କୋଟି ଜନ୍ମ ଯଦି ମୋତେ କହିବେ ଭାଗବତ କଥା ମୋ ପେଟ ପୁରିବନି ନା, କାହିଁକି ନା ଲୋକ ସିନା ପାଟି ବାଟେ ଖାଇଲେ ପେଟଟା ପୁରିଯାଏ, ଭାଗବତ କଥାଟା କୁଆଡ଼େ ଖିଆଯାଏ, କାନ ବାଟେ, କାନଟା ଛୋଟିଆ ଗହରା ହେଲେ ବି ଯେତେ କଥା ଶୁଣିଲେ ସେ ପୂର୍ଣ୍ଣ ହଉନି। ଗୋଟେ ବିଷୟ ଲୋକ ଜୀବନ ସାରା ସେ ଫିଲ୍ମ ଗୀତ ଶୁଣୁଛି, କ'ଣ ତା କାନ ଫୁଲ୍ ହେଇଗଲାଣି, ସେ ପୁଣି ବି କାନର ମୋବାଇଲରେ ପୁଣି ଇୟରଫୋନ୍ଟା ଗେଞ୍ଜୁଛି। ତେଣୁ ଭକ୍ତ କିଭଳି କୃଷ୍ଣ କଥାଟା ବନ୍ଦ କରିଦେବ? ତେଣୁ ଇଏ ଗୋଟେ ଏମିତିଆ ରନ୍ଧ୍ର, ଇଏ କେତେବେଳେ ଭୁଲ୍ ହବନି ପରିକ୍ଷିତ କହୁଛନ୍ତି। ଆଉ ଦ୍ୱିତୀୟରେ ମୁଁ ରସଜ୍ଞ, ମୁଁ ପଶୁ ଭଳିଆ ଲୋକ ନୁହେଁ, ମୁଁ କୁକୁର ନୁହେଁ ଯେ କଦଳୀ ମୂଲ୍ୟ ବୁଝିପାରିବିନି, ମୁଁ ଆ କୃଷ୍ଣ କଥାର ମୂଲ୍ୟଟା ବୁଝିପାରୁଛି, ମୁଁ ରସଜ୍ଞ। ଆପଣ ଯେଉଁ କଥା କହୁଛନ୍ତି ମୁଁ ପଦେ ପଦେ ବୁଝୁଛି, ତେଣୁ ମୁଁ ଛାଡ଼ିବିନି। ଆଉ ପରିକ୍ଷିତ ପଚାରିବେ କାଳେ ତୁମକୁ ମୁଁ ଯେଉଁ କଥାଟା କହୁଛି ଏଟା ସ୍ୱାଦ ହଉନଥିବ? ନା ନା, କୃଷ୍ଣ କଥା ଅମୃତ, ବସ୍ତୁର ବି ସ୍ୱାଦ ଅଛି, ଆଉ ମୁଁ ଠିକ ଗ୍ରାହକ, ଆଉ ମୁଁ ଯେଉଁ ଯେଉଁଟା ପିଉଛି ସେ ବି ପୂର୍ଣ୍ଣ ହବ। ତେଣୁ ଆପଣ ମୋତେ କୃଷ୍ଣ କଥା କୁହନ୍ତୁ, ବଡ଼ ବ୍ୟାକୁଳରେ କହୁଛନ୍ତି। ତେଣୁ ଏଇ ଯେଉଁ କାମ ମାର୍ଗ, ମୁଁ ଏଇଠି କଥାକୁ ବିଶ୍ରାମ ଦେଉଛି, ବହୁତ ସମୟ ହେଇଗଲାଣି, କାଲିଠୁ ଆପଣ ଟିକେ ଶୀଘ୍ର ଆସିଲେ ଭଲ ହବ। କେତେ ସାଢ଼େ ସାତଟା, ସାତଟା ବେଳୁ ଭୋଜନ ଆରମ୍ଭ ହବ, ଠିକ ସାଢ଼େ ସାତଟାରୁ ଆମେ ପ୍ରବଚନ କିଣିବେ, ସାଢ଼େ ନଅରେ ସାରିବା, କାରଣ ଆପଣମାନେ ବହୁତ ବ୍ୟସ୍ତମୟ ଜୀବନ, ଆମେ ବାବାଜି ହେଇଯାଉଛୁ, ଆମକୁ ସମୟ ଭଗବାନ କିଛି କିଛି ଦେଇଛନ୍ତି, କିନ୍ତୁ ଆପଣମାନଙ୍କୁ ତ ବହୁତ ବଡ଼ ସଂସାରର ବହୁତ ବଡ଼ ମାର୍ଗରେ, ଏ କାମ ମାର୍ଗ ଆପଣ କାଲି ଶୁଣିବେ, କାମ ମାର୍ଗରେ ପ୍ରବେଶ କରିଯାଇଛନ୍ତି। ଆଉ ଏଥିରେ ବହୁତ ନ ଚାହିଁଲେ ବି ଆପଣ ଇଚ୍ଛା କରୁଥିଲେ ବି ଆଜି ଆସିବି ଶୁଣିବା ପାଇଁ, ଦିଲ ପୁଅ ଦେହ ଖରାପ ହେଇଥିବ, କି ସାଙ୍ଗ ଫୋନ୍ କରିଦେବନି, କାଲି କାହାର ବାହାଘର ଥିବ, ଇଏ ବିଷୟ ମାର୍ଗ ହେଉଛି ସେଇଆ। ତେଣୁ ମୋର ତ ଅନୁରୋଧ, ଯେତେ ଦିନ କଥା ହବ ଆପଣମାନେ ଆସନ୍ତୁ, ଅଧିକ ଯେଉଁମାନେ ଅଛନ୍ତି ଶୁଣିନାହାନ୍ତି ତାଙ୍କୁ ଡାକିକି ଆଣନ୍ତୁ, କାରଣ ବାସ୍ତବିକ ଆମେ ଚାହୁଁନୁ ଯେ ଏମିତି ହଜାର ହଜାର ଲୋକ ଶୁଣି ଆମକୁ ପ୍ରଶଂସା କରନ୍ତୁ। ଆମର ଏ ବସ୍ତୁ, ଆମର ଇଚ୍ଛା ଆପଣମାନେ ଯେତିକି ଶୁଣିଲେ ଆପଣମାନଙ୍କର ଲାଭ ହେଲା, କିନ୍ତୁ ଅନ୍ୟମାନେ କାହିଁକି ବଞ୍ଚିତ ହେଇକି ରହିବେ, ସେମାନେ ଶୁଣନ୍ତୁ, ତାଙ୍କର ମଙ୍ଗଳ ହବ। ଏଇଟା ଅଜ୍ଞାତ ସ୍ୱୀକୃତି, ଏଇଟା ଦିନେ ଏମିତି ତାଙ୍କ ଜୀବନର କାର୍ଯ୍ୟରେ ଲାଗିବ, ସେ ପରେ ଚିନ୍ତା କରିବେ ଏଇଟା ମୋ ଜୀବନରେ ଆଜି ବହୁତ ବଡ଼ କାର୍ଯ୍ୟରେ ଲାଗିଲା ଏ ଭଗବାନଙ୍କର କଥା। କାରଣ ଆମେ ଯାହା କହିବୁ କୌଣସି ଭେଜାଲ ଏ ପାଲା ଗାୟକ ଭଳିଆ ବା ମନୋରଞ୍ଜନ କଥା କହିବୁ, ଭାଗବତରେ ଯାହା ଅଛନ୍ତି ଆମେ ତାହିଁ କହିବୁ, ଏଇଟା କେବଳ କଲ୍ୟାଣ ପାଇଁ, ଆଉ ଏଥିରେ ଆପଣଙ୍କର କଲ୍ୟାଣ ମୋର ବି କଲ୍ୟାଣ। ତେଣୁ କାଲି ଆମେ ଶୁଣିବା ପରୀକ୍ଷିତ କହୁଛନ୍ତି, ଗୁରୁଦେବ ମୁଁ ଏ ସଂସାର ମାର୍ଗକୁ ଛାଡ଼ିକି ଆସିଛି, ମୁଁ ରାଜା ଥିଲି, ଆଉ ମୁଁ ରାଜକାର୍ଯ୍ୟ କରି ମୁଁ ଜାଣିଛି ବିଷୟ ଭୋକରିଆ କେତେ କଷ୍ଟ, ତେଣୁ ମୁଁ ଥରେ ଯେତେବେଳେ ଛାଡ଼ିକି ଆସିଛି ଭଗବାନଙ୍କ ଆଶୀର୍ବାଦରୁ, ମୁଁ ଏ ବିଷୟ ମାର୍ଗକୁ ଆଉ କେବେ ଫେରିବି ନାହିଁ, କାରଣ ମୁଁ ଜାଣିଛି ଯେତେବେଳେ ବ୍ୟକ୍ତି କୃଷ୍ଣ କଥା ନ ଶୁଣିବ ବିଷୟଟା ସାଙ୍ଗେ ସାଙ୍ଗେ ଟାଣିବ। ଆପଣ ଦେଖନ୍ତୁ ଏଇଠି ବସିଥିବେ, ଟିକିଏ କଥା ମନଟା ଅଲଗାଟେ ପଳାଉ, ଏ କଥାରେ ଟିକିଏ ଆପଣ ମନଟା ବାହାର କରିନିଅନ୍ତୁ, ସାଙ୍ଗେ ସାଙ୍ଗେ ମନ ଯାଇ ବୁଲି ଚାଲି ଆସିବ, କେଉଁ ବିଜନେସରେ ନା କେଉଁ କଥାରେ, ମନ ବା ବଡ଼ ଦୁଷ୍ଟ। ତେଣୁ ପରୀକ୍ଷା ଚିନ୍ତା କରୁଛନ୍ତି, ଆରେ ମୃତ୍ୟୁଟା ତ ଯେକୌଣସି ସମୟରେ ତକ୍ଷକ ଆସି ଦଂଶନ କରିଦେବ ନା, ମୁଁ ମନ ଭିତରେ ଅଲଗା କଥା ଆଦୌ ପୁରେଇବା ପାଇଁ ଦେବିନି। ତେଣୁ ଶେଷ ସମୟ ପର୍ଯ୍ୟନ୍ତ ଆପଣ କଥା କହୁଥିବେ, ତକ୍ଷକ ଆସିକି ପହଞ୍ଚିବ, ମୋତେ ଦଂଶନ କରିବ, ମୁଁ କୃଷ୍ଣ କଥା ଦେଲେ ଶୁଣିବି, ତକ୍ଷକ ମୋ ବାହ୍ୟସ୍ୱରକୁ ଦଂଶନ କରିଦେଲେ କ'ଣ ହବ, କ'ଣ ଆତ୍ମାକୁ ଦଂଶନ କରିଦେବ? ମୁଁ ତ ଆତ୍ମାରେ କଥା, ପରମାତ୍ମାର କଥା ମୁଁ ଶ୍ରବଣ କରୁଛି ନା, ତକ୍ଷକ ଦଂଶନ କଲେ ମୋ ସ୍ୱରଟାକୁ ଦଂଶନ କରିବ ନା, ମୁଁ ତ ପରମାତ୍ମାର କଥା ପାଳନ କରୁଛି, ମୁଁ ବୈକୁଣ୍ଠକୁ ଯିବି, ସେଥିପାଇଁ କଥା ଯଦି ଆପଣ ବିଶ୍ରାମ ଦେଇଦେବେ, ମୋର କାଳେ ମନରେ ପଡ଼ିଯିବ କି ଜନ୍ମଜୟ ବର୍ତ୍ତମାନ କ'ଣ ଶାସନ କରୁଛି କି ନାହିଁ, ମୋ ପୁତ୍ର ଠିକ୍ ରାଜ୍ୟ ଶାସନ କରୁଛି କି ନାହିଁ, କାଳେ ମୋ ମନ ସେଠି ପଳେଇବ। ତେଣୁ ମୁଁ ଚାହୁଁନି ଗୋଟିଏ ମୁହୂର୍ତ୍ତ କୃଷ୍ଣ କଥା ଆପଣ ବନ୍ଦ କରନ୍ତୁ, ଏଇ କଥା ତ ଅନୁରୋଧ କରିଥିବେ, କାଲି ଦେଖିବେ କହିବେ, ବଡ଼ ବିନୟରେ କହିବେ, ଆଜ୍ଞା ମୋ ବ୍ରହ୍ମ ଅଭିଶାପ ହେଇଯାଇଛି, ମୁଁ ଭଗବାନଙ୍କରକୁ ସେବା ବି କରିପାରିବି, ମୋ ହସ୍ତ ବର୍ତ୍ତମାନ କୃଷ୍ଣଙ୍କ କାମ କରିପାରିବନି, ମୋ ମନ ବର୍ତ୍ତମାନ କିଛି ସ୍ମରଣ କରିପାରିବନି, ମୋ ଆଉ ମୋର କୌଣସି ଅଙ୍ଗ ଭଗବାନଙ୍କର କିଛି କାର୍ଯ୍ୟ କରିପାରିବନି, କିନ୍ତୁ ମୋର ଗୋଟିଏ ଅଙ୍ଗ ବର୍ତ୍ତମାନ କାର୍ଯ୍ୟ କରୁଛି, କେଉଁଟା କର୍ମ। ଏ ଗୋଟିଏ ଅଙ୍ଗରେ ମୁଁ କେବଳ ଶୁଣିକି ମୁଁ ଭଗବାନଙ୍କୁ ପାଇବି। ଆପଣ ଆଉ ଏ କଥା ବନ୍ଦ କରନ୍ତୁ ନା, ଯେତେବେଳେ ଏଇ ଏମିତି ଅନୁରୋଧ କରିଥିବେ ବିକଳରେ ଶୁକଦେବ ଗୋସ୍ୱାମୀଙ୍କର ସ୍ମରଣ ଆସିଥିବ ରେ। ଓ ଭଗବାନ ତ ଗୋଟେ ବହୁତ ବଡ଼ ଭକ୍ତକୁ କୃପା କରିଥିଲେ, ଆଉ ସିଏ ବହୁତ ବଡ଼ ଭକ୍ତ ରସିକ ରସିକ ନା କିଏ ନା ସୁଦାମା, ସେଠୁ ଆରମ୍ଭ କରିଥିଲେ। କୃଷ୍ଣସ୍ୟ କଶ୍ଚିତ୍ ସଖା ଆସିତ୍ ବ୍ରାହ୍ମଣ ବ୍ରାହ୍ମବିତ୍ତ, ଶୁକଦେବ ଗୋସ୍ୱାମୀ ପ୍ରଥମ ପ୍ରବଚନ ଆରମ୍ଭ କରିବେ, ତାଙ୍କୁ ପ୍ରଶଂସା କରିକି କୃଷ୍ଣଙ୍କୁ କହିବେ ହେ ବ୍ରହ୍ମ, ଜଣେ କୃଷ୍ଣଙ୍କର ଜଣେ ସଖା ଥିଲେ, ଆଉ ସିଏ କିଭଳି ନା ଜଣେ ବ୍ରାହ୍ମଣ ଆଉ ବ୍ରହ୍ମବିତ୍ତ। ସେଠୁ ସୁଦାମ ଚରିତ ଆରମ୍ଭ ହେଲା। କାଲି ଆମେ ସୁଦାମ ଚରିତ ଆରମ୍ଭ କରିଦେବା, କାରଣ ଆପଣଙ୍କର ଏତେ ଧୈର୍ଯ୍ୟ ରହିବନି, ମୁଁ ବେଶୀ ତତ୍ତ୍ୱକୁ ଯିବିନି, ମୁଁ ଯେତେ ଭଗବାନଙ୍କୁ ପ୍ରାର୍ଥନା କରି ଜଗନ୍ନାଥଙ୍କୁ ପ୍ରାର୍ଥନା କରି ମୁଁ ଧୀରେ ଧୀରେ ଖସି, କାରଣ ବାସ୍ତବିକ ଭଗବାନ ହେଉଛନ୍ତି ଆମର କଣ୍ଟ୍ରୋଲର, ଆମେ ପ୍ରବଚନ ଆମର କି ଶକ୍ତି ଅଛି, ଆମେ ଆପଣଙ୍କ ଭଳି ପ୍ରଭୁ ଆମର ଯଦି ମତିକୁ ଠିକ୍ ରଖିବା, ଆମକୁ ଯଦି କିଛି ଆପଣଙ୍କର ଅନ୍ତରର କଥାକୁ ଜଣାଇବା ପାଇଁ ଭଗବାନ ଯଦି ଆମକୁ ଯେତିକି ଜ୍ଞାନ ଦେବେ, ଯେତିକି ପ୍ରମ୍ପ୍ଟିଂ କରି ଆମେ କହିବୁ, ଏଠି ମୁଁ କଥାକୁ ବିଶ୍ରାମ ଦେଉଛି। ଆଉ ପ୍ରତିଦିନ ବି ମୁଁ ଆପଣଙ୍କୁ 5 ମିନିଟ୍ ପାଇଁ ସୁଯୋଗ ଦେବି, 10 ମିନିଟ୍ ପାଇଁ, ଯଦି ଆପଣଙ୍କ ମନ ଭିତରେ ଆଲୋଚନା ବିଷୟରେ କିଛି ସନ୍ଦେହ ଆସୁଥିବ ଆପଣମାନେ ପଚାରି ପାରିବେ, ଯଦି ମୁଁ ଜାଣିଥିବି ମୁଁ ନିଶ୍ଚିତ ଉତ୍ତର ଦେବି। ହଁ ଭେଟି କରିବି, ପଚାରି ପାରିବେ। ହଁ ଏଠି ବି ଯଦି ନା ନାଇଁ, ଆମେ ଆପଣଙ୍କୁ ଏମିତି ଅପମାନ କରିବୁ ନା ବା ଯୁକ୍ତି କରିବୁ ନା ବା ନ ଜାଣିଥିଲେ ଆମେ କହିବୁ ନା ଯେ ଆମେ ଏତେ ବଡ଼ ନା ଆଜ୍ଞା। ହଁ ସେଟା ଠିକ କଥା, କିନ୍ତୁ ଗୋଟେ ବାବା ଆପଣଙ୍କର ନାମ କ'ଣ? ଭାଗିରଥୀ ବାବା ଯାହା କହୁଛନ୍ତି ଭଲ କଥା, କିନ୍ତୁ ଭାଗବତର ପରମ୍ପରା ଦେଖନ୍ତୁ, ପରୀକ୍ଷିତ ମହାରାଜ ଯେତେ ପ୍ରଶ୍ନ କରିଛନ୍ତି ସେଟା ପରୀକ୍ଷିତଙ୍କର ପ୍ରଶ୍ନ କି ନା? ପରୀକ୍ଷିତ ତାଙ୍କର ମାତୃ ଗର୍ଭରୁ ଯିଏ ଭଗବାନଙ୍କୁ ଦେଖିଛନ୍ତି ତାଙ୍କର ଇଷ୍ଟଙ୍କ ପ୍ରତି, ଯେମିତି ରାସଲୀଳା ଶୁଣିଲା ବେଳେ ଆମ ଓଡ଼ିଆ ଭାଗବତରେ ପଢ଼ୁନାହାନ୍ତି, ସେ ଯଦି ହୋଇଲେ ନା ସେ କାହିଁକି ପରଦାରା ହରଣ କଲେ, ଜାନାମ ମୁକତି ପସରା ପର ହରିଲେ ପରଦାରା, ଏ ପରୀକ୍ଷିତଙ୍କର ପ୍ରଶ୍ନ। ପରୀକ୍ଷିତଙ୍କ ସଭାରେ ଭିନ୍ନ ଭିନ୍ନ ପ୍ରକାର ଲୋକ ବସୁଛନ୍ତି, ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକ ବସୁଛନ୍ତି, ତାଙ୍କ ଭିତରେ ହଜାର ସନ୍ଦେହ ଅଛି। ଭଗବାନ ପରୀକ୍ଷିତଙ୍କ ମୁଖରେ ବସିକି ପ୍ରଶ୍ନଟା ପଚାରୁଛନ୍ତି, କହି ଆରେ ଶୁକଦେବ ଯଦି ନ ପଚାରିବେ କଥାଟା ବାହାରିବ କେମିତି, ସନ୍ଦେହଟା ଦୂର ହବ କେମିତି? ଆପଣ ମୋ ସାଙ୍ଗରେ ଭେଟିଲେ ମୁଁ ସେଇ ଆପଣଙ୍କୁ ଯାହା ଜାଣିଥିବି ବୁଝେଇ ଦେଇପାରି, କିନ୍ତୁ ଆଉ ଯେଉଁ 50 ଜଣ ବ୍ୟକ୍ତି ରହିବେ ତାଙ୍କ ଭିତରେ ବି ସେଇ ପ୍ରଶ୍ନଟା ଥିବ ନା? ତେଣୁ ଯେଉଁଟା ଯୁକ୍ତିଯୁକ୍ତ ପ୍ରଶ୍ନ, ଯେଉଁଟା ବାସ୍ତବିକ ଜାଣିବାର ଜିନିଷ, ଯାହା ମୁଁ ଜାଣିଥିବି ଶାସ୍ତ୍ରରେ ପଢ଼ିଥିବି, ଯଦି ପଚାରିବେ ମୁଁ ଆପଣଙ୍କୁ। ହଁ ଆମେ 9:30 ପରେ 10 ମିନିଟ୍, 9:40, 9:20 ପ୍ରବଚନ ସରିବ, 9:30 ପରେ 10 ମିନିଟ୍ ସନ୍ଦେହ, ଏଇ ଯେଉଁ ଆଲୋଚନା କରାଯାଏ ତା ଭିତରେ ସନ୍ଦେହ ବା ଭକ୍ତି ବିଷୟରେ ସନ୍ଦେହ ଥାଏ ଆପଣମାନେ ପଚାରିବେ, ତାପରେ ଆମର 5 ମିନିଟ୍ ନାମ କୀର୍ତ୍ତନ ପ୍ରତିଦିନ କଥା ବିଶ୍ରାମ ଦିଆଯିବ। ତେଣୁ ଆଉ ଯେଉଁମାନଙ୍କର ଅତି ଜଟିଳ ପ୍ରଶ୍ନ ଅଛି ସେମାନେ ଯାଇକି ଭେଟି ପାରିବେ, କିନ୍ତୁ ଏଇଠି ପଚାରିବେ କିଛି 10:00 ପରେ, ଆଉ କମ୍ ସମୟ, କାରଣ ଆମକୁ ଟିକେ ସମୟ କମ୍ ବହୁତ ପଢ଼ାପଢ଼ି। ହଁ ସକାଳ ବେଳା ଟିକେ ପଢ଼ାପଢ଼ି କରିବାକୁ ପଡ଼େ, କାରଣ ଆମେ ଆପଣଙ୍କୁ କେବଳ ଉପଦେଶ ଦେଇଦେଲେ ହବ ନା, ପ୍ରବଚନ ଗୋଟେ ପାଲା ଗାୟକର ଜିନିଷ ନୁହେଁ ବା ଗୋଟେ ଯାହା କୁହନ୍ତି ଏମିତି ଗୋଟେ ଡ୍ରାମାଟିକ୍ ସୋ ନୁହେଁ ଯେ ଆମେ ଆସୁଛୁ କେବଳ ଲୋକମାନଙ୍କୁ ରଞ୍ଜନ କରିବା ପାଇଁ। ହଁ କହିବେ ଇସ୍କନ ଜଣେ ବହୁତ ବଡ଼ ବାବା ଆସିଥିଲେ, ସୁନ୍ଦର ପ୍ରବଚନ ଦେଉଛନ୍ତି, ଇଏ ସାର୍ଟିଫିକେଟ୍ ଆମେ ନେବା ପାଇଁ ଆସିବୁ। ଜଗତରେ ସବୁ ଲୋକ ଆମକୁ ଗାଳିଗୁଲଜ କରନ୍ତୁ, କିନ୍ତୁ ଭଗବାନ ଆମକୁ ସାର୍ଟିଫିକେଟ୍ ଦିଅନ୍ତୁ, ଆମେ ଏମିତି କୌଣସି ଲୋକଙ୍କ ଆପଣମାନଙ୍କ ନିକଟରୁ ସାର୍ଟିଫିକେଟ୍ ନେବା ପାଇଁ ଆସିନୁ। ଆମେ ଆମର କଲ୍ୟାଣ ବି ଚାହୁଁଛୁ, ଆପଣମାନଙ୍କର କଲ୍ୟାଣ ଚାହୁଁଛୁ, ଆମେ ଆପଣଙ୍କୁ କେବଳ ଉପଦେଶ ଦେବା ପାଇଁ ଚାହୁଁଛୁ, ଆମେ ବି ଚାହୁଁଛୁ କେମିତି ପ୍ରଭୁଙ୍କ ପାଖରେ ଆମର ମତି ରହୁ। ପରୀକ୍ଷିତ ମହାରାଜଙ୍କ ଭଳି ଯଦି ଆମର ମତି କୃଷ୍ଣ କଥାରେ 24 ଘଣ୍ଟା ନ ରହିବ, କୃଷ୍ଣଙ୍କ ପ୍ରତି ମତି ନ ରହିବ, ଆମେ କେମିତି ଭଗବାନଙ୍କର କଥା କହିବୁ କୁହନ୍ତୁ? ଆମେ ଯାହା କହିବୁ ସେଥିରେ ଆମର କଥା ଆସିକି ପହଞ୍ଚିବ ନା, ଆମର ଅଲଗା ଭାବନା ହେଇଯିବ ନା? ତେଣୁ ଆମେ ଆପଣଙ୍କୁ ଉପଦେଶ ଦେବା ପୂର୍ବରୁ ଆମେ ବି ଭଗବାନଙ୍କୁ ସେଠି ଡାକିବାକୁ ପଡ଼ିବ। ଆପଣ ଗୋଟେ ଉପଦେଶ ଦେବା ପୂର୍ବରୁ 3 ଆଙ୍ଗୁଳି ମୁଁ ଆଡ଼କୁ ଆସୁଛି, ଦେଖୁନାହାନ୍ତି, ଗୋଟେ ଉପଦେଶ ଦେବା ବେଳେ 3 ଆଙ୍ଗୁଳି ମୁଁ ଆଡ଼କୁ ଆସୁଛି, ଆଉ ଗୋଟେ ଆଙ୍ଗୁଳି ସାକ୍ଷୀ ରହୁଛି। ତେଣୁ ଏ ପ୍ରବଚନ, ଆଜିକାଲି ଯେଉଁ ପ୍ରବଚନ ହେଉଛି ଏଇଟା ସୋ ବୋଟ, ମୋର କଥା ଟିକେ କଠୋର, ଆପଣଙ୍କୁ ଟିକେ ଖରାପ ଲାଗିପାରେ, କିନ୍ତୁ ମୁଁ ନିଠୁର ସତ କଥା କହୁଛି। ସେଥିପାଇଁ ବହୁତ ଲୋକ ମୋତେ ଭଲ ପାଆନ୍ତି ନା, କିନ୍ତୁ ଯାହା ବି ମୁଁ ସତ କଥା କୁହେ, ମୋର ଏଇଟା ସ୍ୱଭାବ ଗୋଟେ। ଆଜିକାଲି କାହିଁକି ଲୋକମାନେ, ମୁଁ ପ୍ରବଚନ ଦେଉଛି, ପ୍ରଭୁ ମୁଁ ଅନ୍ତର ଜାଣିଥିଲା, ମୁଁ ଜଗନ୍ନାଥ ମନ୍ଦିରରେ ବସିକି କହୁଛି, ମୁଁ ଲୋକ ଜାଣିଥିଲି ନା ଇଏ କେଉଁଥିପାଇଁ ପ୍ରବଚନ ଦେଉଛି। ମୁଁ ଯଦି ଆପଣଙ୍କୁ ଗୋଟେ ମନୋରଞ୍ଜନ କରିବା ପାଇଁ ଜଗନ୍ନାଥ ମୁଁ ଅନ୍ତର ନା, ଆରେ ଇଏ ଆସିଛି ଲୋକଙ୍କୁ କେବଳ କହିଦିଆଉଛି, ନିଜେ ବି ମୋତେ ଡାକୁନି ଦିନେ, ମୋ ପାଖରେ ଇଏ ପରୀକ୍ଷିତ ବେଳେ ମୋ ପାଖରେ ବ୍ୟାକୁଳତା ଅନ୍ତର ଅଛି, ଇଏ ଲୋକମାନଙ୍କୁ କେବଳ ଉପଦେଶ ଦେଉଛି। ଇଏ ଯଦି ସାଧୁ ହେଇକି ୟାର ଏତିକି ବ୍ୟାକୁଳତା ନାହିଁ, ଲୋକ ତ ବିଷୟ ଭିତରେ ଲୋକର କେମିତି ବ୍ୟାକୁଳତା ଆସିବ, ଇଏ ଲୋକଙ୍କୁ ଉପଦେଶ ଦେଉଛି। ଭଗବାନ ଅନ୍ତର ଚାହିଁବେ ନା, ଭଗବାନ ମୋ ଅନ୍ତର କଥା ଜାଣୁଛନ୍ତି ନା। ତେଣୁ ପ୍ରବଚନ ଦେବା ଗୋଟେ ଛୋଟ ଜିନିଷ ନାହିଁ, ବହୁତ ବଡ଼ କାର୍ଯ୍ୟ। ତେଣୁ ଭଗବାନଙ୍କୁ ଆମକୁ ପ୍ରାର୍ଥନା କରିବାକୁ ପଡ଼ିବ, ସେଥିପାଇଁ ସମୟ ଆମର କମ୍, ତଥାପି ଆମେ ଆପଣଙ୍କୁ ସାହାଯ୍ୟ କରିବୁ। କାଲି ଆମେ ଏଠୁ କଥାକୁ ଆରମ୍ଭ କରିବା, ଏଠୁ ମୁଁ ବିଶ୍ରାମ କରୁଛି, ଦୁଇ ମିନିଟ ଟିକେ ନାମ, ଦୁଇ ମିନିଟ ନାମ କୀର୍ତ୍ତନ ହେବ, ତାପରେ ପ୍ରସାଦ ନେଇକି ଯିବି, ପ୍ରସାଦ ଅଛନ୍ତି।
ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ ରାମ। Rama Rama
महामंत्र की जय, ग्रंथरा श्रीमद भागवतम की जय, प्रभु जगन्नाथ बलदेव सुभद्रा महाराणी की जय, समवेद गौर भक्त वृंद की जय, प्रभुपाद जी महाराज की जय, जय श्री श्रीमद गौरवंद स्वामी गुरु महाराज की जय, समवेद सुता भक्त वृंद की जय, समस्त ग्रह मंगल आनंद गवार हरि।